रागी जैरी हा। भगवान को गुण रे भगवान को नाम रे कौन महात्म्य अच्छी जाने ना किंतु आकृष्ट हो जाए भल पाई एवं भगवान को शरण जाए थरे तार अवस्था कौन हम नते जमम पासम सी जमराज पास को देखना ତାଙ୍କର ଯମରାଜଙ୍କୁ ଦେଖିବ ନା ଏବଂ ତତ୍ ଭଟାନ୍ ତାଙ୍କର ଦୂତମାନଙ୍କୁ ଦେଖିବ ନା କିଭଳି ନା ସ୍ୱପ୍ନ ବି ପଶ୍ୟନ୍ତି ହି ଚିର ନିଷ୍କୃତମ ସ୍ୱପ୍ନରେ ମଧ୍ୟ ଦେଖିବ ନା ସାକ୍ଷାତ ଦେଖିବା କଥା ଛାଡ଼ ନର୍କକୁ ଗଲେ ତ ସାକ୍ଷାତ ଦେଖିବ ନା ନର୍କକୁ ଗଲେ ତ ସାକ୍ଷାତ ଦେଖିବ ତ ନର୍କକୁ ଯିବନି ଥରେ ଯଦି ଭଗବାନଙ୍କର ଜଣେ ଶରଣ ଯାଏ ପରୀକ୍ଷିତ ପଚାରୁଛନ୍ତି ଯେ ୟାର ଉଦାହରଣ ଆପଣ ଏମିତି ଉଦାହରଣ ଦେଇପାରିବେ ଯିଏକି ଥରେ ଭଗବାନଙ୍କର ନାମ କରି ନାମର ମହାତ୍ମା ଜାଣିନି କିନ୍ତୁ ନାମ କରିଛି ଏବଂ ନର୍କପୁରକୁ ସେ ଯାଇନି ବୈକୁଣ୍ଠକୁ ଯାଇଛି ତାର ଉଦାହରଣ ଦେଉଛନ୍ତି ଅତ୍ରଞ୍ଚ ଉଦାହରନ୍ତି ଇତିହାସ ପୁରାତନମ୍ ମୁଁ ତୁମକୁ ଗୋଟିଏ ସୁନ୍ଦର ଇତିହାସ କହୁଛି ଭାଗବତକୁ କେହି କଳ୍ପନା ବୋଲି ଜ୍ଞାନ କରିବା ଉଚିତ ନାହିଁ କିମ୍ବା କେହି ବି ଯଦି କିଛି କହୁଛି ସେଇଟାକୁ ଶାସ୍ତ୍ର ବୋଲି ଜ୍ଞାନ କରିବା ଉଚିତ ନାହିଁ ବହୁତ ଲୋକମାନଙ୍କର ଗୋଟେ ଭୁଲ ଧାରଣା ଯେକୌଣସି ବାବା ଯିଏ ଯାହା କହିଲା ମାନେ ତାହିଁ ଶାସ୍ତ୍ର ନା ମୁଁ ଆପଣଙ୍କୁ କହୁଛି ମୁଁ ଯାହା କହୁଛି ଭାଗବତର କଥା କହୁଛି ମୁଁ ଯାହା କହିଦେବି ଯେ ଆପଣ ଅନ୍ଧ ଭାବରେ ଗ୍ରହଣ କରିନେବେ ନା ଠିକ ନାହିଁ ଆପଣ ଜାଣିବା ଦରକାର ଏ ବାବା ଯାହା କହୁଛନ୍ତି ଭାଗବତରୁ କହୁଛନ୍ତି ନା ତାଙ୍କ ମନରୁ ମନର କଥା କହୁଛନ୍ତି କାରଣ ଶାସ୍ତ୍ର ହେଉଛି ପ୍ରମାଣ ଅଜାମିଲ ଚରିତ ଗୋଟିଏ ଶାସ୍ତ୍ର ସୁଖଦେବ ମନକୁ ମନ କୌଣସି ଗଳ୍ପ କହୁନାହାନ୍ତି ପରୀକ୍ଷିତଙ୍କ ଆଗରେ ଅତ୍ରଞ୍ଚ ଉଦାହରନ୍ତି ଇତିହାସ ପୁରାତନମ୍ ଏ ଗୋଟିଏ ବହୁତ ପୁରାତନ ଇତିହାସ ମୁଁ ତୁମକୁ କହିବି ଇତିହାସ ମାନେ ଆଜିକାଲି ଯେମିତି ଲେଖାଯାଉଛି ମାଇଥୋଲୋଜି କଳ୍ପନା କରିକି ହିରୋସୀମା ନାଗାସାକି ଏମିତି ବମ୍ ଫୁଟିଥିଲା ଏହା ହେଇଥିଲା କଳ୍ପନା ତାପରେ ଆଉ ଜଣେ ଆସୁଛି ସେଟାକୁ ଚେଞ୍ଜ କରିଦେଉଛି କିନ୍ତୁ ଇତିହାସ ଏଭଳି ନୁହେଁ ଭଗବାନଙ୍କ ସମ୍ବନ୍ଧରେ ଯାହା ରଚନା କରାଯାଇଛି ଦେଖନ୍ତୁ ସୃଷ୍ଟି ଆରମ୍ଭରୁ ଭଗବତ ଗୀତା ଅଛନ୍ତି ଭାଗବତ ଅଛନ୍ତି ବିଶ୍ୱରେ ଶହ ଶହ ପଣ୍ଡିତମାନେ ଆସୁଛନ୍ତି କିନ୍ତୁ କେହି ନୂଆ ଗୀତା ଭାଗବତ ଲେଖିପାରିବେ ନା କେହି ପ୍ରଣୟନ କରିପାରିବେ ନା ତାକୁ ଭିନ୍ନ ଭିନ୍ନ ଅର୍ଥ କରୁଛନ୍ତି ନିଜର ରୁଚି ହିସାବରେ କିନ୍ତୁ କୌଣସି ଶାସ୍ତ୍ର ନୂତନ ଶାସ୍ତ୍ର ସେମାନେ ପ୍ରଣୟନ କରିପାରିବେ ନା ଏଭଳି ଜ୍ଞାନ କାହାର ନାହିଁ ଆଜିକାଲି ବହୁତ ଏ କଳି ଯୁଗରେ ଗୋଟେ ଭୟଙ୍କର ଅବସ୍ଥା ଏ କଳିର କାର୍ଯ୍ୟ ହିଁ ବାସ୍ତବିକ ଏଭଳି ପନ୍ଥା ଏଭଳି ଶାସ୍ତ୍ର ସବୁ ବାହାରୁଛି ଲୋକମାନଙ୍କୁ ବିମୁଖ କରିଦେଉଛି ଲୋକମାନେ ଜାଣିପାରୁନାହାନ୍ତି ପ୍ରକୃତ ତଥ୍ୟଟା କ'ଣ ଇତିହାସ ପୁରାତନମ୍ କେଉଁଟା କଳ୍ପନା କେଉଁଟା ଠିକ୍ କେଉଁଟା ଭୁଲ କିଭଳି ଜାଣିବେ ନା ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ର ବିଧିର ବିନା ଐକାନ୍ତିକ ହରେର ଭକ୍ତି ଉତ୍ପାତ ଏବ କଳ୍ପତେ ଭକ୍ତି ନାଁରେ ଯିଏ ବି ହଉ ନା କାହିଁକି ଯଦି ଏଇ କେତୋଟି ଜିନିଷକୁ ନ ମାନନ୍ତି ସେଠି ଉତ୍ପାତ ହବ କ'ଣ ନା ଶ୍ରୁତି ବେଦରେ କ'ଣ ଅଛି ସ୍ମୃତି ସ୍ମୃତି ମାନେ ବେଦାନ୍ତ ଯେଉଁମାନେ ବେଦ ପ୍ରବଚନ କରିଛନ୍ତି ପରମ୍ପରା କ୍ରମରେ ସେ କ'ଣ ଶୁଣିଛନ୍ତି ଗୁରୁ ପରମ୍ପରାରେ ଶ୍ରୁତି ସ୍ମୃତି ପୁରାଣ ଆଦି ବ୍ୟାସଦେବ ଅଷ୍ଟାଦଶ ପୁରାଣ ଲେଖିଲେ ଭାଗବତ ତା ଦେହରୁ ମହାପୁରାଣ ପୁରାଣ ଆଦି ପଞ୍ଚରାତ୍ର ବିଧିର ବିନା ନାରଦ ମୁନି ସ୍ୱତନ୍ତ୍ର ଭକ୍ତି ପାଇଁ ପଞ୍ଚରାତ୍ର ବିଧି ଲେଖିଛନ୍ତି ନାରଦ ପଞ୍ଚରାତ୍ର ଯଦି କେହି ବେଦକୁ ମାନୁନାହିଁ ବେଦ ପରମ୍ପରାଗତ ଆଚାର୍ଯ୍ୟମାନଙ୍କୁ ମାନୁନାହିଁ ଶ୍ରୁତି ସ୍ମୃତି ପୁରାଣକୁ ମାନୁନେ ପଞ୍ଚରାତ୍ରକୁ ମାନୁନେ ଯଦି କିଛି ପନ୍ଥାକାଢ଼ି ଭକ୍ତି କରୁଛି ଐକାନ୍ତିକ ହରେରେ ଭକ୍ତି ଉତ୍ପାତ ଏବ କଳ୍ପତେ ସେ ଭକ୍ତି ହବନି ସେଠି ଉତ୍ପାତ ସୃଷ୍ଟି ହବ କାରଣ ଇଏ ମନମାଫି କାମ ତେଣୁ ଅଜାମିଲ ଚରିତ କୌଣସି ମନମାଫିକ ଜିନିଷ କହୁନାହାନ୍ତି ସୁନ୍ଦର ପୁରାଣ କହୁଛନ୍ତି ଅଜାମିଲ କେଉଁଠି ଜନ୍ମ ହେଇଥିଲେ କାଲି ଆମେମାନେ ଶୁଣୁଥିଲେ କାନ୍ୟକୁବ୍ଜେ ଦିଜ କଶ୍ଚିତ୍ ଦାସୀପତି ଅଜାମିଲ ନଷ୍ଟ ନାମ୍ନା ନଷ୍ଟ ସଦାଚାର ଦାସ୍ୟ ସଂସର୍ଗ ଦୂଷିତା। କୌନୌଜ ସହରରେ, କାନପୁର ନିକଟତଃ କୌନୌଜ ସହରରେ ସେ ଜନ୍ମ ହୋଇଥିଲେ। ଏବଂ ଚିନ୍ତା କରନ୍ତୁ, ଅଜାମିଲର କେତେ ବଡ଼ ସଂସ୍କାର ଥିଲା। ଅଜାମିଲର ଯେଉଁ ସଂସ୍କାର ଥିଲା, ଆଜିକାଲିର ଜଣେ ଏକ ନମ୍ବର ସାଧୁର ବି ସେଭଳି ସଂସ୍କାର ପାଇବା କଷ୍ଟ। ମୁଁ ତ ଖୋଲମ ଖୋଲା କହୁଛି, ଆପଣ ମୋତେ ଭୁଲ କେତେବେଳେ ବୁଝିବେନି। ମୁଁ ଯେତେବେଳେ ବ୍ୟାସାସନରେ ହରି କଥା କୁହେ, ମୁଁ ଭଗବାନଙ୍କୁ ପ୍ରାର୍ଥନା କରି କୁହେ, ଆଉ ପ୍ରଭୁ ଯାହା ଅନ୍ତରେ ପ୍ରେରଣ କରନ୍ତି ମୁଁ ସେଇ କଥା କୁହେ। ଚିନ୍ତା କରନ୍ତୁ, ଅଜାମିଲର କେତେ ବଡ଼ ସଂସ୍କାର। ଶୁଦ୍ଧ କୌନଜ ବ୍ରାହ୍ମଣ ଗଙ୍ଗାର ଜଳ ପାନ କରିଛି, ଗଙ୍ଗା ଜଳରେ ପାକ ହୁଏ, ଘରେ ଶାଳଗ୍ରାମ, ବ୍ରାହ୍ମଣ ଘର ଶାଳଗ୍ରାମ ଅର୍ଚ୍ଚନ, ପ୍ରତିଦିନ ପିତାଙ୍କ ନିର୍ଦ୍ଦେଶରେ ଶାଳଗ୍ରାମ ଅର୍ଚ୍ଚନ କରୁଥିଲେ ଅଜାମିଲ। ପ୍ରତିଦିନ ଗଙ୍ଗାରେ ସ୍ନାନ, ଗଙ୍ଗା ଜଳ ପାନ, ଆଉ ଦୁଇ କୌନଜ ସହରର ଦୁଇ ସାଇଡ୍ରେ, ଦୁଇ କୂଳରେ ହିଁ ଗଙ୍ଗା ବହିଯାଉଛନ୍ତି। ଅଜାମିଲର ଶୁଣିବେ, ଯମଦୂତମାନେ ଅଜାମିଲର ଗୁଣକୁ ପ୍ରଶଂସା କରିବେ। ଯମଦୂତମାନେ କେବେ କାହାର ଗୁଣକୁ ପ୍ରଶଂସା କରିନାହାନ୍ତି, କିନ୍ତୁ ଅଜାମିଲର ଗୁଣକୁ ପ୍ରଶଂସା କରିବେ। ଏତେ ବଡ଼ ସଂସ୍କାର ଅଜାମିଲର ଥିଲା, କିନ୍ତୁ ସବୁ ସଂସ୍କାର କେବଳ ଗୋଟିଏ ଜିନିଷ ଯୋଗୁଁ ନଷ୍ଟ ହୋଇଗଲା। ସେଥିପାଇଁ ଏଠି କହୁଛନ୍ତି, ନଷ୍ଟ ନାମ୍ନା ସଦାଚାର ଦାସ୍ୟ ସଂସର୍ଗ ଦୂଷିତା। ବେଶ୍ୟା ପ୍ରତି ଯେଉଁ ଆକୃଷ୍ଟ ହୋଇଗଲା, ସେ ଦୂଷିତ ହୋଇଗଲା। କିନ୍ତୁ ବେଶ୍ୟା ପ୍ରତି କିଭଳି ଆକୃଷ୍ଟ ହେଲା ବର୍ତ୍ତମାନ କହୁନାହାନ୍ତି ସୁଖଦେବ ଗୋସ୍ୱାମୀ, ଏଇଟା ପରେ ଶୁଣିବେ ଆପଣ। ଯମଦୂତମାନେ କହିବେ କିଭଳି ଏତେ ଏତେ ସଦାଚାରୀ ବ୍ରାହ୍ମଣ ଥିଲା, କାହିଁକି ବେଶ୍ୟାକୁ ଭଲ ପାଇଗଲା, ଏଇଟା ପରେ ଶୁଣିବେ। ବର୍ତ୍ତମାନ ଶୁଣିବେ କିଭଳି ସେ ମୃତ୍ୟୁବରଣ କରୁଛି। ଏବଂ ଗତକାଲି ଆମେମାନେ ଶୁଣୁଥିଲେ, ଚାରୋଟି ବୃତ୍ତିରେ ଅଜାମିଲ ଜାତୟା ଆସ ଦେହୀନ ବନ୍ଦୀ ଅକ୍ଷୀ କୈତବ ଚର୍ଯ୍ୟ ଗହିତ ବୃତ୍ତି ଆସ୍ତିତ। ବିବ୍ରତ କୁଟୁମ୍ବ ଅସୁଚି ଜାତୟା ଆସ ଦେହୀନ, ଜୀବମାନଙ୍କୁ ଜାତୟା ଆସ ପୀଡ଼ା ଦେଇକି ଅଜାମିଲ ଏ ଚାରୋଟି ଉପାୟରେ ଦ୍ୟୁତ ଖେଳି କାହାକୁ ବାନ୍ଧି, କାହାକୁ ଚୋରି କରି ବଞ୍ଚନା କରେ। ଏ ଚାରୋଟି ଉପାୟରେ ଅଜାମିଲ ଜୀବକୁ ପୀଡ଼ା ଦେଇ କ'ଣ କରୁଥିଲା, ଅଶୁଚି ଅଶୁଚି ଭାବରେ ବେଶ୍ୟା ଆଉ ତାର ପିଲାମାନଙ୍କୁ ପୋଷଣ କରୁଥିଲା, ଗହିତ ବୃତ୍ତି। ଏବଂ ଆଜି ଶୁଣିବା, ପରୀକ୍ଷିତ ମହାରାଜ ପଚାରୁଛନ୍ତି, ଅଜାମିଲ କେତେ ବର୍ଷ ସେ ବେଶ୍ୟା ନିକଟରେ ରହିଥିଲା, ଏଭଳି ଅଶୁଚି ଭାବରେ ତାର ଜୀବନକୁ ବ୍ୟତିବାହିତ କଲା, ଅତିବାହିତ କଲା। ବିଶ୍ୱନାଥ ସ୍ୱାମୀବାଦ କହୁଛନ୍ତି, ଶ୍ରୀଧର ସ୍ୱାମୀ, ଆୟୁଷ ସମ୍ବନ୍ଧୀ ମହାନ କାଳ ଅତ୍ୟଗତ ମହାନ ଅତ୍ୟଗତା ହେ ରାଜନ, ଆୟୁଷ ସମ୍ବନ୍ଧୀ କେତେ ଦିନ ସେ ବେଶ୍ୟା ନିକଟରେ ରହିଲା। ଅଜାମିଲ କିଛି ଦିନ ବେଶ୍ୟା ନିକଟରେ ରହି ଫେରି ଆସିନି, ବହୁ ଦିନ ରହିଛି। କେତେ ଦିନ ରହିଛି ଏ ଶ୍ଳୋକରେ ଶୁଣିବା, ଏବଂ ନିବସତ ତସ୍ୟ ଲାଲୟାନସ୍ୟ ତତ୍ସୁତାନ କାଲହ ଅତ୍ୟାଗତ ମହାନ ରାଜନ ଅଷ୍ଟାଶୀତାୟୁଷ ସମା। ଏ ଶ୍ଳୋକରେ ଏବଂ ନିବସତ ତସ୍ୟ, ଅଜାମିଲ ସେ ବେଶ୍ୟା ଆଉ ତାର ପିଲାମାନଙ୍କ ନିକଟରେ, ବେଶ୍ୟାର ସନ୍ତାନମାନଙ୍କ ନିକଟରେ କେତେ ଦିନ ରହିଛି, ଏବଂ ଏଇ ଚାରୋଟି ଉପାୟରେ ପୋଷଣ କରି ଏ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅଜାମିଲ ଏଇ ଚାରୋଟି ବୃତ୍ତି କରୁଥିଲା। ଲାଳୟନ ସ ତତ୍ ସୁତାନ, ନିଜର ସ୍ତ୍ରୀ, ଅଜାମିଲର ସ୍ତ୍ରୀ ଅଛନ୍ତି କେଉଁଠି, ନିଜ ଘରେ, ତାକୁ ଛାଡ଼ି ବେଶ୍ୟାର ପିଲାମାନଙ୍କୁ ପୋଷୁଥିଲା। ତତ୍ ସୁତାନ କେତେ ଦିନ ନା, କାଲ ଅତ୍ୟାଗତ ମହାନ ରାଜନ, ହେ ରାଜନ, ଏଠି ରାଜନ ଶବ୍ଦ ଡାକିଲେ ପରୀକ୍ଷିତ, ମୁଁ ସାବଧାନ କରିଦେଲେ ସୁଖଦେବ, ସୁଖଦେବ ଏ ପରୀକ୍ଷିତ, କାଲ ଅତ୍ୟାଗତ ମହାନ ରାଜନ, ହେ ରାଜନ, ବହୁ କାଳ ଅତିବାହିତ କରିଦେଲେ ଅଜାମିଲ। କେତେ ଦିନ, ଅଷ୍ଟାୟୁଷ 88 ବର୍ଷ ପର୍ଯ୍ୟନ୍ତ ଅଜାମିଲ ବେଶ୍ୟା ନିକଟରେ ରହିଲେ, 88 ବର୍ଷ ପର୍ଯ୍ୟନ୍ତ। ଜୀବନର ଏତେ ବଡ଼, ଯଦି ଜୀବନରେ କିଛି ମୂଲ୍ୟବାନ ଜିନିଷ ଥାଏ କ'ଣ, ସମୟ। ସବୁକିଛି ଫେରେଇ ଆଣିବେ, ସବୁର ବ୍ୟାଗ୍ୟର ଅଛି କିନ୍ତୁ ସମୟର ବ୍ୟାଗ୍ୟର ନାହିଁ। ଆମର ଜନ୍ମ ଠାରୁ ଆମର ଆମେ କେଉଁ ଆଡ଼କୁ ଯାଉଛେ, ଜନ୍ମ ଠାରୁ ମୃତ୍ୟୁ ଆଡ଼କୁ ଯାଉଛେ, କିନ୍ତୁ ଏଟା ଏତେ ବଡ଼ ଆମର ଗୋଟିଏ ଅଜ୍ଞାନ ରହିଛି ମାନବର, ତାର ଯେତେ ଆୟୁଷ ବଢ଼ୁଛି କିନ୍ତୁ ସିଏ ଭାବୁଛି ମୁଁ ବହୁତ ବଡ଼ ହେଲି, ମୋର 40 ବର୍ଷ ହେଇଗଲା, ମୁଁ 30 ବର୍ଷ ହେଇଗଲା, ମୋର 50 ବର୍ଷ ହେଇଗଲା। ଏଥିପାଇଁ ଗର୍ବ କରିବା ଉଚିତ ନୁହେଁ, ଦୁଃଖ କରିବା ଉଚିତ, କାହିଁକି ନା ଆପଣଙ୍କର ଆୟୁଷ ଯେତେ ବଢ଼ୁଛି ଆପଣ ମୃତ୍ୟୁର ସେତେ ନିକଟ ତ ରହୁଛନ୍ତି, ମୃତ୍ୟୁକୁ ଇନଭାଇଟ୍ କରୁଛନ୍ତି। ଆଜିକାଲି କରୁଛନ୍ତି କ'ଣ, ବାର୍ଥଡେ କେକ୍ କଟା ହେଉଛି ହୋଟେଲ ମାନଙ୍କରେ, ଭୁବନେଶ୍ୱରରେ ଗୋଟେ ଗୋଟେ ପିଲା ଛୁଆ ପାଇଁ 50,000-60,000 ଟଙ୍କା ଖର୍ଚ୍ଚ ହେଉଛି ବାର୍ଥଡେ କେକ୍ କଟା ହେଇକି। ଭାଇ ବାର୍ଥଡେ କ'ଣ ଅଛି, ଗୋଟେ ବର୍ଷ ଚାଲିଗଲା, ବାର୍ଥଡେ ଦିନ ଇନଭାଇଟ୍ କଲ ମୃତ୍ୟୁ, ଆରେ ମୋର ଗୋଟେ ବର୍ଷ ଗଲାରେ ବାପା, ମୃତ୍ୟୁ ତୁମେ ଆସ। ଜୀବନର ବହୁତ ବଡ଼ ମୂଲ୍ୟ, ଗୋଟିଏ ଅଜଗର ସାପ ଯେଭଳି ଦେଖିଛନ୍ତି ଗିଳେ, କେଉଁଠୁ ଗିଳେ, ପାଦ ଆଡ଼ୁ କି ନାହିଁ, ପାଦ ଆଡ଼ୁ ଗିଳି ଗିଳି କା ଯାଏ। ତେଣୁ ଯେଉଁଦିନ ଆମେ ଜନ୍ମ ହଉଛେ ସେଇଦିନ ଠାରୁ କାଳରୂପୀ ଅଜଗର ଆମକୁ ଗ୍ରାସ କରିକରି ଆସୁଛି। ଅଜାମିଲ 88 ବର୍ଷ ପର୍ଯ୍ୟନ୍ତ ରହିଲେ ବେଶ୍ୟା ନିକଟରେ, ଏବଂ ସୁଖଦେବ ଗୋସ୍ୱାମୀ ବହୁତ ଦୁଃଖରେ କହୁଛନ୍ତି, ହେ ରାଜନ, 88 ବର୍ଷ ବୟସ ନଷ୍ଟ କରିଦେଲା ଅଜାମିଲ। ସମୟ ବହୁତ ମୂଲ୍ୟବାନ, କିନ୍ତୁ ଆମର ଏତେ ଦାୟିତ୍ୱହୀନ ଆମେ ସମୟକୁ ଅତିବାହିତ କରିଦେଉଛେ, କୌଣସି ଚିନ୍ତା ନ କରି, କୌଣସି ଚିନ୍ତା ନ କରି। ଆଜି ଗୋଟିଏ ଦିନ ଅତିବାହିତ ହେଇଗଲା, କିଏ ବିଚାର କରୁଛନ୍ତି ମୋର ଗୋଟିଏ ଦିନ ଚାଲିଗଲା ବୋଲି, ମୁଁ ଆଜି କ'ଣ କଲି। ଏବଂ ସୁଖଦେବଙ୍କ ସମେତ ପ୍ରବଚନ ଆରମ୍ଭ କରୁଛନ୍ତି ଦ୍ୱିତୀୟ ସ୍କନ୍ଦରେ, ସେ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ପରୀକ୍ଷିତ, ଯେଉଁମାନେ ତ ଭଗବାନଙ୍କର କଥା ଶ୍ରବଣ କରନ୍ତି ତାଙ୍କର ଆୟୁ ସଫଳ, କିନ୍ତୁ ଯେଉଁମାନେ ଗୃହବ୍ରତ, ଯେଉଁମାନେ ଗୃହମେଧି, ସେମାନେ ତା ସମୟକୁ କିଭଳି କାଟନ୍ତି, ନିଦ୍ରୟାୟତେ ନକ୍ତ ବ୍ୟବାୟନ ଚ ବାବୟ ଦିବଚାର୍ଥ ହ୍ୟା ରାଜନ କୁଟୁମ୍ବ ଭରଣେ ନବା। ଭାଗବତର ପ୍ରଥମ ପ୍ରବଚନ, ଦ୍ୱିତୀୟ ସ୍କନ୍ଦର ପ୍ରଥମ ଅଧ୍ୟାୟରେ 2-3 ନମ୍ବର ଶ୍ଳୋକରେ ପ୍ରବଚନ ଦେଉଛନ୍ତି, ନିଦ୍ରୟାହ୍ୟତେ ନକ୍ତ, ରାତିଟା କେମିତି କଟିଯାଉଛି ଶୋଇବାରେ। ମନୁଷ୍ୟ 6 ଘଣ୍ଟାରୁ ଅଧିକ ଶୋଇବା ଉଚିତ ନାହିଁ, କିମ୍ବା କମ୍ ଶୋଇବା ଉଚିତ ନାହିଁ, ନିର୍ଦ୍ଦିଷ୍ଟ। ଗୋଟିଏ ଇଞ୍ଜିନ, ଯେଭଳି ଗୋଟିଏ ଗାଡ଼ି ଆପଣ କିଣୁଛନ୍ତି, ଇଞ୍ଜିନକୁ ଚଳାଇବା ପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ ଅଛି। ମନ ଇଚ୍ଛା ଚଳାଇବା ମାନେ ଇଞ୍ଜିନ ଡାଉନ୍ ହବ, ଖରାପ ହବ। ଏ ଶରୀରକୁ ରେଷ୍ଟ ଦରକାର, ଏବଂ ଅଧିକ ନାହିଁ, ଅଧିକ ହେଲା ମାନେ ତମ ଗୁଣ ବଢ଼ିବ, 6 ଘଣ୍ଟା ରେଷ୍ଟ ଦରକାର। କିନ୍ତୁ ପ୍ରାୟ ଲୋକ ନିଦ୍ରୟାହ୍ୟତେ ନକ୍ତ, ରାତିଟା କେବଳ ଶୋଇବାରେ କଟିଯାଉଛି। ଆଉ କେମିତି କ'ଣ କଟୁଛି ନା, ବ୍ୟବହାର ଚବାବୟ, କେହି କେହି ନ ଶୋଇକି ସ୍ତ୍ରୀ ସୁଖରେ ରାତିଟାକୁ କଟେଇ ଦେଉଛନ୍ତି। ଆଉ ଆଜିକାଲି ତ ତାକୁ ବି ଛାଡ଼ି ଆଜିକାଲି ବାହାରିଲାଣି ଟିଭି, ଏକ ଆଖ୍ୟା କଣା ଗୁରୁ, ତାର ଚେଲା ହେଇକି ରାତି ମାନ ତା ପାଖରେ ବସି ବସି ସମୟକୁ କାଟି ଦେଉଛନ୍ତି। କେତେ ଲୋକମାନେ କେତେ ପାଗଳ, ଗୋଟିଏ ଜୀବନର ଗୋଟିଏ ମୁହୂର୍ତ୍ତ ପାଇଁ ଲୋକମାନେ ପାଗଳ ହେଇଯାଉଥିଲେ, ଗୋଟିଏ ମୁହୂର୍ତ୍ତ ମୋର ନଷ୍ଟ ହେଇଗଲା। ଖଟୁଆଙ୍ଗ ମହାରାଜ ଏତେ ପ୍ରବଳ ରାଜା ଥିଲେ, ଆପଣ ଦେଖନ୍ତୁ ଭାଗବତରେ କିଭଳି ଶିକ୍ଷା ଦିଆଯାଉଛି। କାରଣ ପରୀକ୍ଷିତ ମହାରାଜ ବ୍ୟସ୍ତ ହେଉଛନ୍ତି, ଗୁରୁଦେବ ମୋର ମାତ୍ର 7 ଦିନ ଆୟୁଷ ଅଛି, ମୁଁ କିଭଳି ମୁକ୍ତି ହେବି। କାରଣ ସୁଖଦେବ ଗୋସ୍ୱାମୀ ଆସିବା ପୂର୍ବରୁ ଆପଣମାନେ ଯେଭଳି ବସିଛନ୍ତି, ଏଇଭଳି ବହୁ ସାଧୁ ଋଷିମାନେ ବସିଛନ୍ତି, କାହିଁକି ବସିଛନ୍ତି, ପରୀକ୍ଷିତ ମହାରାଜ ଆସିବେ ଗଙ୍ଗା କୂଳକୁ, ସେମାନେ କାହିଁକି ଆସିଲେ, ସାଧୁ ଋଷିମାନେ ମୁନି ଋଷିମାନେ ଭାଗବତ ଶୁଣିବା ପାଇଁ ଆସିନଥିଲେ, ସେ କୌତୂହଳ ଦେଖିବା ପାଇଁ ଆସିଥିଲେ। ତାଙ୍କର କୌତୂହଳ ଥିଲା ଯେଉଁ ପରୀକ୍ଷିତ ମାତୃ ଗର୍ଭରେ ଭଗବାନ ଯେଉଁ ପରୀକ୍ଷିତକୁ ସୁରକ୍ଷା ଦେଇଥିଲେ, ସେଇ ଭଗବାନ ଆଜି ଭଗବାନଙ୍କ ଦ୍ୱାରା ବ୍ରାହ୍ମଣ କୁମାର ଆଜି ଅଭିଶପ୍ତ କରେଇଛି, ତକ୍ଷକ ଦଂଶନ କରିବ ନା। ଯଦି ଭଗବାନ ପରୀକ୍ଷିତକୁ ମାତୃଗର୍ଭରେ ରକ୍ଷା କରିଥିଲେ, ବର୍ତ୍ତମାନ ତ ବ୍ରାହ୍ମଣ ଅଭିଶାପରୁ କିଭଳି ରକ୍ଷା କରିବା ଆମେ ଏଇଟା ଦେଖିବା। ଚାଲ, ସେ ସମ୍ବାଦ ପାଇଗଲେ ଯେ ପରୀକ୍ଷିତ ବର୍ତ୍ତମାନ ଗୃହ ତ୍ୟାଗ କରିକି ଗଙ୍ଗାକୂଳକୁ ଆସିବେ। ଏଇ ସମ୍ବାଦଟା ଯେତେବେଳେ ଫେରି ସବୁଆଡ଼େ ଖେଳିଗଲା, ଦେବତାମାନେ ସମସ୍ତେ ଆସି ପହଞ୍ଚିଗଲେ କେବଳ ଏଇ କୌତୂହଳ ଦେଖିବା ପାଇଁ। ଆରେ, ଯେଉଁ ଭକ୍ଷରେ ମାତୃଗର୍ଭରେ ପରୀକ୍ଷିତକୁ ରକ୍ଷା କରିଥିଲେ, ବର୍ତ୍ତମାନ ଦେଖିବା ସିଏ କିଭଳି ତକ୍ଷକଙ୍କ କବଳୁ ରକ୍ଷା କରୁଛନ୍ତି। ଚାଲ, ସମସ୍ତେ ଏଇଥିପାଇଁ ଆସିଥିଲେ, ସମସ୍ତେ ଆସିନଥିଲେ ଭାଗବତ କଥା ଶୁଣିବା ପାଇଁ। ସେ ଜାଣନ୍ତି ନା ଯେ ଏଠି ଭାଗବତ କଥା ହବ ବୋଲି। ତେଣୁ ପରୀକ୍ଷିତ ସମସ୍ତଙ୍କୁ ପଚାରିଲେ, କୁହନ୍ତୁ ମୁଁ କ'ଣ କରିବି, ମୋର ମାତ୍ର ମୋର 7 ଦିନ ଆୟୁଷ ଅଛି। ତେଣୁ ସମସ୍ତେ ଗୋଟେ ଗୋଟେ ମତ ଦେଲେ, ଯତ ମତ ତତ ପଥ। କିଏ କହିଲେ ତୁମେ ଦାନ କର, କିଏ କହିଲେ ଯଜ୍ଞ କର, କିଏ କହିଲେ ତୁମେ ହୋମ କର, କିଏ କହିଲେ ତୁମେ ତପସ୍ୟା କର। ପରୀକ୍ଷିତ କିଛି ସିଦ୍ଧାନ୍ତକୁ ଆଣିପାରିଲେନି। ପରୀକ୍ଷିତଙ୍କର ସବୁ ଥିଲା, ସିଏ ଚାହିଁଥିଲେ ଯଜ୍ଞ କରିପାରିଥାନ୍ତେ 7 ଦିନ ଭିତରେ, ଚାହିଁଥିଲେ ଦାନ କରିପାରିଥାନ୍ତେ ଏବଂ ସାମର୍ଥ୍ୟ ଥିଲା, ଚାହିଁଥିଲେ ତପସ୍ୟା କରିପାରିଥାନ୍ତେ, କିନ୍ତୁ କାହାର କଥାରେ ସେ ସ୍ଥିର ହୋଇପାରିଲେନି ଏବଂ ସେ ଆତ୍ମସନ୍ତୋଷ ଲାଭ କରିପାରିଲେନି। ଯେତେବେଳେ ସୁଖ ଦେଖୁଛନ୍ତି ଗଭୀର ନାସା ବିଶାଳ ନେତ୍ର, ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଶ୍ୟାମଳ ଶରୀର, ଦୀର୍ଘ ବାହୁ ଆଉ ଉଲଗ୍ନ ଦିଗମ୍ବର ଯାହାର ବସ୍ତ୍ର, ଦିଗ ହେଉଛନ୍ତି ଅମ୍ବର, କୋଉ ପିନ୍ଧିବେ ନା, ଉଲଗ୍ନ ଶରୀର ଆଉ ଶରୀର ପୁଲକିତ ହେଉଛି, ରୋମାଞ୍ଚିତ ଶରୀର, ଚକ୍ଷୁକୁ ବିଶାଳ ଚକ୍ଷୁ, ସୁଖଦେବ ଗୋସ୍ୱାମୀ ଆସୁଛନ୍ତି। ସୁଖଦେବ ଗୋସ୍ୱାମୀ ଦେଖି ଭରି ସଭାରେ ଭଗବାନ ପରଶୁରାମ, ବେଦବ୍ୟାସ, ନାରଦ ମୁନି, ପରାଶର ମୁନି ସମସ୍ତେ ଠିଆ ହେଲେ। 16-17 ବର୍ଷର ବାଳକ ତାଙ୍କୁ ଦେଖି ସମସ୍ତେ ଠିଆ ହେଉଛନ୍ତି। ଇଏ ପରୀକ୍ଷିତ ଦେଖିଲା, ଆରେ ବାବା, ଆଙ୍କୁ କ'ଣ ସମସ୍ତେ ସମ୍ମାନ ଦେଉଛନ୍ତି, ମୁଁ ଆଙ୍କୁ ପ୍ରଶ୍ନ କରିବି। ସେ ପରୀକ୍ଷିତ ପ୍ରଶ୍ନ କଲେ, କିଂ ଶ୍ରୋତବ୍ୟମ୍, କିଂ ଜପ୍ୟମ୍, କିଂ କର୍ତ୍ତବ୍ୟମ୍ ନୁଭି ପ୍ରଭୁ। ସିଧା ପ୍ରଶ୍ନ କଲେ, କିଂ ସ୍ମର୍ତ୍ତବ୍ୟମ୍, ମୁଁ କାହାର ଭଜନ କରିବି, କାହାର କଥା ଶୁଣିବି, କିଂ ମୋର କ'ଣ କର୍ତ୍ତବ୍ୟ କୁହନ୍ତୁ, ମୋର ବହୁତ କମ୍ ସମୟ, କୁହନ୍ତୁ ମୋତେ ସିଧା ଉତ୍ତର। ଏ ସିଧା ପ୍ରଶ୍ନ କୁହନ୍ତୁ, ମୁଁ ପ୍ରଶ୍ନ କରୁଛି, ଆପଣ ସିଧା ଉତ୍ତର ଦିଅନ୍ତୁ। କିଂ କର୍ତ୍ତବ୍ୟମ୍, କିଂ ଶ୍ରୋତବ୍ୟମ୍, କିଂ ଜପ୍ୟମ୍, ମୁଁ କ'ଣ ଜପ କରିବି, କ'ଣ ଶୁଣିବି, କ'ଣ କର୍ତ୍ତବ୍ୟ କରିବି। ଇଏ ଆପଣଙ୍କର ଓଡ଼ିଆ ଭାଗ ଥିବ ବା ସଂସ୍କୃତ ଭାଗ ଦେଖିବେ, ଇଏ ପ୍ରଥମ ସ୍କନ୍ଧର ଶେଷ ଅଧ୍ୟାୟ। ପରୀକ୍ଷିତ ସୁଖଦେବ ଗୋସ୍ୱାମୀ ପଚାରୁଛନ୍ତି, ସୁଖଦେବ ଗୋସ୍ୱାମୀ ଆରମ୍ଭ କଲେ ଉତ୍ତର ସଙ୍ଗେ ସଙ୍ଗେ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ଧେୟ ପୂଜ୍ୟଶ୍ଚ ନିତ୍ୟଦା। ସେ 5ଟି ପ୍ରଶ୍ନ ପଚାରିଥିଲେ, 5ଟି ପ୍ରଶ୍ନର ଉତ୍ତର ସାଙ୍ଗେ ସାଙ୍ଗ ସୁଖଦେବ ଗୋସ୍ୱାମୀ ସେଇ ଅଧ୍ୟାୟରେ ଦେଇଦେଲେ। ଡକ୍ଟର ଯିଏ ସେ ଗୋଟିଏ କଥା କହିବ, ହଜାର କଥା କହିବ ନା, ଗୋଟିଏ କଥା। ଆପଣ ମେଡିସିନ ଡକ୍ଟରକୁ କହିବେ, ଆଜ୍ଞା ମୋର ରୋଗ ହେଇଛି, ଡକ୍ଟର କ'ଣ କହିବେ, ଏଇ ମେଡିସିନ ନିଅ ଖାଅ। ଯଦି ଡକ୍ଟର ପଚାରିଲା ତୁମକୁ କେଉଁଟା ଭଲ ଲାଗୁଛି ଖାଇବା ପାଇଁ, ତୁମେ କେଉଁ ମେଡିସିନ ଭଲ ପାଅ, ତାହେଲେ ସେ କେମିତି ଡକ୍ଟର ହେଲା, ସେ ଡକ୍ଟର ନାହିଁ। ଡକ୍ଟର ମାନେ ସେ ଜାଣେ ଏଇ ରୋଗ ଏହା ପାଇଁ ଔଷଧ ଏହା। ପରୀକ୍ଷିତ ପ୍ରଶ୍ନ ପଚାରିଲେ, ମୁଁ କ'ଣ କରିବି, କ'ଣ ଜପ କରିବି, କ'ଣ ମୋର କର୍ତ୍ତବ୍ୟ, କାହାକୁ ମୁଁ ଧ୍ୟାନ କରିବି, ସାଙ୍ଗେ ସାଙ୍ଗେ ଗୋଟିଏ ଉତ୍ତର ଭାଗବତରେ ଅଛି। ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଖୋଲିକି ଦେଖନ୍ତୁ, ତସ୍ମାତ୍ ଭାରତ ସର୍ବାତ୍ମା, ହେ ଭାରତ ବଂଶଜ, ସେ ସର୍ବାତ୍ମା ଯେ ସମସ୍ତଙ୍କ ଅନ୍ତରରେ ଅଛନ୍ତି, ସେ କିଏ, ସମସ୍ତଙ୍କ ଯିଏ ଅନ୍ତରରେ ତାଙ୍କ ନାମ କ'ଣ, ସର୍ବାତ୍ମା ହରି। ତସ୍ମାତ୍ ଭାରତ ସର୍ବାତ୍ମା, ଖାଲି ହରି କହିଲେନି, ଭଗବାନ, ସେ ଭଗବାନ, ଯଦି ଭଗବାନ ତାଙ୍କ ଉପରେ କେହି ବଡ଼ ଅଛନ୍ତି କି, ନା ନା, ଈଶ୍ୱର। ଆଚ୍ଛା, ତାଙ୍କ ଉପରେ କିଏ ସେ ଈଶ୍ୱର, ସ୍ୱାମୀପାଦ ଟୀକା କରୁଛନ୍ତି, ଲୋକ କହୁଛନ୍ତି ଭଗବାନ କିଏ, ସେ ଭାଗବତରେ ପଢ଼ିକି ଜାଣିପାରୁନୁ। ଆରେ ସିଧା ଉତ୍ତର, ସିଧର ସ୍ୱାମୀ ଟୀକା କଲେ, କିଏ ଭଗବାନ, ନା ଇଏ ହେଉଛନ୍ତି ଭଗବାନ ସର୍ବାତ୍ମା। ଭଗବାନ ସିଏ ହେଇପାରିବେ ଯିଏ ସମସ୍ତଙ୍କ ଅନ୍ତରରେ ଅଛନ୍ତି ଏବଂ ସମସ୍ତଙ୍କ ଅନ୍ତର ରହିବା ପରେ ବି ଅଲଗା ଅଛନ୍ତି। ଗୋଲକ ଏବ ନିବସତି ଅଖିଳାତ୍ମଭୂତ ଗୋବିନ୍ଦମ ଆଦି ପୁରୁଷମ ତମ ଅହଂ ଭଜାମି। ଭଗବାନ ଗୋଲକରେ ରହିଛନ୍ତି, ସମସ୍ତଙ୍କ ହୃଦୟ ରହିଛନ୍ତି। ଏ ଜଗତରେ କୌଣସି ବ୍ୟକ୍ତି, ଆପଣମାନେ ଏଇଠି ବସିଛନ୍ତି, ଆପଣଙ୍କ ଘରେ ଆବସେଣ୍ଟ, ଏଇଠି ପ୍ରେଜେଣ୍ଟ ମାନେ ଗୋଟେ ଜାଗାରେ ପ୍ରେଜେଣ୍ଟ ମାନେ ଆଉ ଗୋଟେ ଜାଗାରେ ଆବସେଣ୍ଟ, କିନ୍ତୁ ଭଗବାନ ବୈକୁଣ୍ଠରେ ଗୋଲକ ବୃନ୍ଦାବନରେ ପ୍ରେଜେଣ୍ଟ, ଆଟ୍ ଏ ଟାଇମ୍ ସମସ୍ତଙ୍କ ହୃଦୟରେ ପ୍ରେଜେଣ୍ଟ, ସେ ହେଉଛନ୍ତି ଭଗବାନ। ଗୋଲକେ ପରିବ ସତ୍ୟ ଅଖିଳାତ୍ମଭୂତ, ଅଖିଳାତ୍ମଭୂତ ପ୍ରତ୍ୟେକ ଜୀବଙ୍କ ଅନ୍ତର ରହିଛନ୍ତି। ସେଥିପାଇଁ ପରୀକ୍ଷିତ ଯେଉଁ ପ୍ରଶ୍ନ ପଚାରିଥିଲେ ସୁଖଦେବ ଉତ୍ତର ଦେଉଛନ୍ତି, ସର୍ବାତ୍ମା। ପରୀକ୍ଷିତ ପଚାରିଛନ୍ତି, ସର୍ବାତ୍ମା କିଏ? ନା ଭଗବାନ। ଭଗବାନ କିଏ? ନା ଈଶ୍ୱର। କାରଣ କେତେବେଳେ ବ୍ରହ୍ମାଙ୍କୁ ବି ଭଗବାନ କୁହାଯାଉଛି, କେତେବେଳେ ଶିବଜୀକୁ ବି ଭଗବାନ କୁହାଯାଉଛି, କେତେବେଳେ ବିଷ୍ଣୁ ବି ଭଗବାନ କୁହାଯାଉଛି, କିଏ କିଏ ପଣ୍ଡିତ ମାନେ ବି ଲେଖିଛନ୍ତି ଭଗବାନ ଶବ୍ଦ ଲଗା ହେଇଛି ପୂର୍ବରୁ। ତାର କିଏ ଭଗବାନ? ନା ଈଶ୍ୱର, ଯିଏ ସମସ୍ତଙ୍କୁ କଣ୍ଟ୍ରୋଲ କରନ୍ତି। ୱାନ୍ ହୁ କଣ୍ଟ୍ରୋଲ ଏଭ୍ରି ୱାନ୍, ନଟ୍ କଣ୍ଟ୍ରୋଲ ବାଇ ଏନି ୱାନ୍, ହି ଇଜ୍ ଗଡ୍। ଇଏ ଭଗବାନଙ୍କର ସରଳ ସଂଜ୍ଞା, ୱାନ୍ ହୁ କଣ୍ଟ୍ରୋଲ ଏଭ୍ରି ୱାନ୍, ନଟ୍ କଣ୍ଟ୍ରୋଲ ବାଇ ଏନି ୱାନ୍। ପ୍ରଭୁପାଦ ଯିଏ ଉତ୍ତର ଦିଅନ୍ତି, ଯିଏ ଜଗତରେ ସମସ୍ତଙ୍କୁ କଣ୍ଟ୍ରୋଲ କରନ୍ତି କିନ୍ତୁ କାହା ଦ୍ୱାରା କଣ୍ଟ୍ରୋଲ ହୁଅନ୍ତି ନା। ଖୋଜନ୍ତୁ କିଏ ଅଛନ୍ତି ଜଗତରେ, କେବଳ ଭଗବାନ, ସିଏ ହେଉଛନ୍ତି ଈଶ୍ୱର। ଆଚ୍ଛା, ସେ ଈଶ୍ୱର କିଏ? ସେ ସ୍ୱାମୀପାଦ ଟୀକା କରୁଛନ୍ତି, ପରୀକ୍ଷିତ ପଚାରୁ, ସେ ଈଶ୍ୱର କିଏ? ସେ ତସ୍ମାତ୍ ଭାରତ ସର୍ବାତ୍ମା, ଭଗବାନ ଈଶ୍ୱର ହରି। ସେ ଈଶ୍ୱର ହେଉଛନ୍ତି ହରି, କାହିଁକି ତାଙ୍କର ନାମ ହରି? ଜୀବକୁ ପ୍ରେମ ଦେଇ ଭକ୍ତି ଦେଇ ଦୁଃଖ ହରଣ କରନ୍ତି। ଜୀବ ଦୁଃଖୀ, ଜୀବ କିଭଳି ସୁଖୀ ହେବ? ଗୋଟେ ଉନ୍ନତ ଟେଷ୍ଟ ପାଇଲେ, ଗୋଟେ ହାୟର ଟେଷ୍ଟ ପାଇଲେ ତ ଲୋଅର ଟେଷ୍ଟଟାକୁ ଛାଡ଼ିବ। ଭଗବାନ ଭକ୍ତି ଦେଇ ପ୍ରେମ ଦେଇ ଜୀବର ଦୁଃଖକୁ ଦୂର କରନ୍ତି, ସେମିତି ତାଙ୍କର ନାମ ହରି। ଏବଂ ଇଏ ପଚାରିଥିଲେ, କ'ଣ କରିବି, କାହାକୁ ଧ୍ୟାନ କରିବି, କାହାର ନାମ କୀର୍ତ୍ତନ କରିବି? ଏଠି କହିଲେ, ଶ୍ରୋତବ୍ୟ ଶୁଣିବ କେବଳ ଭଗବାନଙ୍କର କଥା, କୀର୍ତ୍ତିତବ୍ୟ ତାଙ୍କର କଥା କୀର୍ତ୍ତନ କରିବ। ସେ ପଚାରିଥିଲେ ସ୍ମର୍ତ୍ତବ୍ୟ, କ'ଣକୁ ସ୍ମରଣ କରିବି? ଏଠି କହୁଛନ୍ତି ଧ୍ୟେୟ, ତାଙ୍କୁ ଧ୍ୟାନ କରିବ। ଆଉ କ'ଣ କର୍ତ୍ତବ୍ୟ? ନା ପୂଜ୍ୟ, ତାଙ୍କୁ ପୂଜା କରିବ। କେତେବେଳେ? ନା ନିତ୍ୟଦା, ସବୁ ସମୟରେ। ସେଠି ପରୀକ୍ଷିତ ଖୁସି ହେଇଗଲେ, ହଁ ଇଏ ମୋର ଗୁରୁଦେବ, ତେଣୁ କୁହନ୍ତୁ ମୁଁ କ'ଣ କରିବି, ସାତ ଦିନ ଅଛି ମୋର ଅର୍ଚ୍ଚନ କରିବା ପାଇଁ, ମୁଁ କ'ଣ କରିବି? ଆପଣ ଯାହା କହିବେ ମୁଁ ସେୟା କରିବି। ପରୀକ୍ଷିତ ସୁଖଦେବ ଗୋସ୍ୱାମୀ କହିଲେ, ତୁମର କିଛି କରିବା ଆବଶ୍ୟକ ନାହିଁ, ତୁମେ କେବଳ ଭାଗବତ ଶ୍ରବଣ କର। ସେଇଠି ଏଇ କାଳ କଥା, କାରଣ ପରୀକ୍ଷିତ ଡରିଲେ, ଆଜ୍ଞା ଭାଗବତ ଭଳି ବିଶାଳ ବସ୍ତୁ ମୋର ମାତ୍ର ସାତ ଦିନ ଆୟୁଷ ଅଛି। ପରୀକ୍ଷିତ ଆୟୁଷକୁ ଏତେ ମୂଲ୍ୟବାନ ଜ୍ଞାନ କରୁଥିଲେ, ସୁଖଦେବଙ୍କୁ ପଚାରୁଛନ୍ତି। ସୁଖଦେବ ହସି ହସି କହୁଛନ୍ତି, ଖଟ୍ୱାଙ୍ଗ ନାମ ରାଜନ୍, ସିହେ ରାଜନ୍, ତୁମେ କାହିଁକି ଭୟ କରୁଛ? ସାତ ଦିନ ମାନେ ବିଶାଳ କଥା ତୁମ ଜୀବନରେ ଅଛି। ଖଟ୍ୱାଙ୍ଗ ରାଜା ମାତ୍ର ମୁହୂର୍ତ୍ତେ ଥିଲା, ମୁହୂର୍ତ୍ତକୁ ସେ ଜଗିଲେ ବୈକୁଣ୍ଠକୁ ଗଲେ। ତୁମେ ସାତ ଦିନ ଅଛି, ପ୍ରସ୍ତୁତ ହେଇଯା ଭାଗବତ କଥା ଶୁଣିବା ପାଇଁ। ଆମର ଚିନ୍ତା କରୁନେ, ଖଟ୍ୱାଙ୍ଗ ମହାରାଜ କଣ ଥିଲେ, ଏଭଳି ଯୋଦ୍ଧା ଥିଲେ, ଏଭଳି ବୀର ଥିଲେ, ତାଙ୍କୁ ଦେବତାମାନେ ଇନଭାଇଟ୍ କରୁଥିଲେ। ଅସୁରମାନେ ଯେତେବେଳେ ଦେବଲୋକରେ ଆକ୍ରମଣ କରୁଥିଲେ, ଖଟ୍ୱାଙ୍ଗ ମହାରାଜଙ୍କ ପାଖକୁ ଫୋନ୍ ଆସୁଥିଲା ଦେବତାମାନେ, ଖଟ୍ୱାଙ୍ଗ ମହାରାଜ ଆପଣ ଆସନ୍ତୁ, ଦେବ ଏ ଅସୁରମାନଙ୍କୁ ତଡ଼ନ୍ତୁ। ଦେବତାମାନଙ୍କ ପକ୍ଷରୁ ଖଟ୍ୱାଙ୍ଗ ମହାରାଜ ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ, ଏବଂ ସମଗ୍ର ଜୀବନ ଦେବତାମାନଙ୍କର ସେବାରେ ଲାଗିଛନ୍ତି। ଦେଖନ୍ତୁ କେତେ ବଡ଼ ମହାନ ରାଜର୍ଷି, ଖଟ୍ୱାଙ୍ଗ ନାମ ରାଜର୍ଷି, ରାଜା ନଥିଲେ, ଋଷି, ରାଜା ହେଇ ସେ ଋଷି ଥିଲେ, ସମଗ୍ର ଜୀବନକୁ ଦେବତାମାନଙ୍କ ସେବାରେ ଅତିବାହିତ କରିଛନ୍ତି। ଦେବତାମାନେ କିଭଳି ଶାନ୍ତିରେ ଭଜନ କରନ୍ତୁ, କାରଣ ଅସୁରମାନେ ଆକ୍ରମଣ କରୁଛନ୍ତି, ଏବଂ ଦେବତାମାନଙ୍କୁ ସମ୍ପୂର୍ଣ୍ଣ ନିଷ୍କଣ୍ଟକ ରାଜ୍ୟ ଦେଲେ। ଅସୁରମାନେ ଆଉ ଆସିପାରିଲେ ନା, ପୁରା ବୃଦ୍ଧ ହେଇଗଲେଣି ଏବଂ ଶେଷ ମୁହୂର୍ତ୍ତ ଆସିଗଲାଣି ଏବଂ କ୍ଳାନ୍ତ ହେଇଗଲେଣି। ଏବଂ ଯେତେବେଳେ ନିଷ୍କଣ୍ଟକ ରାଜ୍ୟ ଦେବରାଜ୍ୟ ହେଇଗଲା, ସେତେବେଳେ ପଚାରୁଛନ୍ତି ଦେବତାମାନେ, ଖୁସି ହେଇଗଲେ, ଖଟ୍ୱାଙ୍ଗ ତୁମେ ଆମର ବହୁତ ସେବା କରିଛ, ଆମେ ତୁମକୁ କିଛି ବର ଦେବା ପାଇଁ ଚାହୁଁଛୁ, ତୁମେ କି ବର ନେବ? ଆମେ ସେଥିରେ କ'ଣ ମାଗିଥାନ୍ତେ? ଚିନ୍ତା କରନ୍ତୁ, ଆମେ କ'ଣ ମାଗିଥାନ୍ତେ? କିନ୍ତୁ ଖଟ୍ୱାଙ୍ଗ ଆଗେ ଗୋଟିଏ ପ୍ରଶ୍ନ କଲେ, ସାଙ୍ଗେ ସାଙ୍ଗେ, ଆଜ୍ଞା ଆପଣ କୁହନ୍ତୁ ମୋ ଜୀବନର ଆଉ କେତେ ମୁହୂର୍ତ୍ତ ସମୟ ଅଛି? ଯେଭଳି ପରୀକ୍ଷିତ ମହାରାଜ ଏଠି କହୁଛନ୍ତି, ଏ ସୁଖଦେବ, କାଲ ଅତ୍ୟଗତ ମହାନ ରାଜନ, ହେ ରାଜନ୍, ବହୁ ସମୟ ଅତିବାହିତ କରିଦେଲା, ଖୋଟଙ୍ଗ ମହାରାଜ କହୁଛନ୍ତି, ଯଦିଓ ମୁଁ ସତ୍କର୍ମ କରିଛି, ଦେବତାମାନଙ୍କ ପାଇଁ ଯୁଦ୍ଧ କରିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଁ ହରିଭଜନ କରିନି, ଭଗବାନଙ୍କୁ ଡାକିନି। ତେଣୁ ଦେବତାମାନଙ୍କୁ କହୁଛନ୍ତି, କୁହନ୍ତୁ ମୋର କେତେ ସମୟ ବାକି ରହିଲା। ଦେବତାମାନେ କହିଲେ, ଆଉ ଗୋଟିଏ ମୁହୂର୍ତ୍ତ, ଦେବଲୋକର ଆୟୁଷ ହିସାବରେ ଆଉ ଗୋଟିଏ ମୁହୂର୍ତ୍ତ ଅଛି, ତୁମେ କ'ଣ ଚାହ? ଦେବତାମାନଙ୍କୁ କହିଲେ, ଆପଣ ମୋତେ ଅନୁମତି ଦିଅନ୍ତୁ, ମୁଁ ଆଉ ଏଠି ରହିବି ନା, ମୁଁ ଭଗବାନଙ୍କୁ ଭଜନ କରିବି। ସୁଖଦେବ କହୁଛନ୍ତି, ପରୀକ୍ଷିତ, ଏଇ ଗୋଟିଏ ମୁହୂର୍ତ୍ତ ସମୟ ଜାଣି ଖଟ୍ଟାଙ୍ଗ ଏତେ ଆନନ୍ଦିତ ହେଲେ, ସାଙ୍ଗେ ସାଙ୍ଗେ ସ୍ୱର୍ଗ ଲୋକରୁ ଆସିଲେ, ମର୍ତ୍ତ୍ୟ ଲୋକରେ ଭଜନ ଆରମ୍ଭ କଲେ ଏବଂ ବୈକୁଣ୍ଠ କଲେ। ଚିନ୍ତା କରନ୍ତୁ, ଗୋଟିଏ ମୁହୂର୍ତ୍ତ ସମୟ ଜାଣି ଆମ ଜୀବନରେ କେଉଁ ମୁହୂର୍ତ୍ତ, କେତେ ମୁହୂର୍ତ୍ତ ଅଛି, କି ହାତ ଟେକି କହିପାରିବ? କେଉଁ ଦେବତା ଟେଲିଫୋନ୍ କରି କହିସାରିଲେଣି ଆପଣମାନଙ୍କୁ ଆପଣଙ୍କର ଆୟୁଷ କେତେ? ପରୀକ୍ଷିତ ମହାରାଜଙ୍କୁ 7 ଦିନର ତ ଗ୍ୟାରେଣ୍ଟି କାର୍ଡ ମିଳିଥିଲା, ସେ କେବେ କେହି ଭଗବାନ ବି ଚାହିଁଥିଲେ ତାଙ୍କୁ ମାରିପାରିନଥାନ୍ତେ, କାରଣ ବ୍ରହ୍ମ ଅଭିଶାପ ହେଇଯାଇଛି, ଭଗବାନ କେବେ ବ୍ରହ୍ମ ଅଭିଶାପକୁ ଟାଳି ପାରିବେ ନା। ଏଇଟା ତ ଭଗବତୀ ଇଚ୍ଛା ରହିଛି, ଯେଉଁ ଭଗବାନ ମାତୃଗର୍ଭରୁ ବ୍ରହ୍ମ ଅଭିଶାପଟାକୁ, ଏ ବ୍ରହ୍ମାସ୍ତ୍ରକୁ ବିଫଳ କରିଦେଲେ, ସେ କ'ଣ ବ୍ରହ୍ମଶାପଟାକୁ ବିଫଳ କରିପାରିନଥାନ୍ତେ? ଆପଣ ଯୁକ୍ତି କରନ୍ତୁ। ଆରେ ବ୍ରହ୍ମସାପ କ'ଣ ବ୍ରହ୍ମାସ୍ତ୍ର ତୁଳନାରେ, ସର୍ବଶ୍ରେଷ୍ଠ ଅସ୍ତ୍ର, ଭଗବାନ ନିଜେ ସ୍ୱୀକୃତି ପ୍ରଦାନ କରିଛନ୍ତି, କିନ୍ତୁ ତାକୁ ବିଫଳ କରିଦେଲେ। ପରୀକ୍ଷିତ ମହାରାଜ ଜାଣିଲେ, 7 ଦିନ ମୋର ଆୟୁଷ ନିଶ୍ଚିତ, ଆମର ଏଠି କାହାର 7 ସେକେଣ୍ଡର ଆୟୁଷ ନିଶ୍ଚିତ ଅଛି କୁହନ୍ତୁ, ପୁଣି ବି ଆମେ ଭଜନ କରୁନେ। ଏବଂ ସେଇଠି ସୁଖଦେବ ଗୋସ୍ୱାମୀ କହିଥିଲେ ପରୀକ୍ଷିତକୁ, ପରୀକ୍ଷିତ, ଲୋକମାନଙ୍କର ସମୟଟା କିଭଳି ଯାଉଛି, ନିଦ୍ରୟାହ୍ୟତେନତ୍ୟବାୟନ ଚବାବୟ, ରାତିଟା ଶୋଇବାରେ ଚାଲି ଲାଗୁଛି, ନହେଲେ ସ୍ତ୍ରୀ ସୁଖରେ ଚାଲି ଲାଗୁଛି, ଆଉ ଦିନଟା ଦିବାଚାର୍ଥ ହେୟା ରାଜନ କୁଟୁମ୍ବ ଭରଣେ ନବା, ସୂର୍ଯ୍ୟ ଉଦୟ ହେଇଗଲେ ଚିନ୍ତା ଲାଗିଲା ଲୁଣ ତେଲର ସଂସାର କିଭଳି କୁଟୁମ୍ବ ପୋଷା ହବ, ଦିନରାତି ତ ଭାଇ ଏମିତି ଚାଲିଗଲା, ଭଜନ କେତେବେଳେ, କେତେବେଳେ ହରି ଭଗବାନଙ୍କୁ ଡାକୁଛେ, ସେଥିପାଇଁ ବହୁତ ଦୁଃଖ କରୁଛନ୍ତି। ପଶ୍ୟନ୍ନପିନପଶ୍ୟତି ପରୀକ୍ଷିତ ଏସୁକଦେବ କହୁଛନ୍ତି, ଆଖିରେ ଯେଉଁମାନଙ୍କ ପାଇଁ ଏତେ ପରିଶ୍ରମ କରୁଛନ୍ତି, ଯେଉଁ କୁଟୁମ୍ବମାନଙ୍କ ପାଇଁ ଏତେ ପରିଶ୍ରମ କରୁଛନ୍ତି, ସେ ଦେଖିପାରୁନାହାନ୍ତି ନିଜ ସମ୍ମୁଖରେ କିଭଳି ନିଜର ବିନାଶ ହେଉଛି, ଦେଖିକି ଦେଖିପାରୁନାହାନ୍ତି। ଆମେ ଭଗବାନଙ୍କୁ ଭଜନ କରିବା ପାଇଁ ଆସିଥିଲେ, କେମିତି ସମୟ ଯାଉଛି, ଅଜାମିଲର ଯେଭଳି ସମୟ 88 ବର୍ଷ ଚାଲିଗଲା ବେଶ୍ୟା ସୁଖରେ, ଆମର ସମୟ ସେଭଳି ଚାଲିଯାଉଛି। ଦିନ ଗେଲ ମିଛା କାଜେ, ରାତ୍ରି ଗେଲ ନିଦ୍ରେ, ଦିନ ଗେଲ ନା ଭଜିଲୁ ରାଧା କୃଷ୍ଣ ଚରଣ ରବିନ୍ଦେ, କୃଷ୍ଣ ଭଜିବାର ତରେ ସଂସାରେ ଆଇନ, କୃଷ୍ଣ ମିଛେ ମାୟା ବଦ୍ଧ ହୟା, ବୃକ୍ଷ ସମ ହୈନ, ମିଛେ ମାୟା ଭଗବାନଙ୍କୁ ଭୋଜନ କରିବା ପାଇଁ ଆସିଥିଲେ, କିନ୍ତୁ ଦିନ ଚାଲିଗଲା, ଦିନ ଗେଲ ମିଛା କାଜେ, ଯାହା କାର୍ଯ୍ୟ କରୁଛି ମିଛା କାଜ ବୋଲି କୁହାଗଲା। ଆପଣ କହିବେ କେମିତି ମିଛ କାଜ, ଦିନମାନ ମୁଁ ଖଟିଲି, ଟଙ୍କା ରୋଜଗାର କଲି, ମିଛ କାର୍ଯ୍ୟ? ନାଇଁ, ମିଛ କାର୍ଯ୍ୟ କାହିଁକି ମିଛ କାର୍ଯ୍ୟ? ନାଇଁ, ଏ ଶରୀର ପାଇଁ ଆପଣ କରୁଛନ୍ତି, ଆପଣ ଖଟି ଖଟି ଯେଉଁ ଶରୀର ପାଇଁ ଆପଣ କେବଳ ଶରୀର ପୋଷଣ ପାଇଁ ସମୟ ଦେଉଛନ୍ତି, ବିନା ନଖଟିକି ପଶୁପକ୍ଷୀମାନେ ବି ସେ ଶରୀର ପୋଷଣ କରୁଛନ୍ତି ଅବଧୂତ। ସେଥିପାଇଁ 24 ଶିକ୍ଷାଗୁରୁ ଭିତରେ ଗୋଟିଏ ଅଜଗରକୁ ଗୁରୁ କଲେ, ଅଜଗର ପରିଶ୍ରମ କରୁନି, ଗୋଟିଏ ଜାଗାରେ ପଡ଼ିକି ରହିଛି, ବିନା ପ୍ରୟାସରେ ଭଗବାନ ତାକୁ ଆହାର ଦେଉଛନ୍ତି, ତା ମୁଖରେ ଆସିକି ଖାଦ୍ୟ ପହଞ୍ଚୁଛି। ମାତୃଗର୍ଭରେ ଯେଉଁ ଭଗବାନ ଆମକୁ ସୁରକ୍ଷା ଦେଇଛନ୍ତି, ଯେଉଁ ଭଗବାନ ଆମକୁ ଭୋଜନ ଦେଇଛନ୍ତି ସେ କ'ଣ ଏବେ ଦେବେ ନା? ତା ମାନେ ନୁହେଁ ଯେ ଆମେ କର୍ମ କରିବା ନା, କର୍ମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଅଛି ଏବଂ କର୍ମ କରିବାରେ ସୀମା ଅଛି। ବ୍ୟକ୍ତି 8 ଘଣ୍ଟାରୁ ଅଧିକ ପରିଶ୍ରମ କରିବା ଉଚିତ ନୁହେଁ ଏବଂ ଯେଉଁ ପରିଶ୍ରମ କରିବ ସେ ଉଗ୍ର କର୍ମ ନୁହେଁ। ନିଜର ବର୍ଣ୍ଣ ନିଜର ସ୍ୱଭାବ ହିସାବରେ କର୍ମ କରିବା ଦରକାର। ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିବ, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରିବ, ବୈଶ୍ୟ ବୈଶ୍ୟ କର୍ମ କରିବ, ଶୂଦ୍ର ଶୂଦ୍ର କର୍ମ କରିବ। ଆମର ତ ବର୍ତ୍ତମାନ ଡବଲ ଡବଲ ଚାକିରି କରିକି 8 ଘଣ୍ଟା କ'ଣ କହୁଛନ୍ତି ଆପଣ ଯାଆନ୍ତୁ ଦେଖିବେ। ଆମର କମ୍ପାନୀ ଏରିଆରେ ନାଇଟ ସିଫ୍ଟ, ରାତିରେ ବି ଡ୍ୟୁଟି, ଏତେ ପଇସା ରୋଜଗାର, ପୁଣି ବି ଅଶାନ୍ତି। ମିଛ କାଜ, ଯଦି କାର୍ଯ୍ୟରେ ଆପଣଙ୍କର କିଛି ମୂଲ୍ୟ ଥାଆନ୍ତା, ଯୋଉ ଖଟୁଛନ୍ତି ଯଦି ଭଗବାନ ପାଇଁ ଟିକେ ଖଟନ୍ତା, ତାର ଦାମ ଥାଆନ୍ତା। ଭଗବାନ ପାଇଁ ଖଟୁନାହାନ୍ତି ନା? ପରିବାଟା ଲଗେଇଲେ, ଧାନଟା କାଟିଲେ, କିନ୍ତୁ ଧାନଟା କିଏ ସୃଷ୍ଟି କଲା? ଏ ବର୍ତ୍ତମାନ ପରିବା ଲଗେଇଛେ ଜହ୍ନରାତି, କୋବି ବର୍ତ୍ତମାନ ଲଗେଇଛେ, ଚନ୍ଦ୍ରମା କିରଣ ଦଉଛନ୍ତି, ଚନ୍ଦ୍ରମା କିରଣରେ କୋବି ସ୍ୱାଦ ହଉଛି। ଚନ୍ଦ୍ରମାଙ୍କର ଅମୃତ ଦୃଷ୍ଟି ନହେଲେ, ଅମୃତ ବର୍ଷା ନହେଲେ କୌଣସି ଫୁଲ ଫଳର ସ୍ୱାଦ ହବ ନା। ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିସାରିଲେଣି, କୌଣସି ଗୋଟିଏ ଗୋଲାପ ଫୁଲକୁ ନେଇ ଯଦି ଲାବୋରେଟରୀ ଭିତରେ ରଖାଯାଏ, ସେ ଗୋଲାପ ଗଛରୁ ଗୋଲାପ ଫୁଲଟିଏ ହେଲେ ତାର ବାସନା ଆସୁନି। କାହିଁକି? ତୁମେ ବୈଜ୍ଞାନିକମାନେ ହେଇଛେ, ସେଣ୍ଟ ଭରି କରିଦେଉ ନା, ତୁମେ ତ ଏତେ ବୁଦ୍ଧି ହୋଇଛି, ତୁମର ସେଣ୍ଟ ଭରି କରିଦିଅ। ତେଣୁ ଶସ୍ୟର ଯେଉଁ ସ୍ୱାଦ ତାକୁ ଭଗବାନ ସୃଷ୍ଟି କରିଛନ୍ତି। ଏଇ ଧାନ ଗଛ ଭୂମିରେ ଫଳୁଛି ଏବଂ ଭୂମିରୁ ରସ ନେଉଛି, ସେ ଫଳୁଛି ଏବଂ ସେ ଶସ୍ୟ ସ୍ୱାଦ ହେଉଛି ଚନ୍ଦ୍ରମାର କିରଣରେ। ଭଗବାନ ସବୁକିଛି ସୃଷ୍ଟି କରିଛନ୍ତି, ସବୁ ଭଗବାନଙ୍କର ସୃଷ୍ଟି, ମନୁଷ୍ୟର କିଛି ନାହିଁ, କୌଣସି ଗୋଟିଏ ବସ୍ତୁ ନାହିଁ ମନୁଷ୍ୟ ଦେଖେଇବ ଏଇଟା ହେଉଛି ମୋର ବୋଲି। କାରଣ ମନୁଷ୍ୟ ଯାହା ଉପରେ ଠିଆ ହେଇଛି, ଯାହା ଉପରେ କାର୍ଯ୍ୟ କରୁଛି, ସେଇଟା ଭଗବାନଙ୍କର। ଯଦି ଭଗବାନ ଆଜି ଟେଲିଫୋନ୍ କରିବେ, ମୋ ଜାଗା ଉପରେ କେହି ରୁହନି, ମଣିଷ କୁଆଡ଼େ ଯିବ କୁହନ୍ତୁ? ଭୂମି ଅପନ ଲବାୟୁ ଖମ୍ମନ ବୁଦ୍ଧି ଏବ ଚ ଅହଙ୍କାର ଇତିମେ ଭିନ୍ନ ପ୍ରକୃତି ଅଷ୍ଟଧା। ଏ ଭୂମି ଭଗବାନ ତିଆରି କରିଛନ୍ତି, କୌଣସି ବୈଜ୍ଞାନିକ ଲାବୋରେଟରୀରେ ଭୂମି ତିଆରି କରିପାରିବନି, ମାଟି ତିଆରି କରିପାରିବନି, ଜଳ ତିଆରି କରିପାରିବନି, ଅଗ୍ନି ତିଆରି କରିପାରିବନି, ବାୟୁ ତିଆରି କରିପାରିବନି, ଆକାଶ ତିଆରି କରିପାରିବନି। ଭଗବାନଙ୍କର ସୃଷ୍ଟି, ଭଗବାନଙ୍କ ଜାଗାରେ ଆମେ ରହୁଛେ, ଭଗବାନଙ୍କ ଜିନିଷ ଖାଉଛେ, କିନ୍ତୁ କର୍ମ କଲା ପରେ ଭଗବାନଙ୍କୁ ଚାହୁଁନେ। ଠିକ କଥା ବାବା କହିଛନ୍ତି। ଧାନଟା କାଟିକି ଆଣିଲେ, କିନ୍ତୁ କିଏ ଧାନ ଫଳେଇଲା, କିଏ ସ୍ୱାଦ ଦେଲା, କିନ୍ତୁ ଟେଷ୍ଟ ଆମେ ନଉଛେ, ଆମେ ଟେଷ୍ଟ ନଉଛେ, କିନ୍ତୁ ଯିଏ ଦେଲା ତାକୁ କମସେ କମ୍ ଯାଚିବା ଦରକାର ତ। ନ ଖାଆନ୍ତୁ ଆଜ୍ଞା, ପୁଅ ଦେଖନ୍ତୁ ଆଜ୍ଞା, ଆପଣ 100 ଟଙ୍କା ଦେବେ ପୁଅକୁ, ଚନ୍ଦ୍ରେଶ୍ୱର ଯାତ୍ରା ହଉଛି, ପୁଅ ଯାତ୍ରାକୁ ଗଲେ ବାପା ପାଇଁ ଯାହା ଚକୋଲେଟ୍ ଆଣିଥିବ ଆଗେ ବାପାକୁ ଦେଖେଇବ, ବାପା 100 ଟଙ୍କା ଦେଇଥିଲ ଏଇ ଚକୋଲେଟ୍ ଆଣି ତୁମେ ଖାଅ। ବାପା କହ, ନା ନା ଏଇଟା ମୋର ଖାଇବା ଜିନିଷ ନା, ତୁ ଖା ବାପା। ନା ନା ତୁମେ ଖାଇବାକୁ ପଡ଼ିବ, ପୁଅ ଯଦି ଜବରଦସ୍ତି କରେ ବାପା ଖାଇବ କି ନାହିଁ? ଚକୋଲେଟ୍ ଖାଇବା ବାପାର ବୟସ ନାହିଁ, ନାଁ ତ ଭାଙ୍ଗି ଯାଇଛି, କିନ୍ତୁ ବାପା ଯଦି ପୁଅ ଯଦି ଜବରଦସ୍ତି କରିବ ବାପା ଖାଇବ ସ୍ନେହରେ। ଭଗବାନ ଲକ୍ଷ୍ମୀଙ୍କୁ ତାଙ୍କର ଅଭାବ ନାହିଁ, ଆମେ ତ ପୁଅ ଭଳି ଟିକେ ଯାଚିବା ଦରକାର ନା। ପ୍ରଭୁ ତୁମେ ସୃଷ୍ଟି କରିଥିଲ, ତୁମେ ଗ୍ରହଣ କର। ଆମେ ଯଦି ମୁଣ୍ଡ ପିଟି ପୁଅ ଭଳି କାନ୍ଦିବା, ଭଗବାନ ଖାଇବେ ଖାଇବେନି କାହିଁ? କେତେଜଣ କାନ୍ଦୁଛନ୍ତି ଆଜ୍ଞା, କେତେଜଣ ଭଗବାନ ଆଗରେ ମୁଣ୍ଡ ପିଟି କାନ୍ଦୁଛନ୍ତି, ପ୍ରଭୁ ତୁମେ ନ ଖାଇଲେ ମୁଁ ଖାଇବି ନା, କେହି ନା। ଆରେ ଏଇ ଉତ୍କଳ ଭୂମିରେ ଭକ୍ତ ଥିଲେ, ଜଗନ୍ନାଥଙ୍କ ଆଗରେ ମୁଣ୍ଡ ପିଟି କାନ୍ଦୁଥିଲେ, ଜଗନ୍ନାଥ ତାଙ୍କ ଆଗରେ ଖାଉଥିଲେ, କେତେଜଣ କାନ୍ଦୁଛନ୍ତି? ନିଜ ସ୍ତ୍ରୀ ନ ଖାଇଲେ ଆମେ କାନ୍ଦିକି ମରିଯାଉଛେ, ରାତିରେ ଶୋଉଛେ ନ ଖାଇକି ରହିଯାଉଛେ, ଭଗବାନ ନ ଖାଇଲେ କିଏ? ଭଗବାନଙ୍କୁ ଦେଖି ଯାଚିବା କଥା ତ ଦୂର, ଭଗବାନଙ୍କ ଫଟୋ ତ ଘରେ ନାହିଁ, ଆଉ ଫିଲ୍ମ ଷ୍ଟାରର ଫଟୋ ଅଛି, ଆଉ ସିଏ କ'ଣ ଭଗବାନଙ୍କୁ ଯାଚିବେ ଦେଖିବେ? ଲୋକର ଚେତନା, ସେଥିପାଇଁ ଏଇଟା ମିଛ କାଜ, ଯାହା କରୁଛି ଏଇଟା କାର୍ଯ୍ୟରେ କିଛି ମୂଲ୍ୟ ନାହିଁ। କାହିଁକି ମୂଲ୍ୟ ନାହିଁ? ଆରେ କାର୍ଯ୍ୟ କରିବା ପାଇଁ ବୁଦ୍ଧି ଦିଆ ଦେଇଛନ୍ତି, ଶକ୍ତି ଦିଆଯାଇଛନ୍ତି, ଯାହା ଜାଗାରେ କାର୍ଯ୍ୟ କରୁଛେ ତାଙ୍କୁ ପଚାରୁବି ନା। ସେଥିପାଇଁ ପରୀକ୍ଷିତ କହୁଛନ୍ତି, ଏ ସୁଖଦେବ କହୁଛନ୍ତି, କାଲ ଅତ୍ୟାଗତ ମହାନ ରାଜନ ଅଜାମିଲ ମିଛ କାର୍ଯ୍ୟରେ ବେଶ୍ୟା ପାଖରେ ରହିକି 88 ବର୍ଷ ଅତିକ୍ରମ କରିଦେଲା। ଆଉ ଆମେ ସେଇଭଳିଆ ଦିନ ଗେଲ ମିଛା କାଜେ ରାତ୍ରି ଗେଲ ନିତ୍ରେ ନା ଭଜିଲୁ ରାଧା କୃଷ୍ଣ ଚରଣ ଆରବିନ୍ଦେ। ତାପରେ କୃଷ୍ଣ ଭଜି ଭାରତରେ ସଂସାରେ ଆଇଲୁ ମିଛେ ମାୟାବଦ୍ଧ ହୟା ବୃକ୍ଷ ସମ ହେଲୁ। ଅବସ୍ଥା କ'ଣ ହେଇଛି ଆଜ୍ଞା? ଲୋକ ଗଛ ଦେଖୁଛନ୍ତି, ଗଛ କାହା କଷ୍ଟଟା କାହା ପାଖରେ କହିପାରୁଛି? ଏ ଗଛ ବର୍ତ୍ତମାନ ଶୀତରେ ଥରୁଛି, କାହା କହିପାରୁଛି? ଖରା ଦିନରେ କହୁଛି କମଳ ପତ୍ର ଗୋଟେ ଦିଅ ବୋଲି, ଖରା ଦିନରେ ଏତେ ଖରା ସହିବ କେବେ କହିବନି ମୋତେ ପାଣି ମୁନ୍ଦେ ଦିଅ ବୋଲି। ଯଦି ମିଳିଲା ମିଳିଲା, ଚେର ବଢ଼େଇଛି, ଯଦି ପାଣି ମିଳିଲା ମିଳିଲା, ନହେଲେ ସହୁଛି। ଆମେ ସେଇଭଳିଆ ସଂସାର କରିଛେ, କହିବା କାହାକୁ? ନିଜେ ଦୁଃଖ ନିଜେ ବୃକ୍ଷ ଭଳି ସହୁଛେ। ଦେଖନ୍ତୁ, ଅନୁଭବ କରନ୍ତୁ, ଶାସ୍ତ୍ର କେତେ ମର୍ମସ୍ପର୍ଶୀ କଥା କହୁଛି। କି କା ଦୁଃଖ ଆମ ଦୁଃଖକୁ ନିଜେ ସ୍ତ୍ରୀ ବୋଲି ଅର୍ଦ୍ଧାଙ୍ଗିନୀ ବୋଲି ଗ୍ରହଣ କରିଛେ, ବୃକ୍ଷ ଭଳିଆ ଆମ ଦୁଃଖ ସିଏ ନେଇପାରୁଛେ ନା ତା ଦୁଃଖ ଆମେ ନେଇପାରୁଛେ? କୁହନ୍ତୁ, ଦୁଇଟା ବୃକ୍ଷ ପାଖ ପାଖ ଠିଆ ହେଇଥିବେ, ମାଲିକ ଯଦି ଗୋଟେ ଗଛର ପାଣି ଦେଲା ଆଉ ଗୋଟେ ଗଛର ପାଣି ନଦେଲା, ଏ ଗଛ କହିବନି ଭାଇ ତୁ ଟିକେ ପାଣି ନେଇଯାଉ ବୋଲି। କେହି ବୃକ୍ଷ ଭଳି ସମସ୍ତେ ବନ୍ଧନ ଅବସ୍ଥାରେ ଅଛନ୍ତି, ବଦ୍ଧ ଅବସ୍ଥାରେ। ଏଇ ଜଗତରେ କେହି କାହାକୁ କୌଣସି ଅବସ୍ଥାରେ ସାହାଯ୍ୟ କରିପାରିବେ ନା। ତାହେଲେ ହରିଭଜନ କରୁନି, ଭଗବାନ ସାହାଯ୍ୟ ନକଲେ କିଏ ସାହାଯ୍ୟ କରିବେ ଜଗତରେ? କେହି ସାହାଯ୍ୟ କରିବେ ନା, କେହି ଜଗତରେ ଜଣେ ସାହାଯ୍ୟ କରିବେ ନା। ତେଣୁ ବୁଦ୍ଧିମାନ ଲୋକ ଭଗବାନଙ୍କ ଉପରେ ଭରସା କରିବା ଦରକାର। କିନ୍ତୁ କାଳକୁ ଆମେ ଏଭଳି ଅତିବାହିତ କରିଦେଲେ, ବୃକ୍ଷ ଭଳି ବନ୍ଧା ହେଇକି ରହିଲେ, ଆଉ କ'ଣ ଅବସ୍ଥା ହେଲା? ଗଛଟା ଖୁସି, ଜଳ ନ ପାଇଲେ ବି, ବହୁ କଷ୍ଟରେ ବଞ୍ଚିଲେ ବି, ଯେତେବେଳେ ଫୁଲ ଫୁଲ ଧରୁଛି, ଫଳ ଧରୁଛି, ସେଠି ଖୁସି ହେଉଛି। ଯାହା ହଉ, ମୋର ଫୁଲ ଧରିଲାଣି, ଫଳ ଧରିଲାଣି, ଲୋକମାନେ ଆସିବେ, ମୋତେ ଆଦର କରିବେ, ମୋର ଫଳ ଫୁଲ ଖାଇବେ। ଆମେ ସଂସାରରେ ଏତେ କଷ୍ଟ ସହୁଛେ, କେତେବେଳେ ସୁଖୀ ହେଉଛେ? ଯେତେବେଳେ ଫଳ ଫୁଲ ଟିକେ ହେଇଯାଉଛି। ଏତେ ସମୟ ଅତିବାହିତ କରି ଫଳ ଫୁଲକୁ ଦେଖି ଖୁସି ହେଉଛି। କ'ଣ ଫଳ ଫୁଲ? ଶାସ୍ତ୍ର କହୁଛନ୍ତି, ଫଳ ରୂପେ ପୁତ୍ର କନ୍ୟା ଡାଳ ଭାଙ୍ଗି ପଡ଼େ, ଫଳ ରୂପେ ପୁତ୍ର କନ୍ୟା ଡାଳ ଭାଙ୍ଗି କାଳ ରୂପେ ସଂସାରେ ତେ ପାଖି ବାସ କରେ। ବୃକ୍ଷରେ ଫଳ ଫୁଲ ଧରିଲେ କେତେ ଆନନ୍ଦ, କାରଣ ଫଳ ଫୁଲ ଧରିଲା ପରେ ପକ୍ଷୀମାନେ ଆସିକି ବସିବେ, ଲୋକ ଦେଖି ଆନନ୍ଦିତ ହେବେ। ଏବଂ ଏ ଶରୀର ଗୋଟେ ବୃକ୍ଷ ସହିତ ତୁଳନା କରି, ଫଳ ଫୁଲ ହେଲେ ପିଲା ଛୁଆ ସଂସାର, ବାପା ପୁଅ ତ ଡାକିଦେବ ମମି ଡାଡି, କେତେ ଦୁଃଖ ସହିଛେ ଭୁଲି ଯାଉଛି ସାଙ୍ଗେ ସାଙ୍ଗେ। ଏ ମୋ ପୁଅ ଡାକିଲାଣି ରେ, ଇଏ ତ ବଢ଼ିଗଲେ, ମୋ ଦୁଃଖ ନବ। ଆଉ ଦୁଃଖ ନବ କି ଦୁଃଖ ଦବ ସେଟା ପରା କଥା। ଗୃହସ୍ଥ ଜୀବନରେ ସବୁଠୁ ବଡ ସୁଖ ଏଇଟା, ଯେତେ କଷ୍ଟ ସହିଥାଉ, ଯଦି ପୁତ୍ର କୋଳ ଉପରେ ବସି ଡାକିଦେଲା ପାପା ମାମା, ବହୁତ ଶହେ ଦୁଃଖ ସବୁ ଭୁଲିଯିବ। ଇଏ ଭାଗବତରେ ଲେଖା ଅଛି, ଆମେ ଗୃହସ୍ଥ ନ। ପ୍ରହ୍ଲାଦ ମହାରାଜ 7 ବର୍ଷର ବାଳକ, ସେ କହୁଛନ୍ତି ଅସୁର ବାଳକମାନଙ୍କୁ, କଥଂ ପ୍ରିୟାୟା ଅନୁକମ୍ପିତାୟା। କିଏ ଏଭଳି ଗୃହସ୍ଥ ଅଛି ଯେ ଘର ଛାଡ଼ିକି ପଳେଇବ, ଏକାନ୍ତରେ ରହିକି ଭଜନ କରିବ? କରିପାରିବ ନା। କାହିଁକି ନା, ଏକାନ୍ତରେ ସ୍ତ୍ରୀ ସହିତ ଯେଉଁ କଥା ହଉଥିଲା, ପିଲା ଯେଉଁ ଛୋଟ ପିଲା ଯେଉଁ କଳରବ ପକ୍ଷୀ ଭଳି ଟିକ୍ ଟିକ୍ କଥା କହୁଥିଲା, ଏଇଟାକୁ ସେ କେବେ ଭୁଲି ପାରିବନି। ଏକାନ୍ତକୁ ଗଲେ ବି, ମଠକୁ ଗଲେ ବି, ତାର ସେଇ କଥା ମନେ ପଡ଼ିବ, ସେ ଭଜନ କରିବେ। ଭାଗବତ ନିରପେକ୍ଷ ଶାସ୍ତ୍ର, ଖୋଲି ଦେଇଛନ୍ତି ସମସ୍ତଙ୍କ ମୁଖ। ସାଧୁ ହବ ତ 1 ନମ୍ବର ସାଧୁ ହୁଅ, ସବୁ ଖୋଲି ଦେଇଛନ୍ତି। ସାଧୁର ଲକ୍ଷଣ, ଗୃହସ୍ଥର ଲକ୍ଷଣ, ବ୍ରହ୍ମଚାରୀର ଲକ୍ଷଣ, ରାଜାର ଲକ୍ଷଣ, ସ୍ତ୍ରୀର ଧର୍ମ, ପୁରୁଷର ଧର୍ମ, କାହାକୁ ଛାଡ଼ି ନାହାନ୍ତି ଭାଗବତ, ସବ ଜିନିଷ ଟିକ ନେଇକି ଅଛି। ତେଣୁ କିଏ ଭୁଲିଯିବ? ସହଜ ନାହିଁ। ତେଣୁ ଏଇ ଫୁଲ ଫୁଲ ଫଳ ଗଛରେ ଧରିନେଲେ ଯେତେ ଆନନ୍ଦ ଲାଗେ, ସଂସାର ସେତେ ଆନନ୍ଦ ଲାଗୁଛି, ପକ୍ଷୀ ଆସିକି ବସୁଛି। କିନ୍ତୁ ଏଇ ସଂସାରରେ କାଳ, ଏ ବୃକ୍ଷରେ କାଳ ରୂପୀ ସଂସାର ତେ ପକ୍ଷୀ ବସା କରେ, ପକ୍ଷୀ ବସା କରିଛି କାଳ ରୂପରେ। ଯେତେବେଳେ ପକ୍ଷୀ ଉଡ଼ିଯିବ, ଏ ଶରୀର ସରିଗଲା, ଜୀବାତ୍ମା, ମୁଁ ଯାହା ପ୍ରଥମେ ଦିନ ଉଦାହରଣ ଦେଇଥିଲି, ଡ୍ରାଇଭର ଯେଉଁ ଯେଉଁ ସମୟରେ ଡ୍ରାଇଭର ଓହ୍ଲେଇ ଯିବେ, ଗାଡ଼ି ରହିଲା, ବୃକ୍ଷ ଶୁଖିଯିବ ସାଙ୍ଗେ ସାଙ୍ଗେ, ଇଏ ଅବସ୍ଥା। ତେଣୁ ଭକ୍ତିନ ଠାକୁର କହୁଛନ୍ତି, ରମଣ ଜନ ସଙ୍ଗ ସୁଖଞ୍ଚ ସଖେ ଚରମ ଭୟଦମ୍ ପୁରୁଷାର୍ଥ ହରମ୍। ରମଣୀ ସୁଖଟା ସଂସାର ସୁଖଟା ବହୁତ ଆନନ୍ଦ। ସୁଖଞ୍ଚ ସଖେ, ହେ ସଖେ ମନୁ କହୁଛନ୍ତି, ଚରମ ପ୍ରଥମେ ତ ଭାରି ଆନନ୍ଦ ଲାଗିବ। କୁଣ୍ଡିଆଟା ଦେଖୁନାହାନ୍ତି, କୁଣ୍ଡିଆଟା ପ୍ରଥମେ ତଳେ ଆଙ୍ଗୁଳି କରିବା ଆରମ୍ଭ ହବ, ଭାରି ବଢ଼ିଆ ଲାଗିବ କୁଣ୍ଡିଆ। ବାପା ମା ମନା କଲେ ପିଲା କ'ଣ ଛାଡ଼ିବ? ଛାଡ଼ିବ। କିନ୍ତୁ ଯେତେବେଳେ କୁଣ୍ଡିଆ ହେଇଯିବ, ଡାକ୍ତରକୁ ଦେଖେ, ତଳେ ଆଙ୍ଗୁଳି ଫୁଲିବ, ଧକ୍ 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 ବିନ୍ଧିବ, ରାତିରେ ଶୋଇ ହେଇପାରିବେ ନା। ଭଗବାନ ଗୀତାରେ କହିଲେ ଯେ ହି ସଂସ୍ପର୍ଶା ଭୋଗା ଦୁଃଖ ଜନ ଏବେ ଆଦ୍ୟନ୍ତବନ୍ତ କୁନ୍ତେ ନେ ସୁର ମତେ ବୁଦ୍ଧା। ଯଦି କାଳଟାକୁ ଏଇ ଚପଳ ସୁଖ ପଛରେ ଆପଣ ଲଗେଇ ଦେଲେ, ଇଏ ଆଦ୍ୟନ୍ତବନ୍ତ କୁନ୍ତେ, ଇଏ ସୁଖ ଅଳ୍ପ ସମୟ ପାଇଁ। ବୁଦ୍ଧିମାନ ଲଗେଇବା ପଛରେ ଥାଇବ ନା। ତେଣୁ ଅଜାମିଲ ଏଇ ଚପଳ ସୁଖ ପଛରେ, ଏଇ କୁଣ୍ଡିଆ ପଛରେ 88 ବର୍ଷ ବେଶିଆ ସୁଖରେ କଟେଇ ଦେଲା ଦିନ, ଆଉ ଆମେ ରମଣୀ ସୁଖରେ କଟେଇ ଦଉଛେ। ଏଠି କହୁଛନ୍ତି ଚରମେ ଭୟଦମ୍ ପୁରୁଷାର୍ଥ ହରମ୍। ଶେଷ ସମୟରେ ଜୀବନ ସାରା ରମଣୀ ସୁଖରେ ପଳେଇଗଲା, ଶେଷରେ ପୁରୁଷାର୍ଥ ହରଣ କରିଦେବେ ଏଇ ସଂସାର। ଆପଣ ଯେଉଁ ପୁରୁଷାର୍ଥ ଧର୍ମ ଟିକେ ଗ୍ରହଣ କରିବା ପାଇଁ ଚାହୁଁଥିବେ, ଧର୍ମ ଅର୍ଜନ କରିବା ପାଇଁ ଚାହୁଁଥିବେ, ସବୁ ହରଣ କରିଦେବେ। ଏବଂ ସେ କହୁଛନ୍ତି ହରିନାମ ସୁଧାର ସମତ୍ତମତି ଭଜ ଗୋଦ୍ରୁମ କାନନ କୁଞ୍ଜ ବିଧୁ। ସେ ଗୋଦ୍ରୁମ କାଞ୍ଜନ ଗୌର ହରିକୁ ଭଜନ କର, ଟିକେ ହରିନାମରେ ଟିକେ ରସ, ଟିକେ ନାମ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଅଜାମିଲ ଏ ରମଣୀ ସୁଖରେ 88 ବର୍ଷ କଟେଇ ଦେଲା। କାଳ ଅତ୍ୟଗତ ମହାନ ରାଜନ ଅଷ୍ଟା ୟୁଷ ଆୟୁଷ ସମା। ବର୍ତ୍ତମାନ କଣ ଅବସ୍ଥା ହେଲା ପରୀକ୍ଷିତ ପଚାରୁଛନ୍ତି, ଯେ 88 ବର୍ଷ ରହିଲା, ବେଶ୍ୟା ନିକଟରୁ କେତୋଟି ପିଲା ଜନ୍ମ କରିଥିଲା, ମୃତ୍ୟୁ କେଉଁ ସମୟରେ ହେଉଛି? ଏ ଅଜାମିଲର ମୃତ୍ୟୁ ସମୟ ଆମେ ବର୍ଣ୍ଣନା କରୁଛେ। ମୃତ୍ୟୁବରଣ ଅଜାମିଲ କେଉଁ ସମୟରେ କରୁଛି, କେତେ ବୟସରେ? 88 ବର୍ଷ ବୟସରେ। ଏବଂ 88 ବର୍ଷ ବୟସ ଭିତରେ ବେଶ୍ୟା ନିକଟରୁ କେତୋଟି ପିଲା ଜନ୍ମ କରିଛି? ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ତସ୍ୟା ପ୍ରବୟସା ପୁତ୍ରା ଦଶତେ ସାତୁ ଜବବମ୍ ବାଲୋ ନାରାୟଣ ନାମ୍ନା ପିତ୍ରଶ୍ଚ ଦୈତ ବୃଷମ୍। ସୁଖଦେବ ଗୋସ୍ୱାମୀ କହୁଛନ୍ତି ହେ ପରୀକ୍ଷିତ, ତୁମେ ପଚାରୁଛ ନା କେତୋଟି ପିଲା ଜନ୍ମ କରିଛି? ଅଜାମିଳି ତ ସନ୍ତାନ ଜନ୍ମ କଲା କଲା, କିନ୍ତୁ ଶେଷ ଅବସ୍ଥାରେ ତସ୍ୟ ପ୍ରବୟସା ପୁତ୍ରା ଗୋଟିଏ ପୁତ୍ର ଜନ୍ମ କରେନି, ଦଶ ତେସା ଯୋ ଅବବମ୍ 10ଟି ପୁତ୍ର ଜନ୍ମ କଲା ବେଶ୍ୟା ନିକଟ। ଏବଂ ବେଶ୍ୟା ପ୍ରତି ଏତେ ଆସକ୍ତି ଥିଲା, ତସ୍ୟ ପ୍ରବୟସା, ଯେଉଁ ସମୟରେ ସନ୍ତାନ ଜନ୍ମ କରିବା ଉଚିତ ନୁହେଁ, ଯେଉଁ ସମୟରେ ସ୍ତ୍ରୀ ସଙ୍ଗ କରିବା ଉଚିତ ନୁହେଁ, ସ୍ତ୍ରୀ ସହିତ ସହବାସ କରିବା ଉଚିତ ନୁହେଁ, ଅଜାମିଲ ବ୍ରାହ୍ମଣ କୁମାର ହେଇ ନିଜର ବ୍ରହ୍ମତ୍ୱ ନାଶ କରି ବେଶ୍ୟା ନିକଟରୁ ଗୋଟିଏ ପୁତ୍ର ଜନ୍ମ କରିଥିଲା ଶେଷ ସମୟରେ। କେତେ ବର୍ଷରେ ମୃତ୍ୟୁ ହେଉଛି? 88 ବର୍ଷ ବୟସରେ। କେତେ ବୟସରେ ସନ୍ତାନ ଜନ୍ମ କରିଥିଲା? 83 ବର୍ଷ ବୟସରେ। ମଲା ବେଳକୁ ନାରାୟଣ ଯେଉଁ ପୁତ୍ରଟି ନାମ ଦେଇଥିଲା 5 ବର୍ଷ। 83 ବର୍ଷ ବୟସର ବୃଦ୍ଧ ସେ ବେଶ୍ୟାକୁ କେତେ ଭଲ ପାଉଥିଲା ଚିନ୍ତା କରନ୍ତୁ, ସନ୍ତାନ ଜନ୍ମ। ସେଥିପାଇଁ ଏଠି ପ୍ରବୟସ ଲେଖା ହେଲା। ପ୍ରବୟସ ଶବ୍ଦ ଅର୍ଥରେ ସମୀପାତ କହୁଛନ୍ତି ପାପୀ। ଯେଉଁ ସମୟରେ ସନ୍ତାନ ସ୍ତ୍ରୀକୁ ସ୍ପର୍ଶ କରିବା ଉଚିତ ନୁହେଁ, ସ୍ତ୍ରୀକୁ ମା ଡକାଯାଏ, 50 ବର୍ଷ ପରେ ସ୍ତ୍ରୀକୁ ମା ଡକାଯାଏ। ଆମେ ଦେଖିଛୁ ବହୁତ ପୁରୁଣା କାଳିଆ ସାଧୁମାନେ, ଏ ପୁରୁଣା କାଳିଆ ଗୃହସ୍ଥ ଲୋକମାନେ ସେ ଡାକିବେ ତାଙ୍କ ନିଜ ସ୍ତ୍ରୀକି, ରେ ମା ଟିକେ ପାଣିଟି ମୁଣ୍ଡେ ଆଣିଲ, ବୁଢ଼ା ହେଇଯିବେ। ସ୍ତ୍ରୀମାନେ ଗୋଟିଏ ଉପଭୋଗର ବସ୍ତୁ ନୁହେଁ, ଆପଣ ଉପଭୋଗ କରୁଛନ୍ତି ମାନେ କପଡ଼ାକୁ ଉପଭୋଗ କରୁଛନ୍ତି, ଗୋଟେ ସ୍ତ୍ରୀର ଡ୍ରେସ୍କୁ ଉପଭୋଗ କରୁଛନ୍ତି ନା, ପୁଣି ବନ୍ଧନରେ ପଡ଼ିବେ, ସ୍ତ୍ରୀ ପ୍ରତି ଆସକ୍ତି ରଖିବେ, ପୁଣି ସ୍ତ୍ରୀ ସର ପାଇବେ। ତେଣୁ ପୁରୁଷ ସ୍ତ୍ରୀ ଉଭୟ ଉଭୟକୁ ଆକର୍ଷିତ ହେବା ଉଚିତ ନା। ସେଥିପାଇଁ ଭାଗବତ ଧର୍ମରେ 4ଟି ବ୍ୟବସ୍ଥା କରାଯାଇଛି। ଏଇ 4ଟି ବ୍ୟବସ୍ଥା କାହିଁ କରାଯାଇଛି ନା, ଯେଉଁମାନେ ଆତ୍ମତତ୍ତ୍ୱ ଉପଲବ୍ଧି କରିପାରୁନାହାନ୍ତି ଡାଇରେକ୍ଟ, ତାଙ୍କର କାମନା ବାସନା ଅଛି, ତାଙ୍କୁ ଗୃହସ୍ଥ ଆଶ୍ରମରେ ପଶିବା ପାଇଁ କୁହାଯାଉଛି। ବିବାହଟା ଯେ ଗୋଟେ କମ୍ପଲସରି ଡ୍ୟୁଟି, ଏଇଟା ନୁହେଁ। ଲୋକମାନେ ଭାବନ୍ତି ଆମକୁ ତ ଯିଏ ଦେଖନ୍ତି ସିଏ ହିଁ କୁହନ୍ତି, ଭଗବାନ ସଂସାରକୁ କାହିଁକି ପଠେଇଥିଲେ? ଭଗବାନ ପଠେଇଥିଲେ ସଂସାରକୁ କେବଳ ସଂସାର କରିବା ପାଇଁ ନା? ଆରେ ଭଗବାନ କ'ଣ ଆମର ଏମିତିକା ବନ୍ଧୁ, ସିଏ ଚାହୁଁଛନ୍ତି ଆମକୁ ଏ ସଂସାର ଝଗଡ଼ା ଭିତରେ ପୁରିବା ପାଇଁ? କହିଲେ ଆଜ୍ଞା ଆପଣ ଏତେ ଲୋକ ବସିଛନ୍ତି ହାତ ଟେକିକି, ଆଜ୍ଞା ଆମେ ବିବାହ ହେଲା ପରେ, ବିବାହ ହେବା ପୂର୍ବରୁ ବହୁତ ଦୁଃଖୀ ଥିଲି, ବିବାହ ହେଲା ପରେ ପୁରା ଆନନ୍ଦରେ ଅଛି, ମୋର କିଛି ଦୁଃଖ ନାହିଁ। କହିଲେ ବିବାହ ପୂର୍ବରୁ ସୁଖୀ ଥିଲେ ନା ବର୍ତ୍ତମାନ ସୁଖୀ ଅଛନ୍ତି? ପୂର୍ବରୁ ସମସ୍ତେ କହୁଛନ୍ତି ପୂର୍ବରୁ। ଜଣେ କହିପାରିବନି ମୁଁ ବିବାହ ହେବା ପରେ ସୁଖୀ। ତୁମର ଧର୍ମ ଯଦି ବିବାହ ହେବାଟା, ଯଦି ଆତ୍ମାର ଧର୍ମ ବିବାହ ହେବା, ସୁଖୀ କାହିଁକି କହୁନ? ତୁ ତ କର୍ମ କରୁଛ, ଏଟା ଶରୀର ଧର୍ମ ଭାଇ, ଏଟା ଶରୀର ଧର୍ମ। ଶରୀରକୁ ଭଲ ପାଉଛେ, ଶରୀରକୁ କଣ୍ଟ୍ରୋଲ କରିପାରୁନେ, କାମନା ବାସନା ଅଛି। ଭଗବାନ କହୁଛନ୍ତି ଠିକ ଅଛି, ୟାର ତ କାମନା ଅଛି ନା, ୟା ପାଇଁ ଗୋଟେ ବ୍ୟବସ୍ଥା କରିବା, କିଛି ଦିନ ପାଇଁ ଏଇ କାମନାଟାକୁ ପ୍ରଶମିତ କରିବା ପାଇଁ ଗୋଟେ ଉପାୟ ଦେଲେ ଭଗବାନ ଦେଇଛନ୍ତି। ମୁଁ କହୁନି, ଆପଣ ଭାବିବେନି ଭୁଲ ଜିନିଷ, ଭଗବାନ ଗୀତାରେ କହିଛନ୍ତି, ଭାଗବତ କହିଛନ୍ତି, ଚତୁର୍ବର୍ଣ୍ଣମୟ ସୃଷ୍ଟ ଗୁଣ କର୍ମ ବିଭାଗ, ଚାରି ବର୍ଣ୍ଣ ଆଉ ଚାରି ଆଶ୍ରମ। ଭଗବାନ ଚାରିଟା ଆଶ୍ରମ କରିଛନ୍ତି। ଜଣେ 5 ବର୍ଷରୁ 25 ବର୍ଷ ବ୍ରହ୍ମଚାରୀ ରହିବ। ବ୍ରହ୍ମଚାରୀ ମାନେ ଶୁଣୁଥିଲେ, ବ୍ରହ୍ମଚାରୀ ଯୋଉ 8ଟି ଅଙ୍ଗ ଅଛି ସେଟା ପାଳନ କରିବ, କୌଣସି ନାରୀ ସହିତ ସମ୍ପର୍କ ରଖିବ ନା। କାହିଁକି ନା ଗୃହସ୍ଥ ଜୀବନ ମାନେ ବଡ ଜଞ୍ଜାଳ। କେବେ ଆପଣ ଶୁଣିବେ ଗୃହସ୍ଥ ଧର୍ମ? ନାରଦ ମୁନି କହୁଛନ୍ତି ଗୃହସ୍ଥ ଧର୍ମଟା ଗୋଟେ ସାଧୁ ଧର୍ମ ଠାରୁ କଷ୍ଟ। ଲୋକମାନେ କହନ୍ତି ଆମେ ବଡ ଧର୍ମ କରୁଛୁ ନା, ଆଉ ଆମେ ଗୃହସ୍ଥ ଧର୍ମ କରୁଛୁ। ରେ ଭାଇ, ଗୃହସ୍ଥ ଧର୍ମଟା ଗୋଟେ ସନ୍ନ୍ୟାସୀ ଠାରୁ ବଡ କଷ୍ଟ ଧର୍ମ, ଜାଣିଛନ୍ତି? ନାରଦ ମୁନି ସପ୍ତମ ସ୍କନ୍ଦରେ ଯୁଧିଷ୍ଠିର ମହାରାଜ କହିବେ ଗୃହସ୍ଥ ଧର୍ମ, ଶୁଣିଲେ ଆପଣ ଡର ଲାଗିବ। ଜଣେ ଗୃହସ୍ଥ ଏଭଳି ଖୋଜିକି ପାଇବେ ନା ଯେ ଗୃହସ୍ଥ ଧର୍ମ ଭାଗବତ ଧର୍ମ ହିସାବରେ କରୁଛି, ପାରିବେ ନା? ଆରେ ସନ୍ନ୍ୟାସୀରେ ତ କିଛି ନାହିଁ, ସେ କରିପାରିବ। ଗୃହସ୍ଥର ସବୁ ଅଛି, ସବୁ ଜଞ୍ଜାଳ ଭିତରେ ଏଗୁଡ଼ା ସବୁ ତ୍ୟାଗ କରି କେମିତି ଭାରି ଭୋଜନ କରିବ? ଏତେ ସହଜ ଜିନିଷ ନାହିଁ ନା। ଆମେ ଗୃହସ୍ଥ ବା, ଲୋକମାନେ କହୁଛନ୍ତି 25 ବର୍ଷ ଗୃହସ୍ଥ ଆଶ୍ରମ ମାନେ ବହୁ ଜଞ୍ଜାଳ। ଦେଖନ୍ତୁ ଗୃହସ୍ଥ ମାନେ ଲୋକମାନେ ସବୁବେଳେ ଡିଷ୍ଟର୍ବ, ମନ କେତେବେଳେ ଗୋଟିଏ ସ୍ଥିର ନାହିଁ। କାହିଁକି ଭାଇ, ତୁମେ ତ ଗୋଟେ ପିଲା ଜନ୍ମ କରିଛ, ଏତେ ଝମେଳା କାହିଁକି ହେଉଛ? ଅଧିକା ପିଲା ଜନ୍ମ ବି କରୁନା, କିନ୍ତୁ ଆମର ପୂର୍ବପୁରୁଷ ମାନେ ଗୋଟିଏ ଏକର ଜମି ରଖିଥିଲେ, 10-10 ପିଲା ଥିଲା, ସେମାନେ କେବେ ଡିଷ୍ଟର୍ବ ହେଉନଥିଲେ, ସେମାନେ ବିଚଳିତ ହେଉନଥିଲେ। ବର୍ତ୍ତମାନ ଦେଖନ୍ତୁ ଲୋକ, ସ୍ୱାମୀ ସ୍ତ୍ରୀ ଭିତରେ ଫାଇଟିଂ, ବାପ ପୁଅ ଭିତରେ ଫାଇଟିଂ, କାହିଁକି? ସେମାନେ ତ 5-5 ଛୁଆ ଥିଲେ, ତାଙ୍କ ଘର ଚଳାଉଥିଲେ, ତାଙ୍କ ଭିତରେ ଗଣ୍ଡଗୋଳ ଥିଲା, କାହିଁକି କୁହନ୍ତୁ? ସେମାନେ କିଛି ନହେଲେ ବ୍ରହ୍ମଚାରୀ ଜୀବନରେ ଗୋଟେ କିଛି ନିୟମ ମାନିଥିଲେ। ବ୍ରହ୍ମଚାରୀ ବିବାହ ନ ହେବା ପୂର୍ବରୁ ଠିକ ଥିଲେ, ବିବାହ ହେବା ପୂର୍ବରୁ ଯଦି ଜଣେ କଳୁଷିତ ହେଇଯାଏ, ଯୁବକମାନେ ଯଦି କଳୁଷିତ ହେଇଯାଆନ୍ତି, ସମାଜର ପିଢ଼ିଟା କଳୁଷିତ ହେଇଯିବ। ସମାଜର ପିଢ଼ି କଳୁଷିତ କିଭଳି ହବ ଯଦି ବ୍ରହ୍ମଚାରୀ ଯେଉଁମାନେ 25 ବର୍ଷ ବିବାହ ହେବା ପୂର୍ବରୁ, କାରଣ ସେମାନେ ଅବୈଧ ସମ୍ପର୍କ ରଖିଲେ ନା, ଯେଉଁ ସନ୍ତାନ ତାଙ୍କ ନିକଟରୁ ଆସିବେ, ପୁତ୍ର ନିକଟରୁ ଯାହା ଆସିବ, କନ୍ୟା ନିକଟରୁ ଯାହା, ସେଇଟା ସବୁ ବର୍ଣ୍ଣଶଙ୍କର ହେଇଗଲେ, ସବୁ ଦୃଷ୍ଟ ହେଇଯିବ। ଏ ଅବସ୍ଥା ହେଇଛି, ସେଥିପାଇଁ ଅର୍ଜୁନ ପ୍ରଶ୍ନ କରୁଛନ୍ତି ନା, ଯଦି ବୃଦ୍ଧ ଲୋକମାନଙ୍କୁ ମାରି ଦିଆଯିବ, ଯୁବକମାନଙ୍କୁ ଗାଇଡ଼ କରିବେ କିଏ, ନାରୀମାନଙ୍କୁ ଗାଇଡ଼ କରିବେ କିଏ? ଜାୟତେ ବର୍ଣ୍ଣଶଙ୍କର, ସବୁ ବର୍ଣ୍ଣଶଙ୍କର ଜନ୍ମ ହେବେ, ତେଣୁ ମୁଁ ଯୁଦ୍ଧ କରିବି। ତେଣୁ 25 ବର୍ଷ ପୁରା ଆକଟରେ ରଖିବା ଦରକାର ନିଜର ପୁଅ ଝିଅଙ୍କୁ। ଯଦି ବ୍ରହ୍ମଚାରୀ ଜଣେ ଥିବ, ତାହେଲେ ସେ ମନଟାକୁ ସଂଯମ କରିପାରିବ, ଏବଂ ଗୀତା ଭାଗବତ ଟିକେ ପଢ଼ୁଥିବ, ଧାର୍ମିକ ପାଠ ସହିତ ଗୀତା ଭାଗବତ ଧାର୍ମିକ ଚେତନାରେ ଥିବ, ସିଏ ଗୃହସ୍ଥ ଆଶ୍ରମରେ ପଶିଲେ ସିଏ ଆଉ ଡିଷ୍ଟର୍ବ ହେବନି, ସେ ଜାଣିବ ଗୃହସ୍ଥ ଧର୍ମ ମାନେ ଏଇଆ, ଏଥିରେ ବିଚଳିତ ହେଇ କିଛି ଲାଭ ନାହିଁ। 25 ବର୍ଷରୁ 50 ବର୍ଷ ଏଇ 25 ବର୍ଷ ପିରିୟଡ୍ କେବଳ ଗୃହସ୍ଥ ଧର୍ମ ରହିବ, ଆଉ ସ୍ତ୍ରୀ ସହିତ ସମ୍ପର୍କ ରଖିବ। ଯଦି ଜଣେ ଚାହିଁବ, ଗୁରୁ ଦେଖିବେ ନା ଇଏ ବିନା ବିବାହରେ ଇଏ ସତ୍ୱଗୁଣ ରହୁଛି, ୟାର ବିବାହ କିଛି ଆବଶ୍ୟକ ନାହିଁ, ଆକୁ ଆଜୀବନ ତୁମେ ବ୍ରହ୍ମଚାରୀ ରୁହ, ଗୁରୁ ଆଦେଶ ଦେବେ ତୁମେ ଆଜୀବନ ବ୍ରହ୍ମଚାରୀ ରୁହ, ସେ ଗୁରୁଙ୍କ ଆଦେଶ ପାଳନ କରିବ। ବିବାହଟା ଗୋଟେ ଶାରୀରିକ ଧର୍ମ, ମୁଁ ଆପଣ ଗୋଟେ ସରଳ ଖରାପ ଭାବିବେ ନା, କେତେ ଯୁକ୍ତିଯୁକ୍ତ କଥା ଦେଖନ୍ତୁ। ଯେଉଁ ଲୋକମାନେ କୁହନ୍ତି ଏଇଟା ଧର୍ମ ନା, ନାଇଁ ଧର୍ମ ନାହିଁ, ମୁଁ ପ୍ରମାଣ କରିଦେବି। ଆମେ ଶରୀର ପ୍ରତି ଆସକ୍ତି ହେଉଛେ ବୋଲି ଏ କାମ ଭାବନାଟା ଜାଗ୍ରତ ହେଉଛି। ଯେତେବେଳେ ଆପଣ ଆତ୍ମଦର୍ଶନ କରିବେ, ସେତେବେଳେ କେବେ ହେଲେ ଏ ଆକର୍ଷଣ ଆସିବ ନା। ଗୋଟିଏ ନାରୀ, ସମାନ ନାରୀ, ଯଦି ପର ନାରୀ, ପର ଦାରାସ ମାତୃବତ୍ ଚାଣକ୍ୟ ପଣ୍ଡିତ କହିଲେ, ପର ନାରୀକୁ ଦେଖିଲେ ଆମର କାମନା ଭାବ ଜାଗ୍ରତ ହେଉଛି, କିନ୍ତୁ ନିଜର ମା ଭଉଣୀକୁ ଦେଖିଲେ ତ ଆମର କାମନା ଜାଗ୍ରତ ହେଉନି, କାହିଁକି? ଯଦି ଏଇଟା ସର୍ବଧର୍ମ ହେଇଥାନ୍ତା ତାହେଲେ ତ ସବୁଆଡ଼ୁ ଆକର୍ଷିତ ହୁଅନ୍ତା। ଯେଉଁମାନେ ଯୁକ୍ତି କରୁଛନ୍ତି ସେମାନେ କୁହନ୍ତୁ, ଯେମିତି ଚୁମ୍ବକର ଧର୍ମ, ସିଏ ଲୁହାକୁ ଟାଣିବ, ଲୁହାଟା ଯେଉଁ ଡିରେକ୍ସନ୍ ହେଲେ ବି ସେ ଟାଣିବ, ତାର ଧର୍ମ ଏଇଟା। ଏଇଟା ଶରୀରର ଧର୍ମ, ଆତ୍ମଧର୍ମ ନୁହେଁ। ଯେତେବେଳେ ଆତ୍ମସ୍ଥିତିକି ଗଲା ପରେ ଏସବୁ ଜିନିଷ ଦେଖିଲେ ତୁଚ୍ଛ, ସବୁ ଜାଣିବ ଏ ଭଗବାନଙ୍କର, ଏଥିରେ କ'ଣ ମୋର ଉପଭୋଗ କରିବାର ଅଛି। କିନ୍ତୁ ଯେଉଁମାନଙ୍କର କାମନା ଅଛି ତାଙ୍କୁ ଦିଆଗଲା କନ୍ସେସନ୍, ଠିକ୍ ଅଛି ତୁମର କାମନା ଅଛି, ତୁମେ 25 ବର୍ଷର ଗୃହସ୍ଥ ଆଶ୍ରମରେ ପଶ, 50ରେ ବାହାର, ତାପରେ 50 ବର୍ଷରୁ 75 ବର୍ଷ କଠିନ ତପସ୍ୟା କର, ବାନପ୍ରସ୍ତ ଜୀବନ। କାହିଁକି ନା ଯେଉଁ 25 ବର୍ଷ ଜଞ୍ଜାଳ ଭିତରେ ପଶିଗଲ ସେଟାକୁ ଭୁଲ, ତାପରେ 75 ବର୍ଷରୁ 100 ବର୍ଷ ସନ୍ନ୍ୟାସ, ଏ 4 ବ୍ୟବସ୍ଥା ଭଗବାନ ଦେଇଛନ୍ତି। ତ ବୁଢ଼ା ହେଲା ପର୍ଯ୍ୟନ୍ତ ଘରୁ ବାହାରୁ ନାହାନ୍ତି ଆଉ, ଘରୁ ନ ବାହାରିଲେ ଭାଇ ଠିକ ଅଛି, ଘରୁ ନ ବାହାରିକି ମଠ ମନ୍ଦିର ନ ଯାଇ ଘରେ ରହିକି ହେଲେ ଭଜନ କର, ପିଲା ଛୁଆଙ୍କୁ ଦାୟିତ୍ୱ ଦେଇଯ। ବୁଢ଼ା ହେଲା ପର୍ଯ୍ୟନ୍ତ ପୁଅ ଦେଖୁଛି ବାପା ତ ଭଲ ଗଧ ହେଇଛି, ମୁଁ କାଇଁ ଘଟିବି, ସେ ବାପା ପିଠରେ ଲଦଉଛି, ବାପା ମୁଁ ଫୁଟବଲ ଖେଳିବାକୁ ଯାଉଛି, ତୁ ଚାଷ କରୁ, ତା ଧାନ ଆଣେ, ମୋର କ୍ରିକେଟ ଖେଳ ଆଜି କ'ଣ ଅଛି, କ୍ରିକେଟ ମ୍ୟାଚ୍ ଅଛି, ମୁଁ ଯାଉଛି ସେ ବିଲରୁ ତୁ ଧାନ ଉଠେଇ ଆଣି। ଏ ପୁତ୍ରର ଡ୍ୟୁଟି ନାହିଁ, ବାପାର ଡ୍ୟୁଟି ନାହିଁ, ବାପା 50 ବର୍ଷ ହେଇଗଲା ମାନେ ପୁତ୍ର ଯୋଗ୍ୟତା ହେଇଗଲା ମାନେ ବାବା ଏ ଘରେ ମୋର କିଛି କାର୍ଯ୍ୟ ନାହିଁ, ଘରର ଦାୟିତ୍ୱ ତୁମର, ମାର ଦାୟିତ୍ୱ ତୁମର, ଆଉ ସ୍ତ୍ରୀ ସହିତ କୌଣସି ସମ୍ପର୍କ ନାହିଁ, ସ୍ତ୍ରୀକୁ ସେ ସମୟରେ ସ୍ପର୍ଶ କରାଯାଏ ନା, ତାଙ୍କ ତରଫରୁ ସେବା ନିଆଯାଏ ନା, କେବଳ ରୋଷେଇ କରିବେ ଆଣି ଭୋଜନ ଦେବେ ବାସ, ଇଏ ସନାତନ ଧର୍ମର ନିୟମ। କିନ୍ତୁ ଅଜା ମିଲ୍ 88 ବର୍ଷ ପର୍ଯ୍ୟନ୍ତ ରହିଛି ବେଶ୍ୟା ନିକଟରେ, ଏବଂ 83 ବର୍ଷରେ ପିଲା ଜନ୍ମ କରିଛି। 50 ବର୍ଷ ପରେ ସନ୍ତାନ ଜନ୍ମ କରିବା ନିୟମ, ସ୍ତ୍ରୀକୁ ସ୍ପର୍ଶ କରିବା ନିୟମ ନାହିଁ। କଳିଯୁଗରେ କୁହନ୍ତୁ କେତେ ଜଣ ଗୃହସ୍ଥ ଅଛନ୍ତି, ବହୁତ ବହୁତ। ସନାତନ ଧର୍ମର ଗୋଟିଏ, ଲୋକମାନେ ବହୁତ କଥା କହୁଛନ୍ତି କିନ୍ତୁ ଅରିଜିନାଲ ଭାଗବତକୁ ନ ଧରିଲେ, ଭାଗବତ ତତ୍ତ୍ୱ ଖୋଲିଲେ ସମସ୍ତଙ୍କ ରୂପ ବାହାରିବ। ଭାଗବତ ବଡ଼ କଡ଼ା କଥା କହୁଛନ୍ତି, କାହାର ମୁହଁ ଦେଖି କହୁନାହାନ୍ତି। ତେଣୁ ତସ୍ୟ ପ୍ରବୟସା ପୁତ୍ରା ଦଶତେ ସାହାଯ୍ୟ ଅବମ, ଯିଏ ଅବମ 10 ସନ୍ତାନ ଅଜାମିଲ ଜନ୍ମ କରିଥିଲା, 83 ବର୍ଷରେ ଜନ୍ମ କରିଛି ଶେଷ ପୁତ୍ର, ଏବଂ ଯେଉଁ ଅବମ ମାନେ ଶେଷ ପୁତ୍ର ତାର ନାମ କ'ଣ ଥିଲା, ବାଲୋ ନାରାୟଣ ନାମ୍ନା ପିତ୍ରଶ୍ଚ ଦୈତ ଭୃଷମ, ଏ ପରୀକ୍ଷିତ ସେ ଶେଷ ପୁତ୍ରଟି ତାର ନାମ ନାରାୟଣ ଥିଲା। ଦେଖନ୍ତୁ ଅଜାମିଲରେ ଏଇ ଗୋଟିଏ ଜିନିଷ, ବାଲୋ ନାରାୟଣ ନାମ୍ନ ପିତ୍ରଶ୍ଚ ଦୈତ ଭୃତମ, ଏବଂ ସେ 10 ପୁତ୍ର ଭିତରୁ ଯେଉଁ ଶେଷ ପୁତ୍ର ନାରାୟଣ ଦୈତ ଭୃଷମ, ଦୈତ ମାନେ ଅତି ପ୍ରିୟ ଥିଲା, ଭୃଷମ ମାନେ ଅତ୍ୟନ୍ତ, ଦୈତ ମାନେ ପ୍ରିୟ, ଭୃଷମ ମାନେ ଅତ୍ୟ, ପିତ୍ରଶ୍ଚ ବେଶ୍ୟା ଆଉ ଅଜାମିଲ ଦୁଇ ଜଣ 10 ଭିତରୁ କେବଳ ନାରାୟଣକୁ ହିଁ ଭଲ ପାଉଥିଲେ, କାହିଁକି ଭଲ ପାଉଥିଲେ ସେଟା ପର କଥା। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦୁଇ ଜଣ କେବଳ ନାରାୟଣକୁ ଭଲ ପାଉଥିଲେ, ଏବଂ ଓଡ଼ିଆ ଭାଗବତରେ ଦେଖନ୍ତୁ, ବୃଦ୍ଧ ବୟସେ ତାର ପୁତ୍ର ହୋଇଲା 10 ପରମିତ, କନିଷ୍ଠ ନାମ ନାରାୟଣ ପିତାର ଆନନ୍ଦ କାରଣ। ଏଠି ନବାକ୍ଷର ଛନ୍ଦକୁ ପୂରଣ କରିବା ପାଇଁ ଆଉ ମାତାର ଦିଆଗଲା ନା, ପିତାର ଆନନ୍ଦ କାରଣ, ପିତୃଶ୍ଚ ଦୈତ ଭୃଷମ, ପିତାର ଯେ ଆନନ୍ଦ କାରଣ ଥିଲା ତାହା ନୁହେଁ, ବେଶ୍ୟାର ବି ଆନନ୍ଦ କାରଣ ଥିଲା ପିତୃଶ୍ଚ। ଏଠି କହୁଛନ୍ତି ବାଲୋ ନାରାୟଣ ନାମ ନା, ତା ନାଁ ଥିଲା ବାଳକ, ସିଏ ନାରାୟଣ, ପିତୃଶ୍ଚ ଦୈତ ଭୃଷମ, ପିତା ଆଉ ମାତା ବେଶ୍ୟା ଆଉ ଅଜାମିଲର ଅତି ପ୍ରିୟ ଥିଲା, ବହୁତ ପ୍ରିୟ ଥିଲା। ଅଜାମିଲ ବର୍ତ୍ତମାନ ମୃତ୍ୟୁ କଥାଟାକୁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ସବଦ୍ଧ ହୃଦୟ ତସ୍ମିନ୍ ଅଭର୍କ କଲଭାସିନ ନିରକ୍ଷମାଣ ସ୍ତଲୀଲାମ ମୁମୁଦେ ଜରଟ ଭୃଷମ। ବର୍ତ୍ତମାନ ଅଜାମିଲ ମୃତ୍ୟୁବରଣ କରିବାକୁ ଯାଉଛି, ଏଇ ଦୃଶ୍ୟଟାକୁ ବର୍ଣ୍ଣନା କରୁଛନ୍ତି, ଶେଷ ପୁତ୍ର ନାମ ନାରାୟଣ, ଏ 10ମ ପୁତ୍ର ବୟସ କେତେ ବର୍ଷ, 5 ବର୍ଷ। ଅଜାମ୍ବିଲ ଯେଉଁ ମୃତ୍ୟୁଶଯ୍ୟାରେ ଶୋଇଛି, ନାରାୟଣ କ'ଣ କରୁଛି, ମୃତ୍ୟୁଶଯ୍ୟାରେ କେଉଁଠି ଲୋକ ଶୁଅନ୍ତି, ବେଡ୍ରୁମ୍ରେ ନାହିଁ, ତିଆରି କରିଥିବ ବୁଢ଼ା ତ ଘର, ଜୀବନସାରା ଆପଣ ଘର ତିଆରି କରିଥିବେ, କିନ୍ତୁ ମଲା ବେଳକୁ ଘରେ ପୁଅମାନେ ରଖିବେନି, ଆଣିକି ବାହାରେ ଶୋଇବେ, ଏତେ ଦିନ ପରିଶ୍ରମ କରି ଘରେ ରହିଥିଲେ ତ ଘର ତିଆରି କରିଥିଲେ, ଏବେ ବାପା ବାହାରେ ଶୁ, କାରଣ ତୋର ବାହାରେ ଯିବା ବେଳେ ହେଇଗଲା ନା, ଆଉଟ୍ ବେଳେ ହେଇଗଲା, ଆଉ ଇନ୍ ପସନ୍ଦ ଅଜାମିଲକୁ ବେଶ୍ୟା ବି ବେଶ୍ୟା ବ୍ରାହ୍ମଣ ଧର୍ମକୁ ତ୍ୟାଗ କରି ବ୍ରହ୍ମତ୍ୱକୁ ନାଶ କରି ଅଜାମିଲ 88 ବର୍ଷ ବେଶ୍ୟାକୁ ପଶିଛି, ବେଶ୍ୟା ବି ଆଜି ଆଣିକି ଅଜାମିଲକୁ ଶୋଇଦେଇଛି ବାହାରେ ବାରଣ୍ଡାରେ। ଆଉ ପୁତ୍ର କ'ଣ କରୁଛି ଏଠି କହୁଛନ୍ତି, ପୁତ୍ର ଅଜାମିଲ ପାଖରେ ଖେଳୁଛି। ଭାଗବତରେ କେତେ ସୁନ୍ଦର ବର୍ଣ୍ଣନା, ଅଜାମିଲ କ'ଣ ଏମିତି ନାରାୟଣ ନାମରେ ଡାକିଦେଲା, ଏତେ ଭଲ ପାଉଥିଲା ଅଜାମିଲ, ମୃତ୍ୟୁ ଶଯ୍ୟାରେ ଲାଷ୍ଟ ସମୟରେ ପଡ଼ିଛି କିନ୍ତୁ ଆଖି ଆଗରେ ପୁଅଟାକୁ ଦେଖୁଛି। ପୁଅ କ'ଣ କରୁଛି ଏଠିକୁ, ସବଦ୍ଧ ହୃଦୟ ତସ୍ମିନ୍ ତସ୍ମିନ୍, ସେଇ ନାରାୟଣ ନାମକ ପୁତ୍ର ଭରେ ବଦ୍ଧ ହୃଦୟ, ମୃତ୍ୟୁ ଶେଷ ପର୍ଯ୍ୟନ୍ତ ଅଜାମିଲ ଏତେ ଭଲ ପାଉଥିଲା କେବଳ ସେ ପୁଅକୁ ଚାହିଁକି ରହିଥିଲା। ସବଦ୍ଧ ହୃଦୟ ତସ୍ମିନ୍ ଅଭର୍କ କଳଭାସିନ, କଳଭାସିନ ଟିକ୍ ଟିକ୍ କଥା କହିକି ନାରାୟଣ ସେଠି ଖେଳୁଛି। ଆଉ ଅଜାମିଲ କ'ଣ ଦେଖୁଛି, ଅଜାମିଲ କେତେବେଳେ ଟିଭି ଦେଖିନଥିଲେ ଜୀବନ ସାରା, ଆଉ ମଲାବେଳେ ବି ସେ କହୁନାହାନ୍ତି ପୁଅକୁ, ବାପା ବେଶିଆକୁ କହୁନି ତୁ ଟିକେ ଚ୍ୟାନେଲ ଦେଖା, ସେତେବେଳେ ତ ଟିଭି ନଥିଲା, କି ବେଶିଆକୁ କହୁନି ଯେ ତୁ ଆଉ କିଛି କଥା ମତେ କହ ବୋଲି, ନା କେବଳ ଦେଖନ୍ତୁ ମୃତ୍ୟୁ ସମୟରେ ଆପଣଙ୍କ ପୁଅ ଆସିକି ଠିଆ ହେଲେ ଆପଣ କେତେ ସମୟ ତା ସାଙ୍ଗେ କଥା କହିବାକୁ ଇଚ୍ଛା ହବ, କୁହନ୍ତୁ ଆପଣ, ଆପଣ ତା ସାଙ୍ଗେ କଥା କହୁଥିବେ ବାପା କେମିତି ଅଛ, ସେ କହିବେ ବନ୍ଦ କର, ଆମେ ଦେଖିଛୁ ପ୍ରାକ୍ଟିକାଲ ମନା କରିବେ, କହିବେ ନାଇଁ କିଛି କଥା କହିବାକୁ ଭଲ ଲାଗିବନି, କିଛି ଦେଖିବା ପାଇଁ ଭଲ ଲାଗିବନି। କିନ୍ତୁ ଅଜାମିଲ ସବଦ୍ଧ ହୃଦୟ ତସ୍ମିନ୍ ଅଭର୍କ କଲଭାସିନ ନିରୀକ୍ଷମାଣ ତତ୍ ଲୀଲାମ, ଅଜାମିଲ ଯୋଉ ଦେଖୁଛି ମୃତ୍ୟୁ ଶଯ୍ୟାରେ ଶୋଇକି ନିରୀକ୍ଷମାଣ ପୁରା ଇକ୍ଷମାଣ ନିରୀକ୍ଷମାଣ ପୁରା ଏକାନ୍ତ 1.8ରେ ଦେଖୁଛି ତା ପୁତ୍ର ଖେଳୁଛି ନାରାୟଣ, ତତ୍ ଲୀଲାମ କେମିତି ନାରାୟଣ ଖେଳୁଛି ସେଟାକୁ ଦେଖୁଛି। ଆଉ ଦେଖି କ'ଣ ହଉଛି ନା ମୁମୁଦ ଜରଟ ଭୂଷମ, ମଲା ସମୟରେ ବି ତା ପୁତ୍ର ନାରାୟଣ ଯୋଉ ଖେଳୁଛି ସେଟା ଦେଖି ଆନନ୍ଦିତ ହଉଛି, ଆନନ୍ଦିତ ହବା ସମୟ ନୁହେଁ ମୃତ୍ୟୁ ସମୟରେ, ଶେଷ ସମୟରେ କିଭଳି ଆନନ୍ଦିତ ହଉଛି ପୁତ୍ରର କ୍ରୀଡ଼ା ଦେଖିକି, ଏଟା ଅଦ୍ଭୁତ ଜିନିଷ, କାହିଁକି ଆନନ୍ଦିତ ହଉଛି ପରେ ଶୁଣିବେ। ଏବଂ ସ୍ୱାମୀପାଦ କହୁଛନ୍ତି ତସ୍ୟ ନାରାୟଣ ନାମଧାରିଣ ପୁତ୍ରସ୍ୟ ଲୀଳା ବାଳ ଚେଷ୍ଟା, କାହିଁକି ଆନନ୍ଦିତ ନା ବାଳ ଚେଷ୍ଟା, ଦେଖିଛନ୍ତି ଛୋଟ ପିଲାମାନେ କ'ଣ କରିବେ, ଉଠି ପଡ଼ୁଥିବେ କାନ୍ଥକୁ ଧରିକି ପୁଣି ଖସି ପଡ଼ୁଥିବେ, ନିଜେ ଗୋଟେ ବଲ୍କୁ ଗଡ଼େଇ ଦେଉଥିବେ ପୁଣି ଦୌଡ଼ି ଦୌଡ଼ି ଯାଇ ନିଜେ ଧରୁଥିବେ। ଏ ଯେଉଁ ବାଳ ଚେଷ୍ଟା କରୁଛି ଅଜାମିଲ, ଏ ନାରାୟଣ ଅଜାମିଲ ଏଟାକୁ ଦେଖୁଛି, ଏଇଟା ମୃତ୍ୟୁ ସମୟରେ ପଡ଼ିଛି, ତା ପୂର୍ବର ଘଟଣାଟା ଏଭଳି ଶେଷ ପର୍ଯ୍ୟନ୍ତ ଦେଖୁଛି, ଏବଂ ମୃତ୍ୟୁ ଶଯ୍ୟାରେ ଶୋଇଲା ପର୍ଯ୍ୟନ୍ତ ହିଁ ଅଜାମିଲ ଏଇ ଦୃଶ୍ୟ ପ୍ରତି ଆସକ୍ତି ଅଛି। ଏବଂ ଅଜାମିଲ ଶେଷ ସମୟରେ କ'ଣ କ'ଣ କରୁଛି ନା, ଭୁଞ୍ଜାନ ପ୍ରପିବାନ ଖାଦାନ ବାଲକ ସ୍ନେହ ଜନ୍ତିତ ଭୋଜୟନ ପାପୟନ ମୂଢ଼ ନବେଦ ଅନ୍ତକ ମାଗତ। ଅଜାମିଲ ଶେଷ ଦିନ ପର୍ଯ୍ୟନ୍ତ ହିଁ ଯେଉଁଦିନ ମୃତ୍ୟୁବରଣ କରିବାକୁ ଯାଉଛି ପ୍ରତିଦିନ ଲୀଳା ଦେଖୁଥିଲା, ଆଜି ବି ଲୀଳା ଦେଖୁଛି, ତାର ପିଲାର ଖେଳ ଦେଖୁଛି। ଆଉ ଅଜାମିଲ କ'ଣ କରୁଥିଲା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ପଚାରୁଛନ୍ତି ଅଜାମିଲ ଏ ଯେଉଁ ବାଳକ ନାରାୟଣ ସାଙ୍ଗରେ କେମିତି ସ୍ନେହ କରୁଥିଲା, କାହିଁକି ଏତେ ଯେତେବେଳେ ଭଲ ପାଉଛି ତା ସାଙ୍ଗରେ କେମିତି ଚଳୁଥିଲା। ଆଜିକାଲି ତ ଏଭଳି ଯୋଗ୍ୟତା ଜଣେ ଗୃହସ୍ଥରେ ନାହିଁ ତାର ପିଲାକୁ ଏମିତି ଭଲ ପାଉଛି ବୋଲି ମୁଁ କହିଲି, କେହି ତାଙ୍କର ପିଲା ଛୁଆ ପ୍ରତି ଏତେ ଆସକ୍ତି ନୁହେଁ, ଅଜାମିଲ ଯେତେ ଆସକ୍ତି କାହିଁକି, ପିଲା ଛୁଆ କାହିଁକି ଆସକ୍ତି ହଉନାହାନ୍ତି, ପିଲା ତ ପାଠ ଜନ୍ମ ହଉ ହଉ ହିଁ କ'ଣ ଷ୍ଟାଣ୍ଡାର୍ଡ ବାହାରି ପଡ଼ିଲାଣି, ଷ୍ଟାଣ୍ଡାର୍ଡ 1 ଷ୍ଟାଣ୍ଡାର୍ଡ 2 ତାକୁ ସେ ଯେଉଁ କ'ଣ ଏବେ ଏଠି ତ ଅଛି ଜଲେଶ୍ୱରରେ ମୁଁ ଦେଖିଲି, ସେ କୁକୁଡ଼ାକୁ ଯେମିତି ପଠାନ୍ତି ନାହିଁ ଟଲିରେ, ଏମିତି ସବୁ ଜାଲି ହେଇଛି, ଜାଲି ଭିତରେ ଛୋଟ ଛୁଆ ଗୁଡ଼ାକ ବାପା ମା ପୁରେଇ ଦେଉଛନ୍ତି, ଯା ବାପା ତୁ ସ୍କୁଲକୁ ଗଲେ ମୋ ମୁଣ୍ଡରୁ ବଟନ ଗଲା, ଆମେ ଏଠି ଭଲ ଟିଭି ଦେଖିବୁ ଏକ ଆଖିଆ କୋଣାଗୁରୁ ପାଖରେ ବସିବୁ, ତୁ ଏଠି କାହିଁକି ରହିକି ଆମକୁ ହଇରାଣ କରିବୁ, ଯା ବିଦେଶରେ ଏଗୁଡ଼ା ଚାଲିଥିଲା, ବିଦେଶରେ ସବୁ ଧାଇ ମା ଅଛନ୍ତି ଝାଡ଼ା, କାରଣ ବିଦେଶରେ ତାଙ୍କର ସବୁ ଅଫିସ ଡ୍ୟୁଟି, ସେମାନେ ଚାହାନ୍ତି ନାହିଁ ପିଲା ଛୁଆର ମାନେ ପଇସା ପଠାଇଦେଲେ ସେ ନର୍ସରୀ ସ୍କୁଲକୁ ଯାଉ, ଆଜିକାଲି ଭାରତରେ ଓଡ଼ିଶାରେ ବାହାରିପାରେ ନା, 5 ବର୍ଷ ପର୍ଯ୍ୟନ୍ତ ପିଲାକୁ ଲାଳନ କରିବା ଦରକାର, ଅଜାମିଲ ଚରିତ୍ରରେ ଶିଖନ୍ତୁ କିଭଳି ଲାଳନ କରିବେ, ଅଜାମିଲ ଯେଭଳି କରୁଥିଲା, ଅଜାମିଲ ଭାଗବତରେ ପ୍ରତି ଶ୍ଳୋକରେ ଶିକ୍ଷା ଭର୍ତ୍ତି ହେଇକି ରହିଛି। ଅଜାମିଲ କାହିଁକି ଶେଷ ମୁହୂର୍ତ୍ତରେ ପୁତ୍ରକୁ ପୁତ୍ର ଲୀଳା ଦେଖି ଆନନ୍ଦ ହଉଥିଲା? ଏଇଥିପାଇଁ ଆମେ ତ ପିଲା ଛୁଆ ପ୍ରତି ବିଲକୁଲ ଆସକ୍ତି ନାହିଁ। ମୋ ଛୁଆ ଡକ୍ଟର ହବ, ଇଞ୍ଜିନିୟର ହବ, ତେଣୁ ନର୍ସରୀ ପଠା। ପିଲା ଖାଇପାରିନଥିବ, ଗୋଟେ ପିଲା କେଉଁଠି ସେଇଟା ଆପଣ ବିଶ୍ୱାସ କରିବେନି, ତ ଆଖି ଆଗରେ ଦେଖୁଥାଏ। ବାପା ତାକୁ ଜବରଦସ୍ତି ବାଡ଼େଇ ବାଡ଼େଇ, ଏଡ଼ି ଗୋଟେ ଛୋଟ ଛୁଆଟେ, ବାଲିଗୁଡ଼ା ହରେ କୃଷ୍ଣ ଉତ୍ସବ ଚାଲିଥାଏ, ସେ ଟିଚର ପଇସା ପାଇବ ବୋଲି ବି ସେ ସ୍ତ୍ରୀ ଲୋକଟି, ସିଏ ବି ତାକୁ ଖେଳନା ଦେଖେଇ ଦୁନିଆ ଦେଖେଇ ସେ ଭଣ୍ଡେଇକି ରଖୁଛି। ସେ ପିଲାଟା କାନ୍ଦିକି ତାର ନା କରୁ ପାଟିରୁ ସବୁ ପାଣି ବୋହିଲାଣି, ଏଡ଼ି ଗୋଟେ ଛୋଟ ପିଲା ତାକୁ ତୁମେ ପଠଉଛ, ସେ କ'ଣ ହବ? ଯେଉଁ ପିଲା ମା ପାଖରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନ ରହିଛି, ମାର ସ୍ନେହ ନ ପାଇଛି, ସେ ପିତାମାତାଙ୍କୁ କେବେ ପଚାରିବନି। କାହିଁକି ପିତାମାତା ମାନେ ପିଲା ଛୁଆମାନେ କାହିଁକି ତୁମକୁ ପଚାରୁନାହାନ୍ତି, କାହିଁକି ତାଙ୍କ ସ୍ନେହ ଆସୁନି? ଆଜିକାଲି ତ କ'ଣ ବେବି ଫୁଡ଼ ବାହାରିଲା, ପିଲା ଛୁଆଙ୍କୁ ଟାଉନ ବଜାର ଗାଁ ଗଳିଲେ ଗୁଡ଼ିକ ଟାଉନ ବଜାର ଗୁଡ଼ାକ ଗୋଟେ ରୋଗ ହେଇଯାଇଛି। ମା ମାନେ ତାଙ୍କର ସ୍ତନ୍ୟପାନ କରୁନାହାନ୍ତି, ଶିଶୁମାନଙ୍କୁ କୋଳରେ ଧରୁନାହାନ୍ତି। କୋଳରେ ଧରିବା ଦରକାର, ବାବା ମା ସବୁବେଳେ କୋଳରେ ଧରିବା ଦରକାର ପିଲାକୁ, କାରଣ ଶିଶୁ ଯେତେବେଳେ ପିତାମାତାଙ୍କୁ ଧରେ, ସ୍ପର୍ଶ ପାଏ, ସେ ବହୁତ ଆନନ୍ଦିତ ହୁଏ, ଜାଣିପାରେ ପିତାମାତାର ସମ୍ପର୍କଟା କିଭଳି। ଆଜିକାଲି ସେଠୁ ଠେଲା ଗାଡ଼ି ବାହାରିଲାଣି, ଦେଖିଛନ୍ତି ନା? ଏଠି ତ ଆସିନଥିବ, ଆପଣ ଗାଁ ଗହଳିରେ ତ ଧରୁଛନ୍ତି, ଏଠୁ ଠେଲା ଗାଡ଼ି। ଏଇଥିପାଇଁ ତୁମର ପିଲାମାନେ ପଚାଶ ବର୍ଷ ହେଲା ପରେ ବୁଢ଼ାକୁ କହୁଛନ୍ତି, ବାପା ତୁ ଘରୁ ବାହାର, ମୁଁ ହେଲି ମାଲିକ, ତୁ ବାପା ଯା, ତୁ ମୋର କ'ଣ ବାନପ୍ରସ୍ଥ ସମୟ ବର୍ତ୍ତମାନ, କ'ଣ ପଚାଶ ବର୍ଷରେ କିଏ ବାନପ୍ରସ୍ଥ ନବା କଥା, ବୁଢ଼ା ବାନପ୍ରସ୍ଥ ନବା କଥା। ତେଣୁ ପୁଅ ବର୍ତ୍ତମାନ ବାନପ୍ରସ୍ଥ ନେଉଛି, ପୁଅ କ'ଣ କହୁଛି, ବାପା ତୁ ଯଦି ନ ବାହାରିକି ଯିବୁ ବର୍ତ୍ତମାନ ମୁଁ ବାନପ୍ରସ୍ଥ ନେବି, ତୁ ଏ ଘର ଜଗିଥା, ମୁଁ ଚାଲି ଟାଉନ, ମୁଁ ବାନପ୍ରସ୍ଥ ନେଇଗଲି ତୋର ଘର ଜଗ। ଯାଉଛି କେମିତି କୁହନ୍ତୁ, ଯେଉଁ ରକ୍ତ ବୀର୍ଯ୍ୟରୁ ଆମେ ପିତାମାତା ଜନ୍ମ ଦେଇଛନ୍ତି, ଆମେ କେମିତି ତାକୁ ଛାଡ଼ିଦେବା, କେମିତି ତ୍ୟାଗ କରିଦେବା, ଏ ସ୍ନେହ ନାହିଁ। ଅଜାମିଲ କ'ଣ କରୁଥିଲା ଶୁଣନ୍ତୁ, ଭୁଞ୍ଜାନ ପ୍ରପିବାନ ଖାଦାନ, ପିଲାକୁ ନିଜ ପାଖରେ ବସେଇକି ଖୁଇବେ, ନିଜ ଗୋଟିଏ ଥାଳିରେ ପିଲା ତ ଆପଣଙ୍କ ଉଚ୍ଛିଷ୍ଟ ଖାଇବ, ତାର ସ୍ନେହ ଜାଗ୍ରତ ହବ। ଆଜିକାଲି ଗୋଟେ ଗୋଟେ ଚାମଚ ଧରିକି ଡାଇନିଂ ଟେବୁଲ, ମରିବା ଟେବୁଲ, ସିଏ ସେଇଠି ଖାଇ ଖାଇକି ମଢ଼କୁ ଖାଇକି ମରିବେ, ସେଇଠି ଡାଇନିଂ ଟେବୁଲ ଚେୟାର ଉପରେ ଛୋଟ ଛୋଟ ପିଲାଗୁଡ଼ାଙ୍କୁ ବି ବସିଦେଉନି ତାପରେ ନା। ପାକସ୍ଥଳୀ ଭୋଜନର ନିୟମ ଅଛି, ଜଣେ ଏଭଳି ଆସନରେ ବସିକି ଭୋଜନ କଲେ ତାର ଖାଦ୍ୟ ହଜମ ହବ। ଡାଇନିଂ ଟେବୁଲରେ ଗୋଡ଼କୁ ଲମ୍ବେଇ ଦେଉଛନ୍ତି, ଛୁଆକୁ ବି ବସିଦେଉଛନ୍ତି ଗୋଟେ ଚେୟାରରେ, ଚାମଚ ଧରି ଦେଉଛନ୍ତି, ତୁ ବାପା ଖା, କ'ଣ ନୁଡୁଲୁ ଆଉ ମାମଲେଟ ଖା, କି ସଭ୍ୟତା ଇଏ! ସେଇଥିପାଇଁ ତୁମେ ସଫରିଂ ହଉଛ। ଭୁଞ୍ଜାନ ଅଜାମିଲ ବେଶ୍ୟା ପାଖରେ ଥିଲେ ବି କେତେ ସୁନ୍ଦର ଗୁଣ ଦେଖନ୍ତୁ, ନିଜେ ତଳେ ଖାଉଥିଲା, ପୁତ୍ରକୁ ଖୁଆଇ ଦେଉଥିଲା, ନିଜେ ଖାଉଛି ପୁଅକୁ ଖୁଆଇ ଦେଉଛି। ଭୁଞ୍ଜାନ ପ୍ରପିବାନ, ନିଜେ ତଳେ ପାଣି ପିଉଛି, ସେ ଅଇଁଠାରୁ ପୁଅକୁ ପିଇ ଦେଉଛି। ଭୁଞ୍ଜାନ ପ୍ରପିବାନ ଖାଦାନ, ଖାଦାନ ମାନେ ଚର୍ବଣ, ଚୋପଉଛି, ଚୋପେଇ ଚୋପେଇ କୌଣସି ଜିନିଷ ଖାଉଛି, ମଟର ସୋଲା ତାକୁ ଜିଭ ଦ୍ୱାରା, ଦେଖିଛନ୍ତି ଆମେ ଦେଖିଛୁ ଛୋଟ ପିଲାବେଳେ, ମୋର ତ ପୁରା ମନେ ଅଛି। ଆମେ ମାନେ ସବୁ ବୁଢ଼ୀ ମାଙ୍କ କୂଳରେ ଥାଉ, ସେ ସବୁ ବିଡ଼ିଆ ପାନ ଖାଆନ୍ତି, ବହୁତ ସୁନ୍ଦର ବାସେ। ଆମେ ଯେତେବେଳେ ସେ କ'ଣ ପାଟି ଚୋବୁଛନ୍ତି ଆମେ ଜାଣିନୁ, ଛୋଟ ପିଲାବେଳେ ଜିଭ ଦେଖୁ, ସେ ଚୋବେଇ 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 ସେଟାକୁ ଜିଭରୁ ଜିଭକୁ ଦେଇଦେବେ। ସ୍ନେହ ସମ୍ପର୍କ ଥିଲା ନା, ଅଜାମିଲ ତା କରୁଥିଲା। ଭାଗବତ କିଭଳି ଶିକ୍ଷା ଦେଉଛନ୍ତି ଦେଖନ୍ତୁ, ଭୁଞ୍ଜାନ ପ୍ରପିବାନ ଖାଦାନ, ଅଜାମିଲ ଯାହା ଚର୍ବଣ କରୁଥିଲା ନାରାୟଣ ନାମକ ପୁତ୍ରକୁ ମଧ୍ୟ ଦେଉଥିଲା, ଏବଂ ଭୋଜନ ପାପୟନ ମୂଢ଼, ଭୋଜନ କରୁଥିଲା ପିଉଥିଲା, କିନ୍ତୁ ଗୋଟିଏ ଜିନିଷ ଭୁଲ କରିଦେଲା। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପୁତ୍ର ପାଇଁ ଏତେ ଗଲା କିନ୍ତୁ ନିଜ ପାଇଁ କିଛି କରିପାରିଲାନି, ମୂଢ଼ ନ ବେଦ ଅନ୍ତକମ ଆଗତ। ପୁତ୍ର ସ୍ନେହରେ ଏତେ ଆସକ୍ତି ହେଇଗଲା ସେ ମୂଢ଼, ଅଜାମିଲ ଜାଣିପାରିଲା ନା ଅନ୍ତକମ ଆଗତ, ମୃତ୍ୟୁ ସମୟ ଆସି ପହଞ୍ଚିଗଲେ। ଅଜାମିଲ ଏଇ ଆଲାରାମ ଆଉ ପାଇଲା ନା, ଅଜାମିଲ ଏତେ ପୁତ୍ର ପ୍ରତି ଆସକ୍ତି ଥିଲା ଆଉ ଜାଣିପାରିଲା ନା। ଏବଂ ଆମର ଜଣେ ଲୋଚନ ଦାସ ଠାକୁର ସେ ଲେଖୁଛନ୍ତି ବହୁତ ସୁନ୍ଦର କଥା, ବହୁତ ସୁନ୍ଦର କଥା, ଯେ ବ୍ୟକ୍ତି ନିଶ୍ଚିତ ଭାବରେ ଯେତେବେଳେ ଯେତେ ସ୍ନେହ, ପୁତ୍ର ସ୍ନେହ, ସ୍ତ୍ରୀ ସ୍ନେହ, ଦେଶ ସ୍ନେହ, ଯେଉଁ ସ୍ନେହରେ ଥାଉ, ଯେଉଁ ସମୟରେ ଆଲାର୍ମ ବାଜି ଯାଉଛି ନିଜ ପାଇଁ କିଛି କରିବା ସମୟ, ନିଜ ପାଇଁ କିଛି କରିବାର ଅଛି ନା? ଆଲାର୍ମ ବାଜୁଛି, ଭାଇ ତୁମର ସମୟ ହେଇଗଲା, ବର୍ତ୍ତମାନ ଭଜନଙ୍କର ଅନ୍ତକ ଆସିଯିବେ, ମୃତ୍ୟୁ ଆସିଯିବେ, କିଭଳି ଜାଣିବେ? ଲୋଚନ ଦାସ ଠାକୁର ସୁନ୍ଦର ଭଜନଟିଏ ଲେଖୁଛନ୍ତି, ବଦ ବଦ ହରି ଛଦ୍ମନା କରି, ବଦ ବଦ ହରି ବିପଦେ ବେଢ଼ିଲ ଦେଶ, ବିପଦେ ବେଢ଼ିଲ ଏ ତତ୍ତ୍ୱ ଜାନିଆ ଆଗେ ପଲାଇଲ, ଏ ତତ୍ତ୍ୱ ଜାନିଆ ଶ୍ରବଣ ଦଶନ କେଶ, ଶ୍ରବଣ ଦଶନ ବଦ ବଦ ହରି ସଦ୍ମନା କରି, ବଦ ବଦ ହରି ସଦ୍ମନା କରି, ବିପଦେ ବଢ଼ିଲ ଦେଶ, ବିପଦେ ଏ ତତ୍ତ୍ୱ ଜାନିଆ ଆଗେ ପଲାଇଲ, ଏ ତତ୍ତ୍ୱ ଜାନିଆ ଆଗେ ପଲା ଶ୍ରବଣ ଦଶନ କେଶ, ଶ୍ରବଣ ଦଶନ କେଶ। ଅଜାମିଲ 88 ବର୍ଷ ପର୍ଯ୍ୟନ୍ତ ରହିଲା, କିନ୍ତୁ ପୁତ୍ର ସ୍ନେହରେ ଜାଣିପାରିଲା ନା, ସେଥିପାଇଁ ସେ କହୁଛନ୍ତି ନ ମୂଢ଼ ନବେଦ ଅନ୍ତକ ମାଗତ। ପୁତ୍ର ସ୍ନେହରେ ଏତେ ପ୍ରମତ୍ତ ହେଇଗଲା ସେ ଜାଣିପାରିଲା ନା, କାରଣ ମୃତ୍ୟୁ ପୂର୍ବରୁ ତିନୋଟି ଜିନିଷରୁ ଜାଣିବା ଦରକାର। ଏ ବିପଦ ଆସିଗଲା, ମୋତେ ବିପଦ ଆସିଗଲେ ଏ ତିନିଟା ଜିନିଷ ଛାଡ଼ିକି ପଳାନ୍ତି। ଏଠି କହୁଛନ୍ତି ବଦ ବଦ ହରି ଛଦ୍ମନା କରିଅ, ବିପଦ ବାଢ଼ିଲ ଦେଶ। ଯେତେବେଳେ ବିପଦ ଆସି, ଏ ପିଲା ଏ ପାଟି କରନି ବସ, ବିପଦ ବାଢ଼ିଲ ଦେଶ, ଏ ଶରୀର ପ୍ରତି ଯେତେବେଳେ ବିପଦ ଆସିବ, ଦେଖିଛନ୍ତି ଆପଣ ବିପଦ ଆସିଲେ ଯେଭଳି ବନ୍ଧୁ ରୁହେନି, ଏ ଶରୀର ପ୍ରତି ବିପଦ ଆସିଲେ, ମୃତ୍ୟୁ ସମୟ ଆସିଲେ ତିନି ଜଣ ଆପଣଙ୍କୁ ଛାଡ଼ିକି ପଳେଇବେ। କେଉଁମାନେ? ଏଠି କହୁଛନ୍ତି ଶ୍ରବଣ ଦର୍ଶନ କେଶ, ଆଗେ କାନ ଛାଡ଼ିକି ପଳେଇବ, ଅର୍ଥାତ୍ ଶ୍ରବଣ ଇନ୍ଦ୍ରିୟ ବନ୍ଦ ହେଇଯିବ, ଆଉ କଥା ଭଲ ଶୁଭିବ ନା, ଜାଣିଦେବେ ମୋର ଆସିଗଲା ସମୟ। ଦର୍ଶନ ଦାନ୍ତ ରହିବ ନା, ଆଉ କେଶ ଚୁଟି ପାଚିଯିବ, ଧୀରେ ଧୀରେ ଝଡ଼ିବ। ଏଥିରୁ ତ ଜଣେ ସାବଧାନ ହେବା ଦରକାର ନା। ଅଜାମିଲରେ ଏ ଅବସ୍ଥା ହେଇଯାଇଛି, କିନ୍ତୁ ଶେଷ ପର୍ଯ୍ୟନ୍ତ ପୁତ୍ର ସ୍ନେହକୁ ଛାଡ଼ିପାରୁନି। ବଡ଼ ବିପଦ ସମୟ ଜଣେ ପ୍ରସ୍ତୁତ ହେବା ଦରକାର। ଠିକ ଅଛି, ମୋ ଜୀବନରେ ମୁଁ ଯାହା କରିଦେଲି କରିଦେଲି, ବର୍ତ୍ତମାନ ତିନି ଜଣ ତ ମୋର ବନ୍ଧୁ ଛାଡ଼ିଗଲେଣି ନା, କେଶ ପାଚିଗଲା, ଝଡ଼ିବାକୁ ଲାଗିଲେଣି, ଦାନ୍ତ ଝଡ଼ିଲା ଏବଂ କାନକୁ ଆଉ ଶୁଭୁନି, ସାବଧାନ ହେବା ଦରକାର ନା। ଏବଂ ନରୋତ୍ତମ ଦାସ ଏ ଲୋଚନ ଦାସ ଠାକୁର କହୁଛନ୍ତି ଏ ତିନି ଜଣ ବନ୍ଧୁ ଗଲା ପରେ ଆଉ ପଛରେ ବନ୍ଧୁମାନେ ଅଛନ୍ତି, ସେମାନେ ବି ଲାଇନ୍ ଲଗେଇବେ, ସେମାନେ କହିବେ ଆମେ ବି ଆଙ୍କ ପାଖରେ ରହିବୁନୁ, ସେ ଛାଡ଼ିବେ ଆମକୁ। କିଏ? ତାର ପାଛେ ପାଛେ ଲୋଚନ ବଚନ, ତାର ପାଛେ ପାଛେ ଲୋଚନ, ତାରା ଦୁହେଁ ଦିଲ ଭଙ୍ଗ, ତାରା ଦୁହେଁ ଦିଲ ମୋର ମୋର କହି ରାତି ଦିନ ମରି, ମୋର ମୋର କହି ରାତି, ମୋର ମୋର କହି ରାତି ଦିନ ମରି, ମୋର ମୋର କହି ଯମଦୂତ ଦେଖେ ରଙ୍ଗ, ଭାଇ ଯମଦୂତ ଦେଖେ, ଭାଇ ଯମଦୂତ ଦେଖେ ରଙ୍ଗ, ଯମଦୂତ ଦେଖେ ବଦ ବଦ ହରି ଛଦ୍ମନା କରି, ବଦ ବଦ ହରି ଛଦ୍ମନା କରି, ବିପଦ ବାଢ଼ିଲ ଦେଶ, ବିପଦ ବାଢ଼ିଲ ଏଇ ସମୟରେ ବିପଦ ଆସିଯାଉଛି। ତିନି ଜଣ ତ ପଳେଇଯିବେ, ଶ୍ରବଣ ପଳେଇବେ, ଦର୍ଶନ ପଳେଇବେ, କେଶ ପଳେଇବେ, ତାପରେ ତାର ପାଛେ ପାଛେ ଏଇ ତିନିଟା ପଳେଇଲା ପରେ ପାଛେ ପାଛେ ପଛକୁ ପଛ ଆଉ ତିନି ଜଣ ବନ୍ଧୁ ପଳେଇବେ। କିଏ? ଆଉ ଦୁଇ ଜଣ ବନ୍ଧୁ ପଳେଇବେ। କିଏ? ଲୋଚନ ବଚନ, ଆଖିକି ଆଉ ଦେଖା ହବ ନା, ଆଉ କଥା ଆଉ କହିପାରିବେ ନା। ତଥାପି ଏ ଅବସ୍ଥାରେ ବି ମୋର ମୋର କହି ରାତି ଦିନ ମରେ ଯମ ଦୂତ ଦେଖେ ରଙ୍ଗ। ଯମଦୂତ ମାନେ ହସନ୍ତି, ରେ ବାବା ଆକୁ ଆଲାରାମ ଆମେ ଦେଇସାରିଲୁଣୁ, ପୁଣି ବି ମୋର ମୋର କହୁଛି, ରଙ୍ଗ ଦେଖନ୍ତି, ଆମେ ଯୋଉ ନାଟତାମସା ହଉ ମୋର ମୋର କହିକି ବୁଢା ବୟସରେ। ଯମଦୂତ ଦେଖିକି ହସନ୍ତି, ଅଜା ମିଲ୍ବି କି ଯେତେବେଳେ ଲାଷ୍ଟ ସମୟ ଆସି ଯାଇଛି, ଅଜା ମିଲ୍ବି ଆଜି ଚିନ୍ତା କରିପାରୁନି ମୋର ମୃତ୍ୟୁ ସମୟ ହବ। ଯମଦୂତ ମାନେ ହସୁଛନ୍ତି, ଆରେ ଅଜା ମିଲ୍ ତୁ କଣ କଲୁ, ବେଶିଆ ପାଖରେ 88 ବର୍ଷ ରହି କଟେଇଲୁ, ଭଲ କଲୁ, ବର୍ତ୍ତମାନ ଆମେ ଯାଉଛୁ। ଆସିକି ପହଞ୍ଚିଗଲେ ଏବଂ କିନ୍ତୁ ଅଜାମିଲ ମନେ ରଖିବେ କେତେ ସୁନ୍ଦର ରକ୍ଷା ପାଉଛନ୍ତି କେବଳ ପୁତ୍ର ସ୍ନେହ ଯୋଗୁ। ଅଜାମିଲ ଜାଣିପାରିଲ ନା, ସଏବ ବର୍ତ୍ତମାନ ଅଜ୍ଞ ମୃତ୍ୟୁକାଳ ଉପସ୍ଥିତ ମତି ଚକାର ତନୟୋ ବାଲ ନାରାୟଣ ଆହୋଏ। ଏ ଶେଷ ସମୟ ଅଜାମିଲ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ପୁତ୍ରକୁ ଏଇଭଳି ଭାବରେ ଭଲ ପାଉଛି, ଜାଣିନେ ମୃତ୍ୟୁ ସମୟ ଆସିକି ପହଞ୍ଚିଗଲାଣି। ସଏବ ସେଇ ଅଜାମିଲ, ସଏବ ମୃତ୍ୟୁକାଳ ଅଜ୍ଞ, ଏଇ ମୁହୂର୍ତ୍ତଟା ଯେ ମୃତ୍ୟୁ ହବ ଏଇଟା ଜାଣିପାରିଲାନି। କିନ୍ତୁ ନ ଜାଣିଲେ ବି ଗୋଟିଏ ଲାଭ ଅଛି, ମୁଁ ଯାହା କହୁଥିଲି ନା, ପୁତ୍ରଟା ଆଜି ସବୁଦିନ ପରି ବାରଣ୍ଡାରେ ଅଜାମିଲ ଶୋଇଛି, ପୁତ୍ର ଆଜି ଖେଳୁଛି ପାଖରେ ଆଖି ଆଗରେ, ଅଜାମିଲ ତାକୁ ଚାହିଁକି ରହିଛି। ମତି ଚକାର ତନୟୋ, ଶେଷ ମୁହୂର୍ତ୍ତରେ ଯେଉଁ ମୁହୂର୍ତ୍ତରେ ମରିବାକୁ ଯାଉଛି ଅଜାମିଲ, ମତି ଚକାର ତନୟୋ, ମନଟା ପୁତ୍ର ପ୍ରତି ଥିଲା ଶେଷ ସମୟରେ। ଆପଣ ବିଚାର କରି ଦେଖନ୍ତୁ, ଶେଷ ସମୟରେ କିଏ ଏମିତି ପୁତ୍ରକୁ ଭଲ ପାଇପାରିବ, ପାରିବେ କି? କେହି ପାରିବ? କେହି କହିବେ ଏଇଟା କଳ୍ପନା ଆଜ୍ଞା, ମଲା ସମୟରେ ତ ନବଦ୍ୱାର ବନ୍ଦ ହେଇଯିବେ, ସ୍ମୃତି କିଛି ରହିବ ନା, କିନ୍ତୁ କିଭଳି ଅଜାମିଲ ମୃତ୍ୟୁ ସମୟରେ ସୁଦ୍ଧା ପୁଅକୁ ଭଲ ପାଉଛି। ଏଠି ସ୍ୱାମୀପାଦ ଆଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାରୁ ତାକୁ ଟିକା ଦେଲେ, କେମିତି ମତି ରହିଲା? ଏଠି କହୁଛନ୍ତି, ଏ ତଚ୍ଚ ତତ୍ ଉପଲାଳନାଦି ଶ୍ରୀ ନାରାୟଣ ନାମ ମହାତ୍ମ ତତ୍ ଭକ୍ତିରେ ଏବ ଭୂୟତି ସିଦ୍ଧାନ୍ତ ଉପଯୋଗୀ ତେନ ଦୃଷ୍ଟାପ୍ୟନ୍। ତେଣୁ ସିଦ୍ଧାନ୍ତ କଣ? ଏଇଟା ହେଉଛି ଗୋଟିଏ ସିଦ୍ଧାନ୍ତ, ଅଜାମିଲ ଯେଉଁ 5 ବର୍ଷ ପୁତ୍ରକୁ ଲାଳନ ପାଳନ କରିଛି, ଭଞ୍ଜନ ପ୍ରପିବାନ ଖାଦାନ ଆପଣ ଯାହା ଶୁଣୁଥିଲେ, ଏଥିରେ କିଭଳି ଲାଳନ ପାଳନ କରିଛି? ପୁତ୍ରକୁ ଡାକି, ପୁଅର ନାମକୁ ଡାକି, ପୁଅ ନାମ ପୁଅରେ ବାପାରେ ଏମିତି ଡାକିନି, ଶ୍ରୀ ନାରାୟଣ। ଏଠି କହୁଛନ୍ତି, ଏତଚ ଉପଲାଳନ ଆଦି ଶ୍ରୀ ନାରାୟଣ ନାମ ମହାତ୍ମ୍ୟ, ନାରାୟଣ ନାମ ସହିତ ସେବା ପୂଜା କରୁ, ନାରାୟଣ ଆସ, ନାରାୟଣ ଆସ ଶୋଇବା, ସବୁ କଥାରେ ନାରାୟଣ ନାରାୟଣ ନାରାୟଣ। ଯେଉଁ ଉପଲାଳନ ପୁତ୍ରକୁ ଯେଉଁ ଲାଳନ କରିଛି, ଏଠି କହୁଛନ୍ତି ନାରାୟଣ ନାମର ମହାତ୍ମା ଏଭଳି ପୁତ୍ରକୁ ଲାଳନ କରୁଛି, ତତ୍ ଭକ୍ତି ଏବ ଭୁଦିତମ ସିଦ୍ଧାନ୍ତ, ଭକ୍ତି ସେ ଲାଭ କରିଥିଲା। ଯେଉଁ ପୁତ୍ରକୁ ନାରାୟଣ ନାମ ଡାକିକି ଯେଉଁ ପୋଷଣ କରୁଛି, ଏତେ ତାର ଭକ୍ତି ଆସିଛି। ସେଇଥିପାଇଁ ମୃତ୍ୟୁ ସମୟରେ ମତି ଚକାର ତନୟୋ ବାଲୋ ନାରାୟଣ ଆହୋଏ, ମତି ତାର ପୁତ୍ର ପ୍ରତି ଅଛି, ଆହୋଏ ଡାକିଦେଲା, ହେ ନାରାୟଣ ଆସ, ପୁତ୍ର ପାଖରେ ଅଛି ନା, କାହିଁକି ଡାକିଲା ପରେ ଶୁଣିବେ, କିନ୍ତୁ ମତିଟା କେମିତି ରହିଲା ପୁତ୍ର ପାଇଁ ନା, ନାରାୟଣ ନାମ ମହାତ୍ମ୍ୟର ଉପଲାଳନ କରିଛି, ପୁତ୍ରକୁ ନାରାୟଣ ନାମ ଡାକିକି। ତେଣୁ ସନ୍ଧ୍ୟା ଟିକାର ଅର୍ଥ ହେଉଛି ସ୍ୱାମୀପାଦ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏମାନେ ସବୁ ସିଦ୍ଧାନ୍ତ ଦେଇଛନ୍ତି, ଏଇଥିପାଇଁ ଏଇଟା ହେଇଛି, ଏଇଟା କାଳ୍ପନିକ ଜିନିଷ ନାହିଁ, ଆପଣ କଲେ ବି ତାହା ହବ, ସେଥିପାଇଁ ତ ଆମ ପିଲା ଛୁଆଙ୍କ ନାମ ସବୁ ରଖା ହେଇଥିଲା, ସମସ୍ତଙ୍କ ନାମ, ଆପଣ ଯେତେ ଅଛନ୍ତି ବୁଢ଼ା ବାବା ତାଙ୍କର ନାମ ଦେଖିବେ, ଭଗବାନଙ୍କର ନାମ ଥିବ, ନହେଲେ ଭକ୍ତର ନାମ ଥିବ, ଗୋବିନ୍ଦ ଗୋପାଳ ଜଗବନ୍ଧୁ ଦୀନବନ୍ଧୁ ଦୁଃଖୀଶ୍ୟାମ ଘନଶ୍ୟାମ ଏସବୁ ନାମ। ଆଜିକାଲି ପିଲା ଛୁଆଙ୍କ ନାମ ପପୁ ଚିଙ୍କୁ ଟୁନୁ ମୁନୁ ବିଦେଶୀ କୁକୁର ବିରାଡ଼ି ନାମ, ଏହାକୁ ଡାକିକି ବାପା ପୋଷଣ କରୁଛ, ପପୁ ରେ ପପୁ କମ୍ ହିଅର୍, ମଲା ବେଳେ କି ଭକ୍ତି ପାଇବେ, ପପୁ କମ୍ ହିଅର୍ ଡଗ ଭକ୍ତି, ଗଡ଼ ଭକ୍ତି ପାଇଲନି, ଅଜାମିଲି ଗଡ଼ ଭକ୍ତି ପାଇଲା, ତୁମେ ଡଗ ଭକ୍ତି ପାଇବ, ଯାହା ବିଦେଶରେ କୁକୁର ହେଇକି ଜନ୍ମ ହବ। ତେଣୁ ଆମ ସନାତନ ଧର୍ମ କିଭଳି ସୁନ୍ଦର ଥିଲା ଦେଖନ୍ତୁ, ପୂର୍ବପୁରୁଷମାନେ ଭଗବାନଙ୍କର ନାଁ ଦେଉଥିଲେ ଗୋଟେ ସନ୍ତାନ ନାମ, କାହିଁକି ଜାଣିଥିଲେ କିଛି ନ କରିପାରିଲେ ବି ଦିନରେ ତ 10 ବାର ପୁତ୍ର ନାମଟା ଡାକିବି ନା। ଭାଗବତ ସଂସ୍କୃତି କି ଶୁଣନ୍ତୁ, ତେଣୁ ଏଇଠି କହୁଛନ୍ତି ଏତଚ ଉପଲାଣାଦ୍ରି ଶ୍ରୀ ଶ୍ରୀ ନାରାୟଣ ନାମ ମହାତ୍ମେନ, ନାରାୟଣ ନାମ ସହିତ ଅଜା ମିଳିଲା କି, ସେଥିପାଇଁ ସୈବ ବର୍ତ୍ତମାନ ଅଜ୍ଞ ମୃତ୍ୟୁକାଳ ଉପସ୍ଥିତ ମତି ଚକାର ତନୟ ବାଲ ନାରାୟଣ ଆହୁଏ। ହେ ନାରାୟଣ ତୁମେ ଆସ, କେତେ ବଡ଼ ଭାଗ୍ୟ, ଜଣେ ସାଧୁର ଭାଗ୍ୟ ହଉନି ଆଜ୍ଞା। ତୁଳସୀଦାସ ଲେଖୁଛନ୍ତି ଜନମ ଜନମ ମୁନି ଯତନ କରାଇ ଅନ୍ତେ ରାମ କହ ଆବତ ନାହିଁ। ମୁନି ମାନେ ଜନ୍ମ ଜନ୍ମ ଯତ୍ନ କରୁଛନ୍ତି କେଉଁଥିପାଇଁ, କାହିଁକି ଆମେ ସାଧୁ ବେଶ ଧରିଛୁ, ଯୁବକ ଅବସ୍ଥାରେ ସବୁ ସୁଖକୁ ତ୍ୟାଗ କରି କାହିଁକି ଆଜି ସାଧୁ ବେଶ ଧରିଛୁ, କିଛି ଭୋଗ କରିବା ପାଇଁ ନା, ଅନ୍ତକାଳରେ ହରିଙ୍କୁ ଟିକେ ସ୍ମରଣ କରିବା ପାଇଁ, ସବୁ ସୁଖକୁ ଛାଡ଼ିଛୁ ପ୍ରଭୁ, ହା କୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧାର ରାଧା ଦବ। ଏଇଥିପାଇଁ ଯଦି ଏଇଟା ନ ହେଇପାରିଲା ବିଫଳ, ପୁଣି ଅପେକ୍ଷା କରିବାକୁ ପଡ଼ିବ ଗୋଟିଏ ଜନ୍ମ, ପୁଣି ସେଇ ଜନ୍ମରେ କ'ଣ ଅଭିନିବେଶ ହେଇଯିବ ତା ବି ଠିକଣା ନାହିଁ। କିନ୍ତୁ ଅଜାମିଲର କେତେ ବଡ଼ ଭାଗ୍ୟ, ସେ ଏତେ ପାପ କଲା ପରେ ମଧ୍ୟ ଡାକୁଛି ନାରାୟଣ ଆହୁଏ, ହେ ନାରାୟଣ ତୁମେ ଆସ। ଏବଂ ତୁଳସୀଦାସ ଲେଖୁଛନ୍ତି ଜନମ ଜନମ ମୁନି ଯତ୍ନ କରାଇ, ମୁନି ମାନେ ରାମ ନାମକୁ ଏମିତି କରୁନାହାନ୍ତି, ଯତ୍ନ କରି କରୁଛନ୍ତି ବହୁ ଯତ୍ନରେ, କାହିଁକି ନା ଅନ୍ତକାଳରେ ଟିକେ ରାମ ନାମ ଆସିବ, କିନ୍ତୁ ଅନ୍ତେ ରାମ କହ ଆବତ ନାହିଁ, ଅନ୍ତକାଳରେ ସେମାନେ ସୁଦ୍ଧା ରାମ ନାମ କହିପାରୁନାହାନ୍ତି। କିନ୍ତୁ ଅଜାମିଲ ଆଜି 88 ବର୍ଷ ବୟସରେ ମୃତ୍ୟୁ ସମୟରେ ଯମଦୂତ ମାନେ ହସୁଛନ୍ତି, ସେଇ ସମୟରେ ପୁତ୍ରର କ୍ରୀଡ଼ା ଦେଖି ଡାକିଦେଲା ନାରାୟଣ ଆସ। ଏବଂ ଏଇ ସମୟରେ କଣ ହେଇଛି, ନାରାୟଣ ଆସ ଡାକିବା ପୂର୍ବରୁ ଗୋଟିଏ ଘଟଣା ହେଇଛି, ଏଇଟା ଲାଷ୍ଟ ପଏଣ୍ଟ। ନାରାୟଣ ଆସ ଡାକିବା ପୂର୍ବରୁ ଅଜାମିଲ ପାଖକୁ ଆସିଛନ୍ତି କେଉଁମାନେ, ଯମଦୂତ ମାନେ। ଏଇ ଏଇ କଥାଟା ବର୍ତ୍ତମାନ ସୁଖଦେବ ସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସପାସହସ୍ତାନସ୍ତିନ ପୁରୁଷାନତି ଦାରୁଣମ ବକ୍ତୃତୁଣ୍ଡ ଉର୍ଦ୍ଧ୍ୱରମଣମ ଆତ୍ମାନାମ ନେତ୍ୱାଗତ। କେତେ ଜଣ ଯମଦୂତ ଆସିଥିଲେ ଅଜାମିଲ ନିକଟକୁ, କେତେ ଜଣ ଯମଦୂତ ଆସିଥିଲେ କାଳ୍ପନିକ ନାହିଁ, ଓଡ଼ିଆ ଭାଗ ଯେତେବେଳେ ଅନୁବାଦ କରାହେଇଛି କେତେ ଜଣ ଆସିଥିଲେ ଏଟା ଅନୁବାଦ କରାହେଇନି। ଦେଖନ୍ତୁ ସମନ ଦୂତେ ପାସ କରେ ମିଳିଲେ ତାର ସମୀପରେ ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ମହାଘୋର ଲମ୍ବ ଲୋମ ସର୍ବଶରୀରେ ଦେଖିଅ ଜାମିଲ କାତରେ। ଆପଣ ଭୁଲ ଭାବିବେନି ମୁଁ ଜଗନ୍ନାଥ ଦାସଙ୍କର ଦୋଷ ଦେଖୁଛି ବୋଲି, ନା ପ୍ରକୃତରେ ଜଗନ୍ନାଥ ଦାସଙ୍କର ମୂଳ ପାଣ୍ଡୁଲିପି ସେ ସଂସ୍କରଣ ବର୍ତ୍ତମାନ ଖୋଜିକି ମିଳୁନାହାନ୍ତି, ଓଡ଼ିଶାରେ ନାହାନ୍ତି। ପରେ ପରେ ଯେଉଁ ରାଇଟର ମାନେ ଲେଖିଲେ ସେମାନେ ନବାକ୍ଷରେ ଛନ୍ଦକୁ ମିଳେଇବା ପାଇଁ ଲେଖିଦେଇଛନ୍ତି, ତେଣୁ ବହୁ ଜିନିଷ ରହିଯାଇଛି ଯେ କି ମୂଳ ଆକ୍ଷରିକ ଅନୁବାଦ ହେଇପାରିନି। କେତେ ଜଣ ଏଠି ଲେଖିଲେ ସମନ ଦୂତ ପାସ କରେ ମିଳିଲେ ତାର ସମୀପରେ, ସମନ ଦୂତ ଯମଙ୍କର ଦୂତ ଆସିଲେ କେମିତି ନା ପାସ କରେ ହସ୍ତରେ ପାସ ଧରିକି, କିନ୍ତୁ କେତେ ଜଣ ଆସିଲେ ଲେଖିଲେନି, କିନ୍ତୁ ମୂଳ ଶ୍ଳୋକରେ ଅଛି ସ ପାସ ହସ୍ତାନ ତ୍ରିନ, ପାସ ହସ୍ତରେ ଆସିଥିଲେ କେତେ ଜଣ, ତ୍ରିନ ତିନି ଜଣ। ଦେଖନ୍ତୁ ସଂସ୍କୃତ ଭାଗବତ ଓଡ଼ିଆ ଭାଗବତରେ କ'ଣ ପାର୍ଥକ୍ୟ, ସ ପାସ ହସ୍ତାନ ତ୍ରିନ କିଭଳି ଆସ, କେତେ ଜଣ ଆସିଥିଲେ ନା, ତିନି ଜଣ ଆସିଥିଲେ, କିଭଳି ସିଏ ପୁରୁଷା ପୁରୁଷ ଆସିଥିଲେ, କିଭଳି ପୁରୁଷ ନା ଅତି ଦାରୁଣ ଅତି ଭୟଙ୍କର ପୁରୁଷ, ଅଜାମିଲ ଯେଉଁ ନାରାୟଣ ଡାକିଲା ପୁତ୍ରକୁ ଏଇମାନଙ୍କୁ ଦେଖି ଡାକିଛି। ତିନି ଜଣ ଆସିକି ପହଞ୍ଚନ୍ତି, ପୁତ୍ର ଖେଳୁଛି, ଭୟଙ୍କର ପୁରୁଷ। ସପାଶ ହସ୍ତାନ୍ ତ୍ରି, ତିନି ଜଣ ଆସିଛନ୍ତି। ଆଚ୍ଛା ତିନି ଜଣ କାହିଁକି ଆସିଲେ, ଦୁଇ ଜଣ ଆସିଲେଣି କି ଜଣେ ଆସିଲେଣି? ଜମଦୂତ ମାନେ ଭୟାଳ ନୁହନ୍ତି। ଆମର ଯେମିତି ଗୋଟେ ଚୋର ଚୋରକୁ ଧରିବା ପାଇଁ ହେଲେ ପୋଲିସ ଏକବାର ଗୋଟେ କାର୍ଟୁନ ଆସିକି ପହଞ୍ଚନ୍ତି। ଜମଦୂତ କେବେ ଏକ ଜଣରୁ ଅଧିକ କାହା ନିକଟକୁ ଯାଇନଥିଲେ, ଅଜାମିଲ ନିକଟକୁ ଆଜି ସବୁଠୁ ଅଧିକ ଜମଦୂତ ଯାଇଛନ୍ତି, ଏବଂ ଅଜାମିଲ ନିକଟରେ ସବୁଠୁ ଅଧିକ ବିଶ୍ରୁତ ଆସିଛନ୍ତି। କାହିଁକି? ଏ କଳ୍ପନା ନାହିଁ, ଏ ଟୀକାରେ ଅର୍ଥ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ତ୍ରିନୀତି ତିନି ଜଣ କାହିଁକି ଆସିଥିଲେ ନା, ଅଜାମିଲେନ କୃତାନାମ ଅନନ୍ତାନାମ ଅପି ପାପାନାମ, କାୟିକ ବାଚିକ ମାନସିକତ୍ୱେନ ମାନସତ୍ୱେନ ତ୍ରୈବିଧ୍ୟାମ ତ୍ରୟେବ ଜାମା ଆଗତା ଇତି ଜ୍ଞେୟମ୍। ଅଜାମିଲ କାୟିକ ବାଚିକ ଆଉ ମାନସିକ ଯେତେ ପାପ ଅଛି ସବୁ ଅଜାମିଲ କରିଦେଇଛି, ସେଥିପାଇଁ ତା ନିକଟକୁ ତିନି ଜଣ ଆସିଥିଲେ। କାହା ନିକଟକୁ ତିନି ଜଣ ଆସିନାହାନ୍ତି, ଏତେ ଅଜାମିଲ ନିକଟକୁ ଯେତେ ଆସିଛନ୍ତି। ଏଠି ସେ କହୁଛନ୍ତି, ସପାଶ ହସ୍ତାନ ସ୍ତ୍ରୀ ପୁରୁଷାନ ଅତି ଦାରୁଣ, ତିନି ଜଣ ଆସିଛନ୍ତି କିଭଳି ପୁରୁଷ, ଦାରୁଣ ପୁରୁଷ, ଭୟଙ୍କର ପୁରୁଷ। ତାଙ୍କ ଶରୀର କିଭଳି କିଭଳି ଭୟଙ୍କର, ଉର୍ଦ୍ଧ୍ୱ ରମଣା, ରୋମ ଗୁଡ଼ାକ ଉପରକୁ ଉଠିକି ରହିଛି। ଯେଉଁ ପୁରୁଷ ହଉ ବା ନାରୀ ହଉ, ଯେଉଁ ଯେଉଁ ଲୋକର ଶରୀରର ଲୋମ ହଉଛି ଉର୍ଦ୍ଧ୍ୱ ରମଣା, ଏ ଭଲ ଲକ୍ଷଣ ନୁହେଁ। ସବୁ ଲକ୍ଷଣ ଅଛି ଶାସ୍ତ୍ରରେ, ତେଣୁ ଉର୍ଦ୍ଧ୍ୱ ରମଣା। ଆପଣ ଗୋଟେ ଲୋକ ଦେଖିବେ ଭୟଙ୍କର ଲୋକ, ତାର ଲୋମ ଗୁଡ଼ାକ ଉପରକୁ ଉଠିକି ରହିଛି, ଏବଂ ବକ୍ର ତୁଣ୍ଡ, ମୁହଁ ଗୁଡ଼ାକ ବଙ୍କା। ଜମଦୂତଙ୍କର ମୁହଁ ହଉଛି ବଙ୍କା ଆଉ ଲୋମ ଗୁଡ଼ାକ ଉପରକୁ ଉଠିକି ରହିଛି। ଦେଖିନାହାନ୍ତି ଜଣେ ଜଣେ ବୁଢ଼ୀ କହିବେ ମଲା ବେଳେ, ବାପାରେ ମୁଁ ରାତିରେ ସ୍ୱପ୍ନ ଦେଖୁଛି ଖାଲି କାଳିଆ କାଳିଆ ଲୋକ ଗୁଡ଼ାକ ଆସୁଛନ୍ତି, ଭୟଙ୍କର ଲୋକ, ମୁହଁ ବଙ୍କା ବଙ୍କା ମୁହଁ, ବଡ଼ ବଡ଼ ଦାନ୍ତ। ବାସ୍ତବିକ ସେମାନେ ଯମରାଜଙ୍କୁ ଭେଟୁଛନ୍ତି, ଯମଦୂତମାନଙ୍କୁ ଭେଟୁଛନ୍ତି। ସେଥିପାଇଁ ସେ କହୁଛନ୍ତି, ସପାଶ ହସ୍ତାନ ସ୍ତ୍ରୀ ପୁରୁଷାନ ଅତି ଦାରୁଣମ, ବକ୍ରତୁଣ୍ଡ ମୁହଁ ବଙ୍କା ଉର୍ଦ୍ଧ ରମଣା, ରୋମ ଗୁଡ଼ାକ ଉପରକୁ ଉଠିକି ରହିଛି ଯମଦୂତଙ୍କର। କାହିଁକି ଆସିଛନ୍ତି? ଆତ୍ମାନାମ ନେ ତୁମା ଆଗତ, ଅଜାମିଲର ଜୀବାତ୍ମାକୁ ନେବା ପାଇଁ ଆସିଛନ୍ତି, ସୂକ୍ଷ୍ମ ଶରୀରକୁ, ମନ ବୁଦ୍ଧି ଅହଙ୍କାରକୁ ନେବା ପାଇଁ ଆସିଛନ୍ତି। ଏଇଟା ଯେତେବେଳେ ଆସିକି ପହଞ୍ଚି ଯାଇଛନ୍ତି ତିନି ଜଣ, ଅଜାମିଲ ଦେଖିଦେଲା, ଏଇଟା ଦେଖିଦେଲା ଯେତେବେଳେ, ଦେଖନ୍ତୁ ଭଗବାନ କିଭଳି ତାକୁ ସୁଯୋଗ ଦେଇଛନ୍ତି। ଏତେ ଦିନ ନାରାୟଣ ନାମ ଡାକି ପୁଅକୁ ପାଳିଛି ନା, ପୁଅ ବି ଆଜି ତାର ନିକଟରେ ଅଛି, ସେଇଠି ଖେଳୁଛି। ଏବଂ ପୁଅ ଯଦି ଛୋଟ ପିଲାମାନେ ଗୋଟେ ଜାଗାରେ ରୁହନ୍ତି, ଛୋଟ ପିଲାମାନେ କେବେ ଗୋଟେ ଜାଗାରେ ରୁହନ୍ତି ନା, ଆଚ୍ଛା ଅଜାମିଲ ପୁଅ କାହିଁ ସେଠି ଥିଲା? ସେ ତ ଅଲଗା କୁଆଡ଼େ ପଳେଇ ପାରିଥାନ୍ତା ନା। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ପିଲାଟି ଆଜି ଦୂରେ କ୍ରୀଡ଼ାନକ ଆସକ୍ତ ପୁତ୍ରମ, ଗୋଟିଏ ଖେଳରେ ଏତେ ମାତି ଯାଇଛି, ଗୋଟିଏ କ୍ରୀଡ଼ାରେ ଏତେ ମାତି ଯାଇଛି, ସେ ସେ ସ୍ଥାନ ଛାଡ଼ିକି କୁଆଡ଼େ ଯାଉନି। ଭଗବାନ ଦେଖନ୍ତୁ ଯେତେବେଳେ ସୁରକ୍ଷା ଦେବେ, ଭଗବାନଙ୍କର ଯୋଜନା କ'ଣ, ଗୋଟିଏ ଛୋଟ ପିଲା ଯିଏ ଗୋଟିଏ ମୁହୂର୍ତ୍ତରେ ଦଶ ଘେରା ମାରେ, ସିଏ ଆଜି କୁଆଡ଼େ ଯାଉନି, କାରଣ ଅଜାମିଲର ଶେଷ ଅବସ୍ଥା। ଦୂରେ କ୍ରୀଡ଼ାନକ ଆସକ୍ତ ପୁତ୍ରମ, ଗୋଟେ କ୍ରୀଡ଼ାନକ ନେଇ, ଗୋଟେ ଖେଳଣା ନେଇକି ସେଠି ଖେଳୁଛି ଏବଂ ଆସକ୍ତ ହେଇଯାଇଛି, ପୁରା ସେଥିରେ ଲାଗିଯାଇଛି, ଆଉ ତା ମନ କୁଆଡ଼େ ଯାଉନି। ଏଇ ସମୟରେ ତିନି ଜଣଙ୍କୁ ଦେଖିଦେଇକି ଅଜାମିଲ ଡାକିଦେଲା, ପୁତ୍ର ଆସକ୍ତି ଅଛି, ପୁତ୍ର ବାପାକୁ ଚାହିଁନି, କିନ୍ତୁ ଅଜାମିଲ ତ ଶେଷ ପର୍ଯ୍ୟନ୍ତ ତାର ଆସକ୍ତି ଅଛି ନା, କାରଣ ନାରାୟଣ ନାମ ଡାକିକି ପୁଅକୁ ସେବା କରିଛି, ଡାକିଦେଉଛି। ପ୍ଲାବିତେନ ସୁରେଣ ଉଚ୍ଚେଇ ଆଜୁହା ବାବା କୁଲ ଇନ୍ଦ୍ରିୟ, ପ୍ଲାବିତେନ ସୁରେଣ ଉଚ୍ଚେଇ, ପ୍ଲୁତ ସ୍ୱର ଉଚ୍ଚ ସ୍ୱରରେ ଡାକିବା ପାଇଁ ଚାହୁଁଛି, କିନ୍ତୁ ଜମଦୂତ ଦେଖି ଭୟ କରୁଛି। ଆପଣ ଯାଉଛନ୍ତି ହଠାତ୍ ତିନି ଜଣ ଲୋକ, ଭୟଙ୍କର ଲୋକ ଆସିକି ପହଞ୍ଚିବେ, ଆପଣ ଡାକିପାରିବେ? କାହାକୁ ଡାକୁଥିବେ? ଭାଇ ଆସ, ଭିତରୁ ଆସୁଥିବ ଭାଇ, କିନ୍ତୁ ଉପରେ ଡାକିପାରୁନଥିବ। ଅଜାମିଲର ସେଇ ଅବସ୍ଥା, ଏଟାକୁ ପ୍ଲୁତ ସ୍ୱର କୁହାଯାଏ। ଅଜାମିଲ ନାରାୟଣ ନାମ ସ୍ପଷ୍ଟ ଡାକିନି, ଆପଣମାନେ ବି ଡାକୁଛନ୍ତି ନାରାୟଣ ନା, ଭୟ କରିକି ଡାକିଛି, ନାରାୟଣ ନାମ ବି ଉଚ୍ଚାରଣ ସ୍ପଷ୍ଟ ହେଇନି। ପ୍ଲୁତ ସ୍ୱରାକୁ କୁହନ୍ତି ପ୍ଲୁତତ୍ଵ ନିତେନ ସ୍ୱର ଉଚ୍ଚେ ସ୍ୱର ସ୍ୱରେଣ ହେ ନାରାୟଣ ଇତି ସମ୍ବୋଧୟନ। ମାନେ ନାରାୟଣଟା ଭିତରୁ ଜୋର ସୋର ସେ ଚାହୁଁଛି ଡାକିବା ପାଇଁ, କିନ୍ତୁ ଭୟରେ ଅଧା ବାହାରକୁ ଆସୁଛି ଅଧା ଭିତରେ ରହିଯାଇଛି। ଏଇଟା ପ୍ଲୁତ ସ୍ୱର ସ୍ୱାମୀପାଦ କହୁଛନ୍ତି। କେମିତି ଡାକିଛି ନା ପ୍ଲାବିତମ ସ୍ୱରଣ ଉଚ୍ଚେଇ ଆଜୁହାବ ଡାକିଲା। କିଭଳି ଡାକୁଛି? ଆକୁଳ ଇନ୍ଦ୍ରିୟ ଆକୁଳ ଇନ୍ଦ୍ରିୟରେ ତିନି ଜଣଙ୍କୁ ଦେଖି ତାଙ୍କ ପ୍ରାଣ ପୁରା କାନ୍ଦି ଉଠିଛି। ଏଣେ କାନ୍ଦୁଛି, ଏଣେ ଭୟ, ଏଣେ ପୁତ୍ର ସ୍ନେହରେ ଡାକୁଛି ନାରାୟଣ, ଏତିକି ଡାକିଦେଇଛି। ଏବଂ ଏଇ ସମୟରେ କ'ଣ ହେଲା? ଯେତେବେଳେ ଡାକିଦେଇଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନିଶମ୍ୟାମିରେ ମାଣସ୍ୟ ମୁଖତ ହରି କୀର୍ତ୍ତନମ ଭର୍ତ୍ତୁନାମ ମହାରାଜା ପାର୍ଶ୍ୱଦା ସହସ ପତନ। ହେ ମହାରାଜ, ହେ ପରୀକ୍ଷିତ, ପ୍ଲୁତ ସ୍ୱରରେ ସ୍ପଷ୍ଟ ଡାକିନି, ଭୟରେ ଡାକିଛି, ପୁତ୍ରକୁ ଡାକିଛି, କିନ୍ତୁ ନାରାୟଣ ନାମ କହିବା ମାତ୍ରେ ଏଠି କହୁଛନ୍ତି ନିଶମ୍ୟ ମ୍ରିୟମାଣସ୍ୟ। ଏ ମୃତ୍ୟୁ ମୁଖରେ ପଡ଼ିଥିବା ଅଜାମିଲ ମୁଖରୁ ନାରାୟଣ ନାମ ବାହାରିବା ମାତ୍ରେ କ'ଣ କଲେ ନା ମୁଖ ତ ହରି କୀର୍ତ୍ତନ ଭର୍ତ୍ତୁନାମ ମହାରାଜା ପାର୍ଶ୍ୱଦା ସହସ ଅପତନ। ନାରାୟଣଙ୍କର ଦୂତମାନେ ସିଏ ଭାବିଲେ, ଆରେ ମୋ ପ୍ରଭୁଙ୍କ ନାମ କିଏ ଡାକୁଛି, ଆମ ପ୍ରଭୁଙ୍କ ନାମ କିଏ ଡାକିଲା, ଭର୍ତ୍ତୁ ଆମର ପ୍ରଭୁ ଭର୍ତ୍ତୁନାମ ମହାରାଜା ହେ ପରୀକ୍ଷିତ ପାର୍ଶ୍ୱଦା ସହସ ଅପତନ। ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। କେତେ ଜଣ ପାର୍ଶ୍ୱଦ ଆସିଥିଲେ? ଭାଗବତ ତ ଲେଖାଇ ନାହାନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକା ରଚନା କରୁଛନ୍ତି। ପାର୍ଶ୍ୱଦା ପାର୍ଶ୍ୱଦ ନୁହେଁ, ବହୁବଚନରେ ଅଛି। ଏଇଠି ନାରାୟଣ ନାମ, ନାରାୟଣ ନାମ ନାମ ଚତୁରକ୍ଷର ତ୍ୱାତ୍ ଚତ୍ୱାର ବିଷ୍ଣୁ ପାର୍ଶ୍ୱଦା ଆଗତ ଇତି ଜ୍ଞେୟମ୍। ଅଜାମିଲ କେତୋଟି ଅକ୍ଷର ଡାକିଲେ? ନାରାୟଣ, କିନ୍ତୁ ପ୍ଲୁତ ସ୍ୱର ସ୍ପଷ୍ଟ ଉଚ୍ଚାରଣ ହେଇନାହାନ୍ତି, କିନ୍ତୁ ନାରାୟଣ ଚାରୋଟି ନାମର ଚାରୋଟି ଶବ୍ଦକୁ ଉଚ୍ଚାରଣ କରିଛନ୍ତି। ଚାରିଜଣ ପାର୍ଶ୍ୱଦ ଆସିକି ପହଞ୍ଚିଲେ। ତେଣୁ ଯମଦୂତ କେତେ ଜଣ ଅଛନ୍ତି? ତିନି ଜଣ। ବିଷ୍ଣୁଦୂତ କେତେ ଜଣ? ଚାରି ଜଣ। ଏବଂ ପ୍ରଥମଥର ପାଇଁ ଯମଦୂତ ଆଉ ବିଷ୍ଣୁଦୂତଙ୍କର ଭେଟ ହେଇଛି। କେହି କାହାକୁ ଚିହ୍ନି ପାରୁନାହାନ୍ତି, ବିଷ୍ଣୁତ କିନ୍ତୁ ଚିହ୍ନି ପାରୁଛନ୍ତି, ଇଏ ଯମରାଜଙ୍କର କ୍ୟାଣ୍ଡିଡେଟ୍। କିନ୍ତୁ ଯମଦୂତ ମାନେ ଆଶ୍ଚର୍ଯ୍ୟ ହେଲେଣି, କାରଣ ସେ କେବେ ହେଲେ ଏଭଳିଆ ଲୋକକୁ ଦେଖିନାହାନ୍ତି, କିମ୍ବା ପାପିକୁ ନେଲାବେଳେ କେହି ତାଙ୍କୁ ବନ୍ଦ କରୁନାହାନ୍ତି। ଦେଖନ୍ତୁ ଭଗବାନଙ୍କର ନାମର ମହାତ୍ମ୍ୟ, ଚାରିଜଣ ଆସିକି ପହଞ୍ଚିଗଲେ। ସେଥିପାଇଁ ବ୍ୟାସଦେବ ଲେଖୁଛନ୍ତି, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ନିତ୍ୟ ଶୁଦ୍ଧ ମୁକ୍ତ ଅଭିନ୍ନତ୍ୱାଙ୍ଗ ନାମ ନାମିନେ। ଭଗବାନଙ୍କର ନାମ ଆଉ ଭଗବାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ। ପ୍ରଭୁଙ୍କର ନାମ କରୁଛନ୍ତି ମାନେ ଆପଣ ପ୍ରଭୁ ଆପଣଙ୍କ ନିକଟରେ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଉଦାହରଣ ନିଅନ୍ତୁ ହନୁମାନ, ହନୁମାନଜୀ ମହାରାଜ ଶ୍ରେଷ୍ଠ ଭକ୍ତ। କେତେବେଳେ ହନୁମାନଜୀ ମହାରାଜଙ୍କୁ ଆପଣ ଦେଖିଛନ୍ତି କେଉଁଠି ଗୋଟିଏ ଜାଗାରେ ବସିଛନ୍ତି? କେଉଁଠି ଆଖି ବୋଝିକି ସେ ଯୋଗ କରିଛନ୍ତି? କେଉଁଠି ଧ୍ୟାନ କରିଛନ୍ତି? ସବୁବେଳେ ମୁଖରେ କେବଳ ରାମ ନାମ, ସବୁବେଳେ। ଆଉ ରାମ ତାଙ୍କ ନିକଟରେ ଅଛନ୍ତି, ଶିକ୍ଷା ଦେଲେ। ଭଗବାନଙ୍କର ନାମ ଆଉ ଭଗବାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ। ଗୋଟିଏ ଦିନର ଘଟଣା, କାରଣ ପ୍ରଭୁ ନିଜେ ସିଂହାସନରେ, ଅଯୋଧ୍ୟା ସିଂହାସନରେ ବସିଛନ୍ତି। ଗୋଟିଏ ବ୍ୟକ୍ତି ଆଣି ମୁକ୍ତାମାଳାଟିଏ ରାମଚନ୍ଦ୍ର ମହାପ୍ରଭୁଙ୍କ ବେକରେ ଦେଲେ। ତେଣୁ ରାମଚନ୍ଦ୍ର ମହାପ୍ରଭୁ ସେ ମୁକ୍ତାମାଳାଟିକୁ କାଢି ହନୁମାନଙ୍କ ବେକରେ ଦେଇଦେଲେ। ହନୁମାନ ଚାହିଁଲେ, ଆରେ ଏଭଳିଆ ଜିନିଷ ମୋତେ ପ୍ରଭୁ କାହିଁକି ଦେଲେ? କାରଣ ଭକ୍ତ ଭଗବାନଙ୍କର ପ୍ରିୟ, ଭଗବାନଙ୍କ ସମ୍ବନ୍ଧୀ ବିନା କୌଣସି ବସ୍ତୁ ଗ୍ରହଣ କରିବାକୁ ଚାହେଁ ନା। ଭଗବାନ ତ ଭକ୍ତକୁ ମୁକ୍ତି ବି ଯାଚନ୍ତି, ଯାଚନ୍ତି। ତୃତୀୟ ସ୍କନ୍ଧରେ କହୁଛନ୍ତି, ଦିୟମାନ ନଗୁଣନ୍ତି ବିନା ମତ୍ସେବନ ଜନା। ମୋ ଭକ୍ତକୁ ମୁଁ ଏ ମୁକ୍ତି ଗୁଡ଼ାକ ଯାଚେ। ମୋ ଭକ୍ତ କହିବ, ନା ମୋର ମୁକ୍ତି ଦରକାର ନାହିଁ ପ୍ରଭୁ, ମୋର ସେବା ଦରକାର। ମୁଁ ମୁକ୍ତି ହେଇ କ'ଣ ହେବି? ମୁକ୍ତି ମାନେ ମୋର ନିଜ ସୁଖ, ମୁଁ ଏଠି କଷ୍ଟ ପାଉଛି ମୁଁ ମୁକ୍ତି ହେଇଯିବି, ଆପଣଙ୍କ ସୁଖ କ'ଣ ଦେଖିଲି? ନା ମୋର, ମୁଁ ଯେଉଁଠି ରୁହେ ମୁଁ ଆପଣଙ୍କ ସେବା କରିବି। ଭକ୍ତିପ୍ରିୟ ଠାକୁର ସେ କହୁଛନ୍ତି ନା, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, 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 ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ନାହିଁ ମାଗି ସ୍ୱର୍ଗ ଆର ମୁଖ୍ୟ ନାହିଁ ମାଗି, ନାହିଁ ମାଗି ସ୍ୱର୍ଗ ଆର ମୁଖ୍ୟ ନାହିଁ ମା, ଆମି ନାହିଁ ମାଗି ସ୍ୱର୍ଗ ଆର ମୁଖ୍ୟ ନାହିଁ ମାଗି, ନାହିଁ ମାଗି ସ୍ୱର୍ଗ ଆର ମୁଖ୍ୟ ନାହିଁ ମା, ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି, ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ। ଭକ୍ତରେ ଏଇ ପ୍ରାର୍ଥନା, ହନୁମାନ ସେଥିପାଇଁ ଚାହିଁଲେନି ମୁକ୍ତାମାଳାକୁ, ମୋର ପ୍ରଭୁ ଧନ ଦରକାର ନାହିଁ, ନାହିଁ ମାଗି ବିଦ୍ୟା ସୁଖ, ନାହିଁ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ମୁଁ ଦେହ ସୁଖ ମାଗୁନି ବିଦ୍ୟା ମାଗୁନି, ମୁଁ ପଣ୍ଡିତ ହେବା ପାଇଁ ଚାହୁଁନି, ମୁଁ ଜନ ମାଗୁନି, ମୋର କିଛି ଆବଶ୍ୟକ ନାହିଁ। ଆଉ କ'ଣ ମାଗୁଛ ଯଦି ଭଗବାନ ପଚାରିବେ, ତୁମେ କ'ଣ ମାଗୁଛ? ପ୍ରଭୁ ଏ ଛୋଟ ଜିନିଷ କଥା କ'ଣ କହୁଛନ୍ତି? ନାହିଁ ମାଗି ସ୍ୱର୍ଗ ଆର ମୋକ୍ଷ ନାହିଁ ମାଗି। ଯେଉଁମାନେ ଏତେ ପୁଣ୍ୟ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ, ମୋର ସ୍ୱର୍ଗ ସୁଖ ଦରକାର ନାହିଁ, ଆଉ ମୋକ୍ଷ ତୁମର ଦରକାର କି? ନା, ମୋର ମୁକ୍ତି ଦରକାର ନାହିଁ। ଯଦି ମୁକ୍ତି ଦରକାର ନାହିଁ, ସ୍ୱର୍ଗ ସୁଖ ଦରକାର ନାହିଁ, ସ୍ୱର୍ଗ ସୁଖ ଦରକାର ନାହିଁ, ବିଭୂତି ଦରକାର କି, ସିଦ୍ଧି? ନା, ନା କରି ପ୍ରାର୍ଥନା କ'ଣ ବିଭୂତିର ଲାଗି, ମୋର କୌଣସି ବିଭୂତି ଦରକାର ନାହିଁ। କ'ଣ ଦରକାର ତୁମର? କ'ଣ ପ୍ରାର୍ଥନା? ଗୋଟିଏ ପ୍ରାର୍ଥନା, ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାଣୀ ରହେ, ପଶୁ ପକ୍ଷୀ ହଏ ଥାକି ପ୍ରଭୁ, ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାଣୀ ରହେ, ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗ ବାଣୀର, ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟେ, ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ। ନିବେଦନ। ଏହି ଭକ୍ତର ପ୍ରାର୍ଥନା। ପଶୁ ପକ୍ଷୀ ହୁଏ ଥାକି ସ୍ୱର୍ଗେ ବାନି ରହେ। ଭକ୍ତ କେବଳ କୁହେ ନା ଯେ ପ୍ରଭୁ ମୋତେ ବୈକୁଣ୍ଠ ନେଇଯାଅ, ନା ଯଦି ପ୍ରଭୁ ମୋତେ ସ୍ୱର୍ଗରେ ରଖିବେ ରଖନ୍ତୁ, ନର୍କରେ ରଖିବେ ରଖନ୍ତୁ, ମୁଁ ତାଙ୍କର ସେବା କରିବି, ମୋର ଭକ୍ତି ଦରକାର। ଭକ୍ତି ଥିଲେ ସ୍ୱର୍ଗ ହିଁ ବୈକୁଣ୍ଠ, ନର୍କ ହିଁ ବୈକୁଣ୍ଠ, ଏ ଭୂଲୋକ ହିଁ ବୈକୁଣ୍ଠ। ତେଣୁ ଭକ୍ତ ପ୍ରାର୍ଥନା କରେ, ପ୍ରଭୁ ପଶୁ ପକ୍ଷୀ ହୁଏ ଥାକି, ମୁଁ ପଶୁ ହେଇଯାଏ ମୋର ଅସୁବିଧା ନାହିଁ, ମୁଁ କୁକୁରଟିଏ ବରଂ ହୁଏ, କିନ୍ତୁ ମୋର ଭକ୍ତି ରହ। ତେଣୁ ହନୁମାନ ସେୟା କହିଲେ, ଏ ମୁକ୍ତାମାଳା ଦେଖି ଆନନ୍ଦିତ ହେଲେ ନା। ରାମଚନ୍ଦ୍ର ମହାପ୍ରଭୁ ବେକରେ ଗଳେଇ ଦେଲେ, କିନ୍ତୁ ଗୋଟିଏ ଗୋଟିଏ ମୁକ୍ତାକୁ ଦାନ୍ତରେ କାମୁଡ଼ିକି ଦେଖିଲେ, ଯିଏ ଦେଇଛନ୍ତି ଉପହାର ସେ ପାଖରେ ଠିଆ ହେଇଛନ୍ତି, ସେ ବ୍ୟକ୍ତି ଆଶ୍ଚର୍ଯ୍ୟରେ, ଏ ମୁକ୍ତାମାଳ ପ୍ରଭୁ ତାଙ୍କ ବେକରେ ଦେଲେ ହନୁମାନ ଭାଙ୍ଗୁଛି ଗୋଟେ ଗୋଟେ। କ୍ରୋଧ ପ୍ରକାଶ କରି କହିଲେ, ବାନର ତୁ ଏ ମୁକ୍ତାମାଳର ମୂଲ୍ୟ କ'ଣ ବୁଝିବୁ, କ'ଣ ଖୋଜୁଛୁ, କ'ଣ ଦେଖୁଛୁ? ହନୁମାନ କହୁଛନ୍ତି, ମୁଁ କ'ଣ ଦେଖୁଛି, ମୁଁ ଏ ମୁକ୍ତାମାଳା ଭିତରେ ମୁଁ ରାମକୁ ଖୋଜୁଛି। ଯଦି ରାମ ନାହାନ୍ତି ଆକୁ ପିନ୍ଧି ମୋର କ'ଣ ହବ, ଏଥିରେ ରାମ ଅଛନ୍ତି କି ନାହିଁ ମୁଁ ଦେଖୁଛି। ସେ ଲୋକ ରାଗିଗଲେ, ଆରେ ରାମକୁ କିଭଳି ଦେଖିବୁ, ତୋ ହୃଦୟରେ ତୁ ରାମ ନାମ କରୁଥିଲେ ତ ତୁ ରାମକୁ ଦେଖିବୁ, ତୁ ହୃଦୟରେ ରାମ ନାମ କରୁଛୁ ତ। ହନୁମାନ ଏ କଥା ସହ୍ୟ କରିପାରିଲେ ନା, କ'ଣ କହିଲୁ, ମୁଁ ରାମ ନାମ କରୁନି, ମୁଁ ପ୍ରଭୁଙ୍କ ନାମକୁ ଛାଡ଼ି ଦେଇଛି, ଦେଖିବ ମୁଁ ରାମ ନାମ କରୁଛି କି ନାହିଁ, ମୁଁ ରାମ ନାମ କରୁଛି ଆଉ ରାମକୁ ଦେଖୁଛି, ମୁଁ ରାମ ନାମ କରୁଛି କି ନାହିଁ ତା ପ୍ରମାଣ ନବ। ହନୁମାନ ମାଳା ଛାଡ଼ି ନିଜର ଛାତିକୁ ବିଦାରଣ କଲେ, ଦେଖେଇଦେଲେ, ଦେଖ ରାମ ମୋର ଅନ୍ତରରେ ଅଛନ୍ତି, ରାମ ସୀତା ଲକ୍ଷ୍ମଣ ବସିଛନ୍ତି, ନାମରେ ନାମରେ ଶକ୍ତି। ହନୁମାନ କ'ଣ ସାଧନ କରିନାହାନ୍ତି, କେବଳ ରାମ ନାମ, ଏହି ସାଧନ, ଏହି ସାଧ୍ୟ, ଏହି ଭକ୍ତି ପ୍ରଦାନ କରିବେ। ଅଜାମିଲ ଆଜି ମୃତ୍ୟୁ ସାହାଯ୍ୟରେ ପଡ଼ି ନାରାୟଣ ନାମ ଡାକିଦେଲା ପରେ ଚାରିଜଣ ବିଷ୍ଣୁ ପାର୍ଶ୍ୱଦ ଆସି ପହଞ୍ଚନ୍ତି, କାହିଁକି ନାରାୟଣ ନାମ ଶୁଣିକି, ନାମ ଆଉ ନାମୀ ଅଭିନ୍ନ, ଜେଇ ନାମ ସେଇ କୃଷ୍ଣ ଭଜ ନିଷ୍ଠା କରି, ଜେଇ ନାମ ସେଇ ନାମର ସହିତ ଆଛେ ଆପରେ ଶ୍ରୀ ହରି, ନାମର ସହିତ ଆଛେ ଆପରେ ଶ୍ରୀ ହରି, ଅନନ୍ତ କୃଷ୍ଣର ନାମ ଅନ୍ତ ନ ପାଇଆ, କୃଷ୍ଣ ନାମ ରାଖେ ଗର୍ଗ ଧ୍ୟାନ ତେ ଜାନିଆ, କୃଷ୍ଣ ନାମ ରାଖେ ଗର୍ଗ ଧ୍ୟାନ ତେ ଜାନିଆ, ଚିନ୍ତାମଣି ଚତୁର୍ଭୁଜ ଦେବ ଚକ୍ର ପାଣି, ଚିନ୍ତାମଣି ଚତୁର୍ଭୁଜ ଦେବ ଚକ୍ର, ଦୀନ ବନ୍ଧୁ ଦେବକୀନ ଦନ ଯଦୁମଣି, ଦୀନ ବନ୍ଧୁ ଇଏ ଭଗବାନଙ୍କର ନାମ। ବହୁତ ବ୍ୟକ୍ତି କୁହନ୍ତି, ବହୁତ ନା ଇଏ ଭଗବାନଙ୍କର ନାମ ବୋଧେ ଏଇଠି କିଏ ଦେଇଛନ୍ତି, ଏ ନା ଭାଗବତରେ ଯେତେବେଳେ ଦଶମ ସ୍କନ୍ଦ ଶୁଣିବେ କୃଷ୍ଣଙ୍କର ନାମକରଣ ହେଉଛି, ସେଠି ସିଦ୍ଧର୍ଶନ ଟିକା ଶୁଣିବେ କୃଷ୍ଣ ନାମ ଗର୍ଗ କ'ଣ ଦେଲେ, ଧ୍ୟାନ, କୃଷ୍ଣ ନାମ ରାଖେ ଗର୍ଗ ଧ୍ୟାନ ତେ ଜାନିଆ, ଗର୍ଗାଚାର୍ଯ୍ୟ ଧ୍ୟାନରେ ଜାଣିଲେ, ଧ୍ୟାନରେ କେମିତି ଜାଣିଲେ, ଭଗବାନ ତାଙ୍କୁ କହିଲେ, ଯେଭଳି ମହାପ୍ରଭୁ ସନ୍ୟାସ ନେଲାବେଳେ କେଶବ କାଶ୍ମୀର ଚିନ୍ତା କରୁଛନ୍ତି, ଆରେ ଇଏ ତ ସ୍ୱୟଂ ଭଗବାନ, ଆଙ୍କୁ କ'ଣ ମୁଁ ସନ୍ୟାସ ଦେବି, ଆଙ୍କର ନାମ କ'ଣ ରଖିବି? ରାତିରେ ଶୋଇଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ କହିଲେ, ମୁଁ ମୋର ନାମ ଦେବ ଶ୍ରୀକୃଷ୍ଣ ଚୈତନ୍ୟ, ଆଉ ଏଇ ସନ୍ନ୍ୟାସୀ ମନ୍ତ୍ର ମୋତେ ତୁମେ ଦେବ, ମୁଁ ଜୀବ ଉଦ୍ଧାର ପାଇଁ ଆସିଛି। କେହି ଭାବି ଆଉଛି ତୁମେ କୃଷ୍ଣ ମଧୁସୂଦନ ଗୋବିନ୍ଦ କେଶବ ଏଇ ନାମଟା କୃଷ୍ଣ ଏଇଠି ଆସିଲା ପରେ ହେଇଛି, ପୂର୍ବରୁ ନଥିଲା ନା? ଇଏ ଅନାଦିକାଳରୁ ରହିଛି, ଅନାଦିକାଳ ପର୍ଯ୍ୟନ୍ତ ପ୍ରମାଣ ଗୀତା। ଗୀତା ଭଗବାନ, ଗୀତାରେ ଭଗବାନ କୃଷ୍ଣଙ୍କର ନାମ ଅଛି, ଅଛି କି ନାହିଁ? ଯତ୍ର ଯୋଗେଶ୍ୱର କୃଷ୍ଣ ଚଞ୍ଚଳ ହି ମନ କୃଷ୍ଣ ହି ମଧୁସୂଦନ କେଶବ ଗୋବିନ୍ଦ ସବୁ ନାମ ଅଛି। ଆପଣ କହିବେ ଅର୍ଜୁନ ଏଠି ଡାକିଛନ୍ତି ନା? ଆଉ ଭାଇ, ଅର୍ଜୁନକୁ ଭଗବାନ ଗୀତା କହିବା ପୂର୍ବରୁ ଇମମ ବିବସ୍ୱତେ ଯୋଗ ପ୍ରକ୍ତବାନ ଅହମ ଅବ୍ୟୟମ ବିବସ୍ୱାନ ମନବେ ପ୍ରାହ ମନ ଇଖ୍ୱାକୁ କବେ ଅବ୍ରବିତ। ଭଗବାନ ସୃଷ୍ଟି ଆରମ୍ଭରେ ଭଗବତ ଗୀତା ଅର୍ଜୁନଙ୍କୁ କହିଥିଲେ, ସେତେବେଳେ ତ ଏ ନାମ ଥିଲା। କେତେ ସରଳ ଜିନିଷ! ଲୋକମାନେ ପୁଛନ୍ତି, ନା ନା ଇଏ ନାମ ନୁହେଁ, ଇଏ କୃଷ୍ଣଙ୍କର ନାମ ନୁହେଁ ନା? କୃଷ୍ଣ ଗୋବିନ୍ଦ ନାରାୟଣ ଗୋପାଳ ମଧୁସୂଦନ ଯେତେ ନାମ ଦେଖୁଛନ୍ତି, ଇଏ ଅନାଦି କାଳରୁ ଅଛନ୍ତି ଏବଂ ଅନାଦି କାଳ ପର୍ଯ୍ୟନ୍ତ ରହିବେ, ଏବଂ ସେ ନାମ ହେଉଛନ୍ତି ଚିନ୍ତାମଣି। ନାମ ଚିନ୍ତାମଣି ଏବଂ ସ୍ୱୟଂ କୃଷ୍ଣ, ଆଉ ଅଭିର୍ଣ୍ଣତଂ ନାମ ନାମିନେ, ନାମ ଆଉ ଭଗବାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ। ସେଥିପାଇଁ ଅଜାମିଲା ଯେ ନାରାୟଣ ନାମ ଡାକି ଦେଇଛନ୍ତି, ଚାରି ଜଣ ବିଷ୍ଣୁ ତ ଆସିକି ପହଞ୍ଚିଛନ୍ତି, ଏବଂ ଚାରି ଜଣ ବିଷ୍ଣୁ ତ କ'ଣ କରୁଛନ୍ତି? ଅଜାମିଲ ପାଖକୁ ବିଷ୍ଣୁ ତମାନେ ଆସିବା ପୂର୍ବରୁ ଜମଉ ତମାନେ କ'ଣ କରିଥିଲେ ଜାଣିଛନ୍ତି? ଅଜାମିଲର ଶରୀରରୁ, ଏଠି ତ ତଳେ ସେ ପିକ୍ଚର ରହିଯାଇଛି, ଅଜାମିଲର ଶରୀରରୁ ତାର ସୂକ୍ଷ୍ମ ଆତ୍ମାଟାକୁ ବାନ୍ଧିକି ଟାଣୁଥିଲେ, ମନବୁଦ୍ଧି ଅହଙ୍କାରକୁ ନେଇ ଏ ସୂକ୍ଷ୍ମ ଆତ୍ମାଟାକୁ ଧରିକି ଟାଣୁଥିଲେ। ଏ ଟାଣିବା ସମୟରେ ଏ ତିନି ଜଣ ଚାରି ଜଣ ବିଷ୍ଣୁ ଦାସ ପହଞ୍ଚି ଯାଇଛନ୍ତି, ଏବଂ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବିକର୍ଷିତାନ୍ତ ହୃଦୟା ଦାସୀପତି ଅଜାମିଲ ଜମ ପ୍ରେସ୍ୟାନ୍ ବିଷ୍ଣୁ ଦୂତା ବାରୟାମାସୁ ଅଜସା। ଯେଉଁ ସମୟରେ ଯମଦୂତଙ୍କ ଯମଦୂତମାନେ ଅଜାମିଲର ସୂକ୍ଷ୍ମ ଶରୀରକୁ ଆକର୍ଷଣ କରୁଛନ୍ତି, ଅଜାମିଲ ମୃତ୍ୟୁବରଣ କରିନି। ଓଡ଼ିଆ ଭାଗବତର ତ ଅନୁବାଦ ଏମିତି ଲେଖା ହେଇଛନ୍ତି, ଗଲା ଯେ ଅଜାମିଲ ପ୍ରାଣ ସେ ନାମ କରି ସଂକୀର୍ତ୍ତନ, ଜମର ଦୂତେ ଥିଲେ ବେଡ଼ି ହସ୍ତରେ ପାଶେ ରଜୁ ଧରି, ସୁନିତା ମୁଖୁ ନାରାୟଣ ଆସି ମିଳିଲେ ବିଷ୍ଣୁ ଗାଣ। ଏଠି ଲେଖେଇଲେ ଗଲା ଯେ ଅଜାମିଲ ପ୍ରାଣ, କେ ଭୁଲ ବୁଝିବା ଉଚିତ ନୁହେଁ, ଅଜାମିଲ ମରିଯାଇଥିଲା। ପ୍ରାୟ ଲୋକ ତ କୁହନ୍ତି ଅଜାମିଲ ମରିଗଲା, ସେଠୁ ବୈକୁଣ୍ଠକୁ ପଳେଇଗଲା ନା, ଅଜାମିଲ ମୃତ୍ୟୁବରଣ କରିନି, କାରଣ ସୂକ୍ଷ୍ମ ସ୍ୱର ତା ସ୍ୱରରୁ ଟଣା ଯାଇନି ଥିଲା। ଅଜାମିଲ ବର୍ତ୍ତମାନ ପଡ଼ିକି ରହିବେ, ଏ ପ୍ରବଚନ ଶୁଣିବେ, ଜମଉତଙ୍କର ପ୍ରବଚନ, ବିଷ୍ଣୁତଙ୍କର ପ୍ରବଚନ, ତାପରେ ଅଜାମିଲ ଜୀବନ ପାଇବେ, ଶଯ୍ୟାରୁ ଉଠିବେ, ତାପରେ ହରିଦ୍ୱାର ଯିବେ, ହରିଦ୍ୱାର ଯାଇ ତପସ୍ୟା କରିବେ, ହରିଦ୍ୱାରକୁ ଭଗବାନ ସ୍ୱତନ୍ତ୍ର ବିମାନ ପଠେଇବେ, ଅଜାମିଲ ହରିଦ୍ୱାରରେ ବିମାନ ଚଢିକି ବୈକୁଣ୍ଠକୁ ଯିବେ। ଏ ଦ୍ୱିତୀୟ ଅଧ୍ୟାୟରେ ଆପଣ ଶୁଣିବେ, ଅଜାମିଲ ସେ ବେଶିଆ ଘରୁ ବୈକୁଣ୍ଠକୁ ଯାଇନି, ହରିଦ୍ୱାରରୁ ଯାଇଛି, ଏବଂ ଅଜାମିଲ ବୈକୁଣ୍ଠ ଦ୍ୱିତୀୟ ଅଧ୍ୟାୟରେ ଗଲା ପରେ ଯମଦୂତମାନେ ଫେରିବେ କେଉଁଠିକି? ଯମରାଜଙ୍କ ନିକଟକୁ। ସେ ପ୍ରଶ୍ନ ପଚାରିବେ, ଆପଣ କୁହନ୍ତୁ ଆମେ କାହିଁକି ଏଭଳି ପାପି ଅଜାମିଲକୁ ଆଣିପାରିଲୁନୁ, ସେମାନେ କିଏ ସେମାନଙ୍କୁ ବାରଣ କଲେ? ତାପରେ ପଚାରିବେ, ତାପରେ ଯମରାଜ ପ୍ରବଚନ ତୃତୀୟ ଅଧ୍ୟାୟରେ ଦେବେ, ତିନିଟା ଅଧ୍ୟାୟ। ତେଣୁ ଏ ପ୍ରଥମ ଅଧ୍ୟାୟରେ ବର୍ତ୍ତମାନ କହୁଛନ୍ତି ଯେ ବିକର୍ଷିତ ଅନ୍ତର୍ହୃଦୟା ଦାସୀପତି ଅଜାମିଲ, ଦାସୀପତି ଏ ବେଶ୍ୟାର ପତି ଅଜାମିଲର ଅନ୍ତର୍ହୃଦୟକୁ ଟାଣୁଥିବା ସମୟରେ ପହଞ୍ଚିଗଲେ କିଏ? ବାରୟାମାସ ଓଜସା, ଜମ ପ୍ରେସ୍ୟାନ ବିଷ୍ଣୁ ଦୂତା, ବିଷ୍ଣୁ ତମାନେ ବାରଣ କଲେ, ଏ ଅଜାମିଲକୁ ତୁମେ ନେଇପାରିବ ନା, ଅଜାମିଲ ପ୍ରାଣ ଯାଇନି, କିନ୍ତୁ ଅଜାମିଲ ଅଚେତ ଅବସ୍ଥାରେ ପଡ଼ିକି ରହିଛି। ଏଠି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଯେହେତୁ ଅଜାମିଲ ଡାକି ଦେଇଛି ନାରାୟଣ, ବିଷ୍ଣୁ ତମାନେ ଭାବିଲେ ଇଏ ହେଉଛନ୍ତି ବୈଷ୍ଣବ। ଅଜାମିଲ ମାନେ କହୁଛନ୍ତି, ବିଷ୍ଣୁ ତମାନେ କହୁଛନ୍ତି, अजामिलम इमम वैष्णवम माम विकर्षत रे माम विकर्षत जदि जीवा तुम इच्छति बारयामासु ए विष्णु तुमने कहते अजामिलम इमम वैष्णवम यही अजामिल हूँ वैष्णव माँ विकर्षत रे टाणना जदि बचा को इच्छा करुछ तुम्हें टाणना किए कहते विष्णुदूत मान जत विष्णुदूत मान ये कथा कही जमु तुम्हें चाहिए प्रथम दिन आम जीवन रे आमको बारण कर देखुचु कहीं तो आमको केवल बारण करना कौन सी पापी को नेला बेले ये केस आम जमराज दूत किंतु से जानती ना जे विष्णु दूत माने केते बलियान आ भगवान कर केते शक्ति आ भगवान कर नामर केते शक्ति जमराज क्लास करंती जमराज तांकर दूत मानक भागवत सुनांती किंतु सब प्रवचन सुनैछंती किंतु नामर महात्म्यटा सुनै नांती आपण शुणिबे जमौत माने जो प्रवचन देवे भागवतरे अद्भुत प्रवचन बड़ बड़ साधु संत माने से प्रवचन देना इत्ते सुंदर सिद्धांत टाणी किंतु जमदूत माने नामर महात्म्यटा को जानी ना कारण सी शुणी ना नामर महात्म्यटा कौन तेणु जो जमौत माने जमराज निकट को फेरवे जमराज आगे भूल मागे हे प्रभु मो दूत माने विष्णु को प्रार्थना करिए प्रभु मो दूत माने आपणक दूत मानक प्रतिरोध करिसंती मोर अपराध क्षमा करंतु कारण मु तांको नामर महात्म्यटा शिक्षा दे भूल मागी की प्रवचन आरंभ करिए जमराज शुणिबे तृतीय अध्याय तेणु जमराज ए जमदूत माने जेतेबेले प्रतिहत होइछंती से माने पचारुछंती उच्चु निषेधिता तांस्ते वैवसुता पुरासरा केजुयम प्रतिसिद्धारे धर्मराजस्य शासनम ए ये तो कहले तुम्हें नहीं पार ना ये अजामिल वैष्णव से माने भी उच्च स्वर जमौत मैंने कहते के जुयम तुम्हें मैंने किएस प्रतिसिद्धार धर्मराजस्य शासनम धर्मराजा शासन को भांगिया तुम्हें किएस तुम्हारे कि शक्ति अच्छी मुहरे कहीदे सीना कितु देखिदे भय लगे कारण विष्णुदूत मान ये सुंदर ये तेज आसुची अजामिलर गृह अजामिल जोटी रुचि एवं संपूर्ण आकाश आलोकित हो जाए चारिज विष्णुदूत शरीर तेजर तुम्हें किएस पचार कश्यप आकुत आयत तुम्हें किएस कह दूत केवट आसिल कश्यप कस्मात से निषेधत कहीं मत निषेध करुच अजामिल पापी आपको आम नाप आस तुम्हें कहीं निषेध कर तुम्हें कार दूत क्यों आसीच किंग देवा तुम्हें देवता किए कारण ये तो चिन्ह ना जमदूत मान देवता को देखी बेले बेले कि विष्णुदूत के देखी ना किंग देवा उपदेवा तुम्हें गंधर्व चारण किए ए पिला ए के पाटी करछि बस किंग देवा उपदेवा किंग बा सिद्ध सत्तमा तुम्हें कौन सिद्ध कौन सी भक्त कि कारण विष्णुदूत को देखी जमदूत मान कि निर्धारण करक्त को देखी देवता मान देखी गंधर्व आदि जक्ष रक्षस मान देखी कि विष्णुदूत को देखी ना आका जगार जमदूत विष्णुदूत भेट केमती हम कहतु अजामिल गोटे लोक ताकि देखते सब वोल्टा कम है तीन जन विष्णुदूत आसिक पहुंचले चारिज विष्णुदूत आसिक ए तीन जन जमदूत चारिज विष्णुदूत एवं दुईज परस्पर को साक्षात बर्तमान जुक्ति तर्क है जो पचारिदे बर्तमान दुईट श्लोक विष्णुदूत मान रूप शुणत जमदूत रूप शुणी कि ना जमदूत रूप कौन थी वक्रतुंडा ऊर्धरमणा आ भयंकर पुरुष मुह बंका आ शरीर लोम गुड़ाक उपरक उठी रही बर्तमान विष्णुदूत रूप शुणत आपको जाणवा दरकार आम मैंने जो वैकुंठ को जीवा आम आई पुति गंधमय शरीर रही आप जानते कि ଦେବତାମାନଙ୍କର ଶରୀର ମଧ୍ୟ ଏଭଳି ପୁତି ଗନ୍ଧମୟ ଶରୀର ନୁହେଁ, ମଳମୂତ୍ର ଶରୀର ନୁହେଁ। ସେଥିପାଇଁ ଦେବତାମାନେ ଏଇ ଲୋକକୁ ଆସନ୍ତି ନା, ଯେତେବେଳେ ଆସନ୍ତି ସେ ପାଦ ଦିଅନ୍ତି ନା, ତାଙ୍କର ବଡ଼ ଅଭିମାନ। ଏଠି ମର୍ତ୍ତ୍ୟ ଲୋକବାସୀମାନେ ରୁହନ୍ତି, ଯେଉଁଠି ମଳମୂତ୍ର ସେ ଶରୀରଧାରୀ। ଦେବତାମାନଙ୍କର ଡିପାର୍ଟମେଣ୍ଟରେ ସ୍ୱର୍ଗରେ କେବେ କ୍ଲିନିଂ ଡିପାର୍ଟମେଣ୍ଟ ନାହିଁ, ପିଡବ୍ଲ୍ୟୁଡି ନାହିଁ, ସେଠି ସେଠି ମଇଳା କିଛି ନାହିଁ। ସ୍ୱର୍ଗରେ ଦେବତାମାନେ ଗୋଟିଏ କପଡ଼ା ପିନ୍ଧିଥାନ୍ତି, କପଡ଼ା କେବେ ମଳିନ ହୁଏ ନା, ଆଉ ଯେଉଁ ପୁଷ୍ପମାଳ ଧାରଣ କରିଥାନ୍ତି ସେ ପୁଷ୍ପ କେବେ ମଉଳ ମଉଳି ଯାଏ ନା, ସଦ୍ୟ ପୁଷ୍ପ, ଆଉ ନବଦ୍ୱାରରୁ ମଳ ବାହାରେ ନା। ଆମର ଏ କି ଶରୀର ଏତେ ସଜଉଛେ, କିନ୍ତୁ ନଅଟା ଦ୍ୱାରରୁ ସବୁବେଳେ ବାହାରୁଛି ଏମିତି ମେସିନ୍, ନାକରୁ, ପାଟିରୁ, ଆଖିରୁ, କାନରୁ, ମଳଦ୍ୱାର, ମୂତ୍ରଦ୍ୱାର, ଏଭଳି ଗୋଟିଏ ପୁତି ଗନ୍ଧମୟ ଶରୀର। ତା ପାଇଁ ମଣିଷ କେତେ ଚିନ୍ତା, କେତେ ଗର୍ବ ଚିନ୍ତା କରନ୍ତୁ, କିନ୍ତୁ ଦେବତାମାନଙ୍କର ଏତେ ସୁନ୍ଦର ଶରୀର, ଅମଳ ଶରୀର, କିନ୍ତୁ ବୈକୁଣ୍ଠରେ ଦେବତାମାନଙ୍କ ଠାରୁ ଆହୁରି ସୁନ୍ଦର ଶରୀର। ବୈକୁଣ୍ଠ ଲୋକରେ କେହି ବୃଦ୍ଧ ହୁଅନ୍ତି ନା, କେହି ବୃଦ୍ଧ ହୁଅନ୍ତି ନା, ଶୁଣନ୍ତୁ ତାଙ୍କ ରୂପ। କାରଣ ଆମେ ଯେତେବେଳେ ମୁକ୍ତି ପାଇଯିବା, କେହି ମୁକ୍ତି କାମନା କରୁନି, ଭକ୍ତ ମୁକ୍ତି କାମନା କରେ ନା, କିନ୍ତୁ ବୈକୁଣ୍ଠରେ ପ୍ରବେଶ କଲେ ବୈକୁଣ୍ଠର ଧର୍ମ ହେଲା ସେ ସାଙ୍ଗେ ସାଙ୍ଗେ ସାରୂପ୍ୟ ମୁକ୍ତି ପାଇଯିବ, ଭଗବାନଙ୍କ ରୂପ ସଦୃଶ ରୂପ ଧାରଣ ନ ଚାହିଁଲେ। ତେଣୁ ବୈକୁଣ୍ଠରେ ରୂପର ବର୍ଣ୍ଣନା ଦେଉଛନ୍ତି, ଶୁଣନ୍ତୁ। ଯମଦୂତ ମାନେ ପଚାରିଦେଲା କି ପାଞ୍ଚଟା ପ୍ରଶ୍ନ, ତୁମେ କିଏ, କାହାର ଦୂତ, କେଉଁଠୁ ଆସିଲ, ତୁମେ ଦେବତା କିମ୍ବା ଉପଦେବତା କିମ୍ବା ଭକ୍ତ, ଏତିକି ପଚାରି ଦେଇକି ତାଙ୍କ ରୂପକୁ ଚାହୁଁଛନ୍ତି। ରୂପକୁ ବର୍ତ୍ତମାନ ଚାହିଁକି ବର୍ଣ୍ଣନା ସୁଖଦେବକୁ ସେ ବର୍ଣ୍ଣନା କରୁଛନ୍ତି, ଏତେ ସୁନ୍ଦର ରୂପ ଯମଦୂତ ମାନେ କେବେ ଦେଖିନାହାନ୍ତି। ସର୍ବେ ପଦ୍ମ ପଲାସ ଅଖ୍ୟା ପୀତ କୌଶୟ ବାସସ କିରଟିନ କୁଣ୍ଡଲୀନ ଲସତ୍ ପୁଷ୍କର ମାଲିନ। ମଣିଷ କେତେ ଗର୍ବ, କିଏ କିଏ ମଣିଷ ତ ନିଜକୁ ଭଗବାନ ବୋଲି କହିଦେଉଛନ୍ତି, ହା ଆମେ ଭଗବାନ, କିଏ ଭଗବାନ, ଭଗବାନଙ୍କର ପାର୍ଷଦଙ୍କର ରୂପ ଦେଖ, ତୁମର ଏ ରୂପ ଅଛି, କୌଣସି ଡିପାର୍ଟମେଣ୍ଟ ଭଗବାନଙ୍କର ନଥିଲା। ରାମଚନ୍ଦ୍ର ମହାପ୍ରଭୁ ଅଯୋଧ୍ୟାକୁ ଆସିଥିଲେ, ଭଗବାନ ଶ୍ରୀକୃଷ୍ଣ ମଥୁରା ଦ୍ୱାରକା ବୃନ୍ଦାବନ ରହିଥିଲେ, କେତେବେଳେ ଭଗବାନ ଲାଟ୍ରିନ୍ ବାଥରୁମ୍ ୟୁଜ୍ କରୁନାହାନ୍ତି, ଦେଖିଛନ୍ତି, ଶୁଣିଛନ୍ତି କେଉଁଠି ଭଗବାନ ବାଥରୁମ୍ ଯାଇଛନ୍ତି, ମଳତ୍ୟାଗ କରିଛନ୍ତି। ଏ ମଣିଷ ଗୁଡ଼ିକ ମଳମୂତ୍ର ତ୍ୟାଗ କରିକି ଭଗବାନ ବୋଲି ଡିକ୍ଲାର କରୁଛନ୍ତି, ପୁଣି ବି ଲୋକମାନେ ତାଙ୍କୁ ହଁ ଇଏ ଭଗବାନଙ୍କୁ ପୂଜା କର। କେତେ ବଡ଼ ଜଗନ୍ନାଥ ସଂସ୍କୃତି, ଭଗବତ ସଂସ୍କୃତିରେ କେତେ ବଡ଼ ଆଘାତ ନା। ତୁମେ କୁହ ଇଏ ଜଣେ ଭକ୍ତ, ଭକ୍ତ ବୋଲି ପୂଜା କର, ଭଗବାନ ବୋଲି କୁହ ନା। କୌଣସି ଭଗବାନ ଗୋଟିଏ ପୋଷ୍ଟ ନୁହେଁ, କୌଣସି ବ୍ୟକ୍ତି ଭଗବାନ ହେଇଯିବ ନା। ଏ ଅଜାମିଲ ଚରିତ୍ରରେ ସବୁ ଜିନିଷ ଆସୁଛି, ଭଗବାନ କିଏ ଇଏ ପଚାରିବେ ଜମଦୂତ ମାନେ, ବିଷ୍ଣୁଧନ ପଚାରିବେ ଭଗବାନ କିଏ, ଧର୍ମ କ'ଣ, ସବୁ ଉତ୍ତର ଦେଇଛନ୍ତି ଜମଦୂତ ମାନେ। ତେଣୁ ବିଷ୍ଣୁ ଲୋକରେ ଯେଉଁମାନେ ଥାନ୍ତି ତାଙ୍କ ପାର୍ଷଦ ଶୁଣନ୍ତୁ, ପାର୍ଷଦଙ୍କର ରୂପ, ଭଗବାନଙ୍କ ରୂପ ଛାଡ଼ନ୍ତୁ, କ'ଣ ହେଇଥିବେ ଆପଣ ଏଇଥିରୁ ଜାଣିବେ। ସର୍ବେ ପଦ୍ମ ପଲାସ ଆଖ୍ୟ, କେବେ ହେଲେ ବିଷ୍ଣୁ ଦୂତ ମାନେ ଚଷମା ଲଗାନ୍ତିନି, ମଣିଷ ଆଖିକି ଦେଖିପାରୁନି, ବୁଢ଼ା ବୟସରେ ଚଷମା ଲଗାଉଛି, କେଉଁଠି ଦେଖିଛନ୍ତି ଭଗବାନ ଚଷମା ଲଗେଇଛନ୍ତି ବା ବିଷ୍ଣୁ ଦୂତ ମାନେ ଚଷମା ଲଗେଇଛନ୍ତି। ପଦ୍ମ ପଲାସ ଆଖ୍ୟ, ପଦ୍ମ ଭଳି ବିଶାଳ ନେତ୍ର, ସୁନ୍ଦର ନେତ୍ର, ପଦ୍ମ ପଲାସ, ସର୍ବେ ପଦ୍ମ ପଲାସ ଅଖ୍ୟା ପୀତ କୌଶେୟ ବାସସ, ଯେଉଁ ରେଶମ ବସ୍ତ୍ର ପିନ୍ଧିଛନ୍ତି, ପୀତ ବସ୍ତ୍ର, ସବୁ ପୀତ ବସ୍ତ୍ର, ବହୁତ ସୁନ୍ଦର ଲାଗୁଛି। ପୀତ କୌଶେୟ ବାସସ କିରଟିନ କୁଣ୍ଡଳିନ, କର୍ଣ୍ଣରେ କୁଣ୍ଡଳ ଲାଗିଛନ୍ତି, ମସ୍ତକରେ ମୁକୁଟ ସହ କିରଟି କିରଟି ମୁକୁଟ ଲାଗିଛି ଏବଂ ତା ପଛରେ ଚକ୍ର ଲାଗିଛି, ଆଉ ଲସତ୍ ପୁଷ୍କର ମାଳିନ, ଯେଉଁ ପୁଷ୍କର ମାଳି ପଦ୍ମମାଳି ପକେଇଛନ୍ତି, ସବୁ ଝଲଝଲ ଝଲଝଲ କରୁଛି, ଆଲୋକ ଆସୁଛି ମାଳିରୁ, ପଦ୍ମ ଫୁଲରୁ ସବୁ ଆଲୋକ ଆସୁଛି, ଯମୁତ ମାନେ ଦେଖୁଛନ୍ତି ଲସତ୍ ପୁଷ୍କର ମାଳିନ। ଆଉ କ'ଣ, ସେମାନେ ଯୁବକ ଥିଲେ ନା ବୁଢ଼ା ଥିଲେ, କେତେ ବଡ଼ ଭୁଲ ଜିନିଷ ଦେଖନ୍ତୁ, କେବେ ଭଗବାନ ବୃଦ୍ଧ ହେଇନାହାନ୍ତି। ରାମଚନ୍ଦ୍ର ମହାପ୍ରଭୁ 11,000 ବର୍ଷ ଏ ଧରାଧାମରେ ଶାସନ କରିଛନ୍ତି, କେବେ କେହି ଦେଖିଛନ୍ତି ରାମଚନ୍ଦ୍ର ମହାପ୍ରଭୁ ବୁଢ଼ା ହେଇଯାଇଛନ୍ତି, ଚୁଟି ପାଚି ଯାଇଛି ନା ବାଡ଼ି ଧରିଛନ୍ତି? ସବୁ ସମୟରେ ନବଦୁର୍ବା ଦଳ ଶ୍ୟାମ ଶରୀର। ଭଗବାନ ଶ୍ରୀକୃଷ୍ଣ 125 ବର୍ଷ ଧରାଧାମରେ ରହିଛନ୍ତି, ସବୁବେଳେ ସେ ନିତ୍ୟ କିଶୋର। କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଲୋକମାନେ ଭ୍ରମରେ ପଡ଼ିଯାଆନ୍ତି, ସୈନ୍ୟମାନେ କିଏ ସାମ୍ବ, କିଏ ଅନିରୁଦ୍ଧ, କିଏ ପ୍ରଦ୍ୟୁମ୍ନ, କିଏ ଭଗବାନ ଶ୍ରୀକୃଷ୍ଣ, କାରଣ ସମସ୍ତଙ୍କ ରୂପର ସାଧୁ ସାମଞ୍ଜସ୍ୟ ଅଛି, କେବଳ ମୟୂର ପୁଚ୍ଛରୁ ଜାଣନ୍ତି ଏଇ ଶ୍ରୀକୃଷ୍ଣ। ଏବଂ ଚତୁର୍ଭୁଜ ହୁଅନ୍ତି, ଭଗବାନ ଦ୍ୱାରକା ମଥୁରାରେ କେତେବେଳେ ଚତୁର୍ଭୁଜ କେତେବେଳେ ଦ୍ୱିଭୁଜ, କିନ୍ତୁ ଯେତେବେଳେ ରଥ ହାଙ୍କୁଥିଲେ ସେତେବେଳେ ଦ୍ୱିଭୁଜ। ତେଣୁ କାହିଁକି ନା ଭଗବାନ ଶ୍ରୀକୃଷ୍ଣ ବୟସରେ କମ, 25 ବର୍ଷ, 125 ବର୍ଷ ବୟସ, ଭଗବାନ 125 ବର୍ଷ ଧରାଧାମରେ ରହିଛନ୍ତି। ତେଣୁ ମହାଭାରତ ଯୁଦ୍ଧ ବେଳେ ଆଟଲିଷ୍ଟ ଭଗବାନଙ୍କର ବୟସ ସେତେବେଳେ 120 ବର୍ଷ ପାଖାପାଖି, କିନ୍ତୁ ପ୍ରଦ୍ୟୁମ୍ନ ଅନିରୁଦ୍ଧଙ୍କର ବୟସ ସେତେବେଳେ 50 ବର୍ଷ ଆସିଗଲାଣି, କିନ୍ତୁ ସେମାନେ ଦେଖାଯାଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ତୁଳନାରେ ବୃଦ୍ଧ, ଭଗବାନ ଶ୍ରୀକୃଷ୍ଣ ଯୁବକ। ତେଣୁ ଯେଉଁମାନେ ସର ମାରିବା ପାଇଁ ଚାହାନ୍ତି ସେମାନେ ଭ୍ରମରେ ପଡ଼ିଯାଏ, ଆରେ କୃଷ୍ଣ କିଏ, ପ୍ରଦ୍ୟୁମ୍ନ କିଏ। ରୁକ୍ମିଣୀ ବେଳେବେଳେ, ଆଉ କାହା କଥା କହିବେ, ଭାଗବତ 10ମ ସ୍କନ୍ଧରେ ବର୍ଣ୍ଣନା ଅଛି, ରୁକ୍ମିଣୀ ବେଳେବେଳେ କୃଷ୍ଣ ଭାବି ପ୍ରଦ୍ୟୁମ୍ନକୁ ଆଲିଙ୍ଗନ କରିବା ପାଇଁ ଯାଆନ୍ତି, ଇଏ ମୋର ସ୍ୱାମୀ ଆସିଲେ କି, କାରଣ ଏତେ ରୂପର ସାମଞ୍ଜସ୍ୟ ପ୍ରଦ୍ୟୁମ୍ନ ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ କି ଚିହ୍ନି ପାରନ୍ତି ନା, କେବଳ ବୟସରୁ ଜାଣନ୍ତି। ଭଗବାନ ଶ୍ରୀକୃଷ୍ଣ ସବୁବେଳେ 25 ବର୍ଷ, ଆଉ ବୈକୁଣ୍ଠ ଲୋକରେ ଯେଉଁମାନେ ରୁହନ୍ତି ସେମାନଙ୍କ ବୟସ ଗୋଟିଏ ବୟସ, କେବେ ବୃଦ୍ଧ ହୁଅନ୍ତି ନା। ଏଠି କହୁଛନ୍ତି, ସର୍ବେ ଜନୁତ୍ନ ବୟସ ସର୍ବେ ଚାରୁ ଚତୁର୍ଭୁଜା ଧନୁ ନିସଙ୍ଗ ଶିଗଦା ଶଙ୍ଖ ଚକ୍ରମ୍ବୁଜା ଶ୍ରିୟ। କେତେ ସୁନ୍ଦର, କେତେ ସୁନ୍ଦର ବର୍ଣ୍ଣନା ଦେଖନ୍ତୁ ଭାଗବତ ଦେଇଛନ୍ତି। ସର୍ବେ ଚନୁତ୍ନ ବୟସ, ଯେଉଁ 4 ଜଣ ଆସିଥିଲେ ଏମାନଙ୍କ ତ ମୁହଁ ବଙ୍କା ଉର୍ଦ୍ଧ ଲୋମା, ଯାହାର ମୁହଁ ବଙ୍କା ଉର୍ଦ୍ଧ ଲୋମା ସିଏ କେମିତି ଦେଖାହଉଥିବେ, ବୁଢ଼ା ଦେଖାହଉଥିବେ, ଟୋକା ହେଇଥିବେ, ଆପଣ ବିଚାର କରନ୍ତୁ। କିନ୍ତୁ ଏଠି କହୁଛନ୍ତି ସର୍ବେ ଚନୁତ୍ନ ବୟସ, ସମସ୍ତେ ନୂତନ ବୟସ ମାନେ 16 ବର୍ଷ। ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ପ୍ରତିଦିନ ବ୍ରଜବାସୀମାନେ ଭୁଲରେ ଭ୍ରମରେ ପଡ଼ିଯାଆନ୍ତି। କୁହନ୍ତୁ କାହାକୁ ଡେଲି ଦେଖିଲେ ଦେଖିବାକୁ ଇଚ୍ଛା ହବ? ଆମେ ଟିଭିରେ ଗୋଟେ ହିରୋଙ୍କର ଫିଲ୍ମ ଦେଖୁଛେ, କାଲି ଇଚ୍ଛା ହଉନି ଆଉ ଗୋଟେ ହିରୋଙ୍କର ଫିଲ୍ମ ଦେଖିବା। ତେଣୁ ଗୋପୀମାନେ ନନ୍ଦ ଯଶୋଦା କିଭଳି ଡେଲି ସେ କୃଷ୍ଣଙ୍କୁ ଦେଖୁଥିଲେ ଏବଂ ଗୋଟେ ଅପଲକ ନେତ୍ରରେ ଦିନ ଭରି ତାଙ୍କୁ ଦେଖି ତଥାପି ତୃପ୍ତି ହଉନଥିଲେ, କିଭଳି, କାହିଁକି ନା ନୂତନ ବୟସ। ଯେଉଁଦିନ ଦେଖୁଥିଲେ ଗୋପୀ ନନ୍ଦ ଯଶୋଦା ସେ ଭାବୁଥିଲେ ଆଜି ବୋଧେ କୃଷ୍ଣଙ୍କର 16 ବର୍ଷ ପଶିଲା। ନୂତନ ବୟସ ପଶିଲେ ଯେଭଳି ଯୁବକର ଶରୀର ପ୍ରତି ସୁନ୍ଦର ହେଇଯାଏ, ପ୍ରତିଦିନ ଗୋପୀମାନେ କୃଷ୍ଣ ନନ୍ଦ ଯଶୋଦା ଦେଖୁଥିଲେ ଆଜି ପ୍ରଭୁଙ୍କର, ଆଜି ଆମ କୃଷ୍ଣଙ୍କର 16 ବର୍ଷ ହେଲା। ଇଏ ଭଗବାନଙ୍କ ରୂପ, ନବ ଯୌବନ ଆଦ୍ୟମ ପୁରାଣ ପୁରୁଷ ନବ ଯୌବନଞ୍ଚ, ବ୍ରହ୍ମାଜୀ ସ୍ତୁତି କରୁଛନ୍ତି। ଆଦି ପୁରାଣ ପୁରୁଷ ଆରମ୍ଭଟା କଣ, ଅଦ୍ୱୈତମ ଅଚ୍ୟୁତମ ଅନାଦି ଅନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷ ନବ ଯୌବନଞ୍ଚ ବେଦେଶୁ ଦୁର୍ଲଭ ଦୁର୍ଲଭାତ୍ମ ଭକ୍ତ ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜାମି। ବ୍ରହ୍ମାଜୀ ସ୍ତୁତି କରୁଛନ୍ତି, ଅଦ୍ୱୈତମ କେହି ଭଗବାନ ହେଇପାରିବେ ନା, କେହି ଦ୍ୱୈତ ନାହାନ୍ତି, ସେ ଏକାକି। ଅଚ୍ୟୁତମ କେବେ ଚ୍ୟୁତ ହୁଅନ୍ତି ନା, ଜୀବ ହଉଛି ଚ୍ୟୁତ, ଜୀବର ସବୁ ଚ୍ୟୁତ, ରୂପ ଗୁଣ, ଆମର ଯୋଉ ଗୁଣ ଯୁବକ ବେଳେ ଥିଲା ବର୍ତ୍ତମାନ ସେଇ ଗୁଣ ନାହିଁ, ଯେଉଁ ରୂପ ଥିଲା ସେଇ ରୂପ ନାହିଁ। ଭଗବାନଙ୍କର ସୃଷ୍ଟି ଆରମ୍ଭରୁ ଅନାଦି ଯେଉଁ ଗୁଣ ଥିଲା ସେଇ ଗୁଣ ଆଜି ପର୍ଯ୍ୟନ୍ତ ଅଛି, ଚ୍ୟୁତ ହେଇନି। ଭଗବାନ ଅନାଦି କାଳରୁ ଧନ ଦଉଛନ୍ତି, ବର୍ତ୍ତମାନ ତାଙ୍କ ଧନ ଭଣ୍ଡାରୁ କେବେ ଚ୍ୟୁତ ହେଇନି। ଅନାଦି କାଳରୁ ଭକ୍ତ ବାତ୍ସଲ୍ୟ ଭକ୍ତକୁ ପୋଷଣ କରୁଛନ୍ତି, ସେଇ ଗୁଣରୁ କେବେ ଚ୍ୟୁତ ହେଇନାହାନ୍ତି। ଭଗବାନଙ୍କର ନାମ ହଉଛି ଅଚ୍ୟୁତ, କାହିଁକି କେବେ ରୂପ ଗୁଣ ଲୀଳାରୁ କେବେ ଚ୍ୟୁତ ହୁଅନ୍ତି। ଅଦ୍ୱୈତମ ଅଚ୍ୟୁତମ ଅନାଦି ଅନନ୍ତ ରୂପମ, କିନ୍ତୁ ଅନାଦିକାଳ ରହି ମଧ୍ୟ ଆଦ୍ୟମ୍ ପୁରାଣ ପୁରୁଷ ନବଯୌବନଞ୍ଚ, ସୃଷ୍ଟିର ଆରମ୍ଭ ପୁରାଣ ପୁରୁଷ, ଏକ ନାରାୟଣ ଆସିତ୍ ନ ବ୍ରହ୍ମା ନ ଚ ଶଙ୍କର, ସୃଷ୍ଟି ଆରମ୍ଭରେ ଏକମାତ୍ର ନାରାୟଣ ଥିଲେ, ବ୍ରହ୍ମା ନଥିଲେ, ଶିବ ନଥିଲେ, ଇଏ ବେଦବାକ୍ୟ। ଏକ ନାରାୟଣ ଆସିତ୍, ସେ ସୃଷ୍ଟି ଆରମ୍ଭରୁ ଅଛନ୍ତି ଆଦ୍ୟମ୍ ପୁରାଣ ପୁରୁଷ ନବଯୌବନ, ପୁରାଣ ପୁରୁଷ କିନ୍ତୁ ନବଯୌବନ, ଆଉ ବୈକୁଣ୍ଠରେ ସମସ୍ତେ ନବଯୌବନ। ତେଣୁ ଯମହୂତ ମାନେ ଦେଖୁଛନ୍ତି, ଅଜାମିଲ ଦେଖିଛି କି ନାହିଁ? ଦେଖିଛି ଆଜ୍ଞା, କିନ୍ତୁ ଏଇ ଯେଉଁ ଯାହା ସବୁ କଥାବାର୍ତ୍ତା ହବ, ଅଜାମିଲ କେବଳ ସ୍ୱପ୍ନ ଯେମିତି ନାହିଁ ସେମିତି ସ୍ୱପ୍ନରେ ଶୁଣିଛି, କିନ୍ତୁ ତାର ସବୁଗୁଡ଼ିକ ସ୍ମରଣ ଅଛି, କିନ୍ତୁ ଜାଣିପାରୁନି ଏଇଟା ସତ୍ୟ କି। ଯେଭଳି ସ୍ୱପ୍ନରେ ଆମେ ଭାବେ ଠିକ୍ କି ଭୁଲ, ଅଜାମିଳି ଉଠିଲା ପରେ ଚିନ୍ତା କରେ ଏଇଟା ଯେ ମୁଁ ଦେଖିଲି ଏଇଟା ଠିକ୍ କି ଭୁଲ, କି ସବୁ ଶୁଣିଛି ସବୁ ଦେଖିଛି, ମୃତ୍ୟୁ ହେଇନି। ତେଣୁ ସର୍ବେ ପଦ୍ମ ପଲାସ ଆଖ୍ୟ ପିତକୋଷେ ଅବାସସ କିରଟିନ କୁଣ୍ଡଲିନ ଲସତ୍ପୁଷ୍କର ମାଲିନ, ସର୍ବେଚ ନୂତନ ବୟସ, ସମସ୍ତଙ୍କର 16 ବର୍ଷ, ସର୍ବେ ଚାରୁ ଚତୁର୍ଭୁଜା, ସମସ୍ତେ ଦେଖିବା ପାଇଁ ବହୁତ ସୁନ୍ଦର। ଆଉ ଯମଦୂତ ମାନେ କଣ ଧରିଥିଲେ ଅସ୍ତ୍ର, ଭୁଲିଗଲେ? ପାଶ ଧରିଥିଲେ, ଗୋଟିଏ ପାଶ ଧରିଥିଲେ ନା। ଏମାନେ କଣ ଧରିଛନ୍ତି, ଯେତେବେଳେ ଆସୁଛନ୍ତି ଅଜାମିଲ ତ ଭୟ କରିଯାଇଛି ନା, ଆପଣ ପିକ୍ଚରରେ ଦେଖିବେ ବିଷ୍ଣୁଦୂତ ମାନେ ଅଜାମିଲ ଆଡ଼କୁ ସବୁ ଅସ୍ତ୍ରକୁ ଦେଖେଇକି ଆସୁଛନ୍ତି, ଆରେ ଭୟ କରନି, ସିଏ ପାଶ କଣ ଆଣିଛନ୍ତି, ଆମ ହାତରେ ଏତିକି ଜିନିଷ ଅଛି। ଦେଖନ୍ତୁ ପିକ୍ଚର ପ୍ରଭୁପାଜି ମାରା ସେଭଳି କରିଛନ୍ତି, ଇଏ ବାସ୍ତବିକ କଥା, ଶାସ୍ତ୍ରରେ ଲେଖା ହେଇଛି। ଧନୁ ନିଶଙ୍ଗ, ନିଶଙ୍ଗ ମାନେ ପଛକଡ଼ରେ ଯେଉଁ ତୀର ମାରିବା ପାଇଁ ଯେଉଁ ମୁଣା ରୁହେ, ଧନୁ ନିଶଙ୍ଗ 80 ଖଡ଼ଗ, ଗଦା ଶଙ୍ଖ ଚକ୍ର ଅମ୍ବୁଜ ଆକୁ ଧରିଛନ୍ତି, ପଦ୍ମ ଆକୁ ସବୁ ଧରିଛନ୍ତି, ଆକୁ ଧରି ଆଗକୁ ହାତ କରି ଆସିଛନ୍ତି। ଏଇଟା ଯେତେବେଳେ ଦେଖିଦେଲେ ବିଷ୍ଣୁଦୂତ ମାନେ, ଏ ଯମଦୂତ ମାନେ ଆଶ୍ଚର୍ଯ୍ୟ, ଆରେ କିଏ, ପ୍ରଶ୍ନ ପଚାରୁଥିଲେ, କିନ୍ତୁ ଏ ରୂପକୁ ଦେଖିଦେଇ ଭୟଭୀତ ହେଇଗଲେ। ଏବଂ ବର୍ତ୍ତମାନ ପଚାରୁଛନ୍ତି, ଦିଶ ବିତିମରା ଲୋକେ ଲୋକା କୁର୍ବନ୍ତି ସ୍ୱେନ ତେଜସା କିମର୍ଥ ଧର୍ମ ପାଳସ୍ୟ କିଙ୍କରାନ୍ ନିଷେଧ। ବର୍ତ୍ତମାନ ଯମଦୂତ ମାନେ କହୁଛନ୍ତି, ଆପଣଙ୍କ ରୂପ ତ ଦେଖିବା ପାଇଁ ବହୁତ ସୁନ୍ଦର, ଏତେ ସୁନ୍ଦର ରୂପ, ଆପଣଙ୍କ ରୂପ ତେଜରେ, ଆପଣଙ୍କ ଶରୀର ତେଜରେ ସମଗ୍ର ଏ ଦିଗ ଗୁଡ଼ିକ ଆଲୋକିତ ହେଉଛି, ରୂପଟା ଅଭଦ୍ର, କାର୍ଯ୍ୟ କାହିଁକି ଅଭଦ୍ର କାର୍ଯ୍ୟ କରୁଛନ୍ତି, କିମର୍ତ୍ତ ଧର୍ମ ପାଳସ୍ୟ କିଙ୍କରାନ୍ ନିଷେଧ। ଆମେ ଧର୍ମରାଜାଙ୍କର ଶାସକ, ଧର୍ମରାଜା ଶାସକ, ଆମେ ତାଙ୍କର ଦୂତ, ଆମକୁ କାହିଁକି ନିଷେଧ କରୁଛ? ଅଜାମିଲ ତ ଗୋଟେ ପାପୀ, ଆମେ ତାକୁ ନେବା ପାଇଁ ଯାଉଛୁ, ଏ ନର୍କକୁ ନେବା ପାଇଁ ଆସିଛୁ, ତୁମେ କାହିଁକି ନିଷେଧ କରୁଛ? ଯେତେବେଳେ ଏଇ କଥା ପଚାରିଛନ୍ତି ଶ୍ରୀ ଶୁକ ଉଆଚ, ଶୁକଦେବ ଗୋସ୍ୱାମୀ ପ୍ରବଚନକୁ ବୁଲେଇଲେ, ଯେତେବେଳେ ଧର୍ମରାଜ ଏ ଯମରାଜଙ୍କର ଦୂତମାନେ କହିଲେ ଆମେ ହେଉଛୁ ଧର୍ମରାଜଙ୍କର ଦୂତ, ସେତେବେଳେ ବିଷ୍ଣୁ ଦୂତ ମାନେ କଣ କଲେ, ହସିଲେ ଶୁଣିକି, ରେ ଇଏ ଭୟରେ, ଆମ ଭୟରେ ବୋଧେ ଇଏ କହୁଛନ୍ତି ବିଷ୍ଣୁଙ୍କର, ଏ ଯମରାଜଙ୍କର ଦୂତ, କାରଣ ଯମରାଜଙ୍କର ଦୂତ ମାନେ ତ ଧର୍ମ ଜାଣନ୍ତି, ଅଜାମିଲ ତ କିଛି ପାପ ନାହିଁ, ସେ ତ ଧାର୍ମିକ ଲୋକ, ତାକୁ ନେବା ପାଇଁ ଆସିଛନ୍ତି, କିନ୍ତୁ ଯମଦୂତ ମାନେ କହୁଛନ୍ତି ଆମେ ଯମରାଜଙ୍କ ଆଦେଶ ମାନି ଅଜାମିଲ ଭଳି ପାପୀକୁ ନେବା ପାଇଁ ଆସିଛୁ, ତୁମେ କାହିଁକି ନିଷେଧ କରୁଛ? ତେଣୁ ବର୍ତ୍ତମାନ ସିଦ୍ଧାନ୍ତ ହେଲା, ଯମଦୂତ ମାନେ କହୁଛନ୍ତି ଅଜାମିଲ ହେଉଛି ପାପୀ, ବିଷ୍ଣୁଦୂତ ମାନେ କହୁଛନ୍ତି ଅଜାମିଲ ହେଉଛି ସବୁଠୁ ପୁଣ୍ୟବାନ ଲୋକ। ତେଣୁ ସିଦ୍ଧାନ୍ତ କିଏ ଦେବ, ପରୀକ୍ଷା ବର୍ତ୍ତମାନ ଦୁଇ ଜଣଙ୍କ ଭିତରେ ଚାଲିବ। ତେଣୁ ଯମ ବର୍ତ୍ତମାନ ହସିବେ, ଶ୍ରୀ ଶୁକ ଉଆଚ ବିଷ୍ଣୁ ତାନ ହସି କହିଲେ, ଇତ୍ୟୁକ୍ତେ ଯମ ଦୂତେସ୍ତେ ବାସୁଦେବକ୍ତକାରିଣ ତାନ ପ୍ରତ୍ୟୁଚ୍ୟୁ ପ୍ରହସେଦମ ମେଘ ନିହାର ଦୟାଗିରା। ଯେତେବେଳେ ପଚାରିଲେ ତୁମେ କିଏସ୍, ତୁମେ କେଉଁଠୁ ଆସିଛ, ତୁମେ କାହିଁକି ଅଜାମିଲ ଭଳି ପାପୀକୁ ଆମେ ନେବା ପାଇଁ ଆସିଛୁ, ତୁମେ କାହିଁକି ଆମକୁ ନିଷେଧ କରୁଛ? ଯେତେବେଳେ ଏତିକି ପଚାରିଲେ ବିଷ୍ଣୁ ତମାନେ କିଛି ଉତ୍ତର ନ ଦେଇକି ଆଗେ ହସିଲେ, କହିଲେ, ରେ ଚୋର, ତୁମେ ଆମ ଭୟରେ ନିଜକୁ ଧର୍ମରାଜଙ୍କର ଦୂତ ବୋଲି କହୁଛ, କାରଣ ଆମେ ତୁମକୁ ମାରିବୁ ବୋଲି, ଏଇ ଭୟ ତ, ତୁମେ ପ୍ରକୃତରେ ଯମଙ୍କର ଦୂତ ନୁହେଁ। ତୁମେ ଯଦି ଯମରାଜଙ୍କର ଦୂତ ହେଇଥାନ୍ତ ତୁମେ କ'ଣ ଧର୍ମ ଜାଣିନଥାନ୍ତ? ଅଜାମିଲ ଭଳି ଧାର୍ମିକକୁ ତୁମେ ନ ପାଇଁ ଆସିଛ। ସେଥିପାଇଁ ହସିଲେ, ଥଟ୍ଟାରେ ହସିକି ଉଡ଼େଇଦେଲେ। ଏଠି କହୁଛନ୍ତି ତାନ ପ୍ରତ୍ୟୁଚ ପ୍ରହସ୍ୟ ହସିଲେ। ସିଦ୍ଧର ସ୍ୱାମୀ ସେୟା କହୁଛନ୍ତି, ଓହୋ ଦଣ୍ଡାଦଣ୍ଡ ଜ୍ଞାନ ଶୂନ୍ୟା ଏତେ ଚୋରା ରେ ଚୋର, ଦଣ୍ଡ କାହାକୁ ଦିଆଯାଏ, ଦଣ୍ଡ କାହାକୁ ନ ଯାଏ ତୁମେ ନ ଜାଣିକି ଆସିଛ ଏଠିକି। ଏବଂ ଅସ୍ମାଦ ଭୟା ଆମ ଭୟରେ ଧର୍ମରାଜସ୍ୟ କିଙ୍କର ଇତି ଅନୃତ ବଦନ୍ତି। ମିଛ କଥା କହୁଛ, ତୁମେ ଧର୍ମରାଜଙ୍କର ପ୍ରକୃତ ଦୂତ ନୁହଁ। ତେଣୁ ବିଷ୍ଣୁତ ମାନେ କହୁଛନ୍ତି ଏମାନେ ପ୍ରକୃତରେ ଧର୍ମରାଜଙ୍କର ଦୂତ ନୁହନ୍ତି। ଇଏ ଧର୍ମରାଜଙ୍କର ଦୂତ ହେଇଥାନ୍ତେ, ଅଜାମିଲୁ କାହିଁକି ନେଇ ଯାଇଥାନ୍ତେ ଜମାରା ଏ ନର୍କକୁ? ସେ କହିଲେ, ନା ଆଜ୍ଞା, ଆମେ ଧର୍ମରାଜଙ୍କର ଦୂତ, ବିଷ୍ଣୁ ଦୂତ ଆଉଛୁ। ବିଷ୍ଣୁତ ମାନେ ପ୍ରଶ୍ନ କଲେ, ତୁମେ ଯଦି ଧର୍ମରାଜଙ୍କର ଦୂତ ତାହେଲେ ଆମ ପ୍ରଶ୍ନର ଉତ୍ତର ଦେଇପାରିଲେ ଆମେ ଜାଣିବୁ ତୁମେ ହେଉଛୁ ଧର୍ମରାଜଙ୍କର ଦୂତ, ଯଦି ନ ଦେଇପାରିବ ତୁମେ ଧର୍ମରାଜଙ୍କର ଦୂତ ନୁହଁ। ବର୍ତ୍ତମାନ ପାଞ୍ଚଟି ପ୍ରଶ୍ନ ପଚାରିବି, ଏ ପ୍ରଶ୍ନ ବହୁତ ବଡ଼ ଗୁରୁତ୍ୱ, ଏ ପ୍ରଶ୍ନକୁ ମନେ ରଖିବେ, କାଲି ଉତ୍ତର ଷ୍ଟାର୍ଟ ହବ। ଭାଗବତ କିଭଳି ଯାଇଛନ୍ତି ଆପଣ ଖାଲି ଦେଖନ୍ତୁ, ପ୍ରଶ୍ନ କେଉଁଠି ଥିଲା, କେଉଁଠି କେଉଁଠି ଭାଗବତ କିଭଳି ଯାଇଛନ୍ତି, କେତେ ବଡ଼ ବୈଜ୍ଞାନିକ ଗ୍ରନ୍ଥ ଇଏ ଚିନ୍ତା କର। ବର୍ତ୍ତମାନ ପାଞ୍ଚଟି ପ୍ରଶ୍ନ, ଜୁୟଂ ବି ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶକାରିଣ ବୃତ ଧର୍ମସ୍ୟ ନ ତତ୍ତ୍ୱମ ଯଚ ଧର୍ମସ୍ୟ ଲକ୍ଷଣମ। ଜୁୟଂ ବି ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶକାରିଣ, ଓଡ଼ିଆ ଭାଗବତ ମୁଁ ପଢ଼ିଦେଉଛି, ଆପଣ ଭାବୁଥିବେ ଇଏ ବାବା କ'ଣ ସଂସ୍କୃତରେ କହୁଛନ୍ତି, ଏଟା ଅଛି କି ନାହିଁ ଓଡ଼ିଆ ଭାଗବତରେ? ସବୁ ଓଡ଼ିଆ ଭାଗବତରେ ଅଛି। ତୁମେ ଦୂତ ଧର୍ମରାଜର ତାହାଙ୍କ ଆଜ୍ଞା ଯେବେ କର, ଧର୍ମ ଧର୍ମର ଲକ୍ଷଣ କହିବା ଆମର ଆଗେଣ। ତୁମେ ଯଦି ଧର୍ମଙ୍କର ଦୂତ ବୋଲି କହୁଛ ଆମ ଆଗରେ ଉତ୍ତର ଦିଅ। କିଏ ପଚାରୁଛନ୍ତି? ବିଷ୍ଣୁ ତମାନେ କହୁଛନ୍ତି, ଜୁୟଙ୍ଗ ବେଇ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ, ତୁମେ ଯଦି ଧର୍ମରାଜଙ୍କର ନିର୍ଦ୍ଦେଶ କାରଣ ଆଜ୍ଞାକାରୀ ବୃତ ଧର୍ମସ୍ୟ ତତ୍ତ୍ୱ, ଧର୍ମ କାହାକୁ କୁହାଯାଏ, ଯଚ ଅଧର୍ମସ୍ୟ ଲକ୍ଷଣ, ଅଧର୍ମ କାହାକୁ କୁହାଯାଏ, ଅଧର୍ମର ଲକ୍ଷଣ କ'ଣ? କେତେଟା ପ୍ରଶ୍ନ ହେଲା? ଦୁଇଟା ପ୍ରଶ୍ନ, ଧର୍ମ କାହାକୁ କୁହାଯାଏ, ଅଧର୍ମର ଲକ୍ଷଣ କ'ଣ? ଯଦି ଆମମାନଙ୍କୁ ପଚରାଯାଏ ଧର୍ମ କାହାକୁ କୁହାଯାଏ, ଏଠି 2000 ଲୋକ ଅଛନ୍ତି, ଆମେ ସମସ୍ତେ ଗୋଟେ ଗୋଟେ କଥା କହିବା, ଏଇଟା ହେଉଛି ଧର୍ମ, ଏଇଟା ହେଉଛି ଧର୍ମ। କିଏ କହିବ ପିତାର ପିତାର ସେବା କରିବା ଧର୍ମ, କିଏ କହିବ ମାତାର ସେବା କରିବା ଧର୍ମ, କିଏ କହିବ ଏଇଟା ଧର୍ମ? କିନ୍ତୁ ଯମଦୂତମାନେ ଏଭଳି ପ୍ରବଚନ ଶୁଣିଥିଲେ, ଗୋଟିଏ ଉତ୍ତରରେ ସବୁ ସିଦ୍ଧାନ୍ତ ଦେଇଦେଲେ। ଧର୍ମର ସଂଜ୍ଞା କାଲି ଶୁଣିବେ ଆପଣ। ଇଏ ପଚାରିଲେ, ବୃତ ଧର୍ମ ସେ ତତ୍ତ୍ୱ, ଧର୍ମର ତତ୍ତ୍ୱ କ'ଣ କୁହ, ଲକ୍ଷଣ କ'ଣ କୁହ, ଆଉ ଅଧର୍ମ ସେ ଲକ୍ଷଣ, ଅଧର୍ମ କାହାକୁ କୁହାଯାଏ କୁହ, ଦୁଇଟି ପ୍ରଶ୍ନ। ଏବଂ ଆଉ ତିନୋଟି ପ୍ରଶ୍ନ ପଚାରୁଛନ୍ତି, କଥଂ ସିଧ୍ୟତେ ଦଣ୍ଡମ କିମ୍ବାସ୍ୟ ସ୍ଥାନ ଇପ୍ସିତମ ଦଣ୍ଡ୍ୟା କିଂ କାରିଣ ସର୍ବେ ଆହୋସିତ କଶିତ ନୃଣାମ। ଏଠି ତିନୋଟି ପ୍ରଶ୍ନ ପଚାରିଲେ, ମନେ ରଖିବେ ମୁଁ କାଲି ଆପଣଙ୍କୁ ସ୍ମରଣ କରେଇବି, ଧର୍ମ କାହା କୁହାଯାଏ, ଅଧର୍ମର ଲକ୍ଷଣ କ'ଣ? ଏବଂ ତିନୋଟି ପ୍ରଶ୍ନ କହୁଛନ୍ତି, କଥଂ ସିଧ୍ୟତେ ଦଣ୍ଡମ, କେଉଁ ନିୟମ ହିସାବରେ ଦଣ୍ଡ ଦିଆଯାଏ? ବିଷ୍ଣୁ ତୁମମାନେ ପଚାରୁଛନ୍ତି, ତୁମେ ଯେଉଁ ଦଣ୍ଡ ଦିଅ, ତୁମ ଯମରାଜ ଯେଉଁ ଦଣ୍ଡ ଦିଅନ୍ତି, ତୁମେ ଯେଉଁ ଦଣ୍ଡ ଦେବା ପାଇଁ ଅଜାମିଲିକ ଆସିଛ, କେଉଁ ନିୟମ ହିସାବରେ? ମନ ଇଚ୍ଛା ଦଣ୍ଡ ଦିଅ ନା ତୁମର କିଛି ନିୟମ ଅଛି? କଥଶ୍ରୀ ଦିଅତେ ଦଣ୍ଡମ କିମ୍ବା ଅସ୍ୟ ସ୍ଥାନ ଇପ୍ସିତମ, ଏହାର ସ୍ଥାନ କ'ଣ? ସ୍ଥାନ ମାନେ କେନ ପ୍ରକାର, କେଉଁ କାହା ମାନେ ସ୍ଥାନମ, ଏଠି କହୁଛନ୍ତି କେନ ପ୍ରକାର, କେଉଁ ବିଷୟରେ ଦଣ୍ଡ ଦିଅ, ମାନେ ଦଣ୍ଡ ଦେବାର ନିୟମଟା କ'ଣ, କାହିଁକି ଦଣ୍ଡ ଦିଅ ଏବଂ କେଉଁ କାରଣ ଯୋଗୁଁ ଦଣ୍ଡ ଦିଅ? ଏଇ ଦଣ୍ଡ ଦେବାର ନିୟମଟା, ଇଏ ଏଇ ପାପ କରିଛି ଏଇଥିପାଇଁ ଦଣ୍ଡ ଦିଆଯାଉଛି, ଏବଂ ଦଣ୍ଡର ସ୍ଥାନ ମାନେ ବ୍ୟକ୍ତି ଯେଉଁ ଦଣ୍ଡ ପାଉଛି କେଉଁଠି ଯୋଗୁଁ ଦଣ୍ଡ ପାଉଛି, ଏଇଟା ସ୍ଥାନ। ଦୁଇଟି ପ୍ରଶ୍ନ, କଥଶ୍ରୀ ଦିଅନ୍ତେ ଦଣ୍ଡମ, ଦଣ୍ଡ କେଉଁ ନିୟମ ହିସାବରେ ଦିଆଯାଏ, ମନ ଇଚ୍ଛା ଦଣ୍ଡ ଦିଆଯାଏ ଯାଗପରେ ତାହାକୁ ନା କିଛି ନିୟମ ଅଛି, ଏବଂ କେଉଁ କାରଣରୁ ଦଣ୍ଡ ଦିଆଯାଏ, ଏଇଟା ସ୍ଥାନ। କଥଶ୍ରୀ ଦିଅଟେ ଦଣ୍ଡମ କିମ୍ବା ସ୍ଥାନ ଇପ୍ସିତମ ଅହସିତ କଶ୍ଚିତ ନୃଣାମ, ସବୁ ମଣିଷ ଦଣ୍ଡ ପାଆନ୍ତି ନା କେହି କେହି ମଣିଷ ଦଣ୍ଡ ପାଆନ୍ତି, ବା ପଶୁପକ୍ଷୀ ଦଣ୍ଡ ପାଆନ୍ତି କି ନାହିଁ? ଏ ତିନିଟି ପ୍ରଶ୍ନ, ଦଣ୍ଡ କିଭଳି ଦିଆଯାଏ, କେଉଁ ନିୟମ ହିସାବରେ ଦଣ୍ଡ ଦିଆଯାଏ, ଏବଂ କେଉଁ କାରଣରୁ ଦଣ୍ଡ ଦିଆଯାଏ, ଦୁଇଟି ପ୍ରଶ୍ନ ସ୍ଥାନ ଏଇଟା। ଏବଂ ତୃତୀୟ ହେଲା, ସବୁ ମଣିଷ ଦଣ୍ଡ ପାଆନ୍ତି ନା କେହି କେହି ମଣିଷ ଦଣ୍ଡ ପାଆନ୍ତି, ବା ପଶୁପକ୍ଷୀ ବି ଦଣ୍ଡ ପାଆନ୍ତି? ଏଇଟା ମୁଁ ସ୍ପଷ୍ଟ କରି ବୁଝାଅ। ଏଇ ପାଞ୍ଚଟି ପ୍ରଶ୍ନ କିଏ ପଚାରିଲେ? ବିଷ୍ଣୁ ତ। କାହିଁକି ପଚାରିଲେ ନା? ଜମଉତ ମାନେ କହିଲେ ଅଜାମିଲକୁ ଆମେ ନବୁ, ଇଏ ହେଉଛି ପାପି। କିନ୍ତୁ ବିଷ୍ଣୁ ତ ମାନେ କହିଲେ ନା, ତୁମେ ଆକୁ ନେଇପାରିବ ନା। ସେ କହିଲେ କାହିଁକି ନେଇପାରିବ ନା, ଆମେ ଧର୍ମରାଜଙ୍କର କିଙ୍କର। ଆଚ୍ଛା, ତୁମେ ଯଦି ଧର୍ମରାଜଙ୍କ କିଙ୍କର, ତାହେଲେ ତୁମେ ଧର୍ମତତ୍ଵ ଜାଣିଥିବ, କୁହ। ଏ ପାଞ୍ଚଟା ଉତ୍ତର ଦେଇଦିଅ, ତୁମେ ଅଜାମିଲକି ନେଇଯିବ। କାଲିଠୁ ଆପଣ ଶୁଣିବେ ଯମଦୂତ ମାନଙ୍କର ପ୍ରବଚନ। ଆଚ୍ଛା, ଅଜାମିଲ ଶୁଣିଛି କି ନାହିଁ? ଆପଣ ଏଠି ବସିକି, ଆମେ ଯେତେ ଦିନ ବସିକି ଯମଦୂତଙ୍କର ପ୍ରବଚନ ଆଉ ବିଷ୍ଣୁଙ୍କର ପ୍ରବଚନ ଶୁଣିବା, ଅଜାମିଲ ଶୋଇକି ଶୁଣିବେ। ଯେତେବେଳେ ଅଜାମିଲକୁ ଉଠେଇବା ସିଏ ଉଠିବେ। ଅଜାମିଲ ସବୁ ପ୍ରବଚନ ଶୁଣିଛନ୍ତି, ଶେଷରେ ନିଷ୍ପତ୍ତି ନେବେ। ବିଷ୍ଣୁତଙ୍କ ମୁଖରୁ, ଏ ଯମଦୂତଙ୍କ ମୁଖରୁ ବ୍ୟକ୍ତି ଦଣ୍ଡ ଏଭଳି ପାଏ, ଏବଂ ମୁଁ ଏଇଭଳି ପାପ କର୍ମ କରିଛି ସବୁ ଶୁଣିଲା। କାରଣ ଯମଉତ ମାନେ ଅଜାମିଲର ପାପର ବିବରଣୀ ଦେବେ, ଏବଂ ବିଷ୍ଣୁତ ମାନେ ଅଜାମିଲର ପୁଣ୍ୟର ବିବରଣୀ ଦେବେ। ଅଜାମିଲ କିଛି ପାପ କରିନି, ଯାହା ପାପ କରିଥିଲା ସବ କେବଳ ନାମ କରି ତାର ସବୁ ଚାଲିଯାଇଛି। ତେଣୁ ଅଜାମିଲ ଦୁଇଟା ଜିନିଷ ଶୁଣିଲା, ପାପ ଶୁଣିଲା, ତାର ନିଜର ପୁଣ୍ୟ କଥା ଶୁଣିଲା, ପାପ କଥା ଶୁଣିଲା, ଶେଷରେ ନିଜର ନିଷ୍ପତ୍ତି ନେଲା। ନିଷ୍ପତ୍ତି ଅଜାମିଲ ନେଲା, ତାପରେ ହରିଦ୍ୱାରକୁ ଗଲା, ଆଉ ବେଶ୍ୟା ପାଖକୁ ଗଲାନି କି ନିଜ ସ୍ତ୍ରୀ ପାଖକୁ ଗଲାନି, ହରିଦ୍ୱାରକୁ ଗଲା। ହରିଦ୍ୱାରରେ ତପସ୍ୟା କଲା, ବିମାନ ଆସିଲେ, ଅଜାମିଲ ବୈକୁଣ୍ଠକୁ ଗଲେ। ତେଣୁ ଆମେ ଆସନ୍ତାକାଲି ଶ୍ରବଣ କରିବା ଏଇ ଏଇ ଯେଉଁ ପାଞ୍ଚଟି ପ୍ରଶ୍ନର ଉତ୍ତର, ବହୁତ ସୁନ୍ଦର। ଆମ କେତେ ଦେଖନ୍ତୁ, ଧର୍ମ ନାମରେ ଆମ ଭିତରେ କେତେ ସମସ୍ୟା, କେତେ ଘୃଣା, କିଏ କାହାକୁ ଭଲ ପାଉନି। ହଁ, ସିଏ ସେଇ ଧର୍ମର ଲୋକ, ଆମେ ଏଇ ଧର୍ମର ଲୋକ, ଇଏ ଏଇ ଧର୍ମର ଲୋକ। ଭାଗବତ କାହା ଧର୍ମ ନୁହେଁ, ଭାଗବତ ସମସ୍ତଙ୍କ ଧର୍ମ। କେତେ ସୁନ୍ଦର ସରଳ କଥାରେ ସମସ୍ତଙ୍କୁ ଭାଗବତ ଉତ୍ତର ଦେଇଛନ୍ତି। ଭାଗବତ ଧର୍ମକୁ ଆମେ ଅନୁସରଣ କରିବା ଦରକାର, ଇଏ ଆମର ବାସ୍ତବିକ ଧର୍ମ। ଏଇଠି ଆମେ କଥାକୁ ବିଶ୍ରାମ ଦେବା। ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତମ କି ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ ଶ୍ରୀ କଳିଯୁଗର ଯୁଗ ଧର୍ମ ହରେ କୃଷ୍ଣ ମହାମନ୍ତ୍ର କି ଜୟ ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି ଜୟ ଗୋରବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ କି ସମବେତ ଶ୍ରୋତା ଭକ୍ତ ବୃନ୍ଦ କି ସମସ୍ତଙ୍କର ମଙ୍ଗଳ ଆନନ୍ଦେ ଗବାର ହରି ହରି ବୋଲ।